गोविंदाय श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्ण चंद्र श्री श्री राधा गोपाल जी श्री श्री लक्ष्मण सिंहदेव श्री श्री सीताराम हनुमान जी प्रपाद पदमरे मन प्रण निवेदन करी श्री श्री गुरुदेव श्री श्रीमान भक्ति स्वरूपानंद स्वामी गुरु महाराज प्रपाद पदमरे मन प्रण निवेदन करी इसकन संस्थापक आचार्य श्री श्रीमती श्री भक्ति वेदांत स्वामी प्रभुपाद महाराज प्रपाद पदमरे मन प्रण निवेदन करी समस्त साधु गुरु वैष्णव तथा उपस्थ वैष्णव संदर्भ मातृभूमि निवेदन करी आज आम श्रीमद भागवतम षष्ठ स्कंदर अजामिल चरित आज तृतीय दिवस व अंतिम दिवस कथ आम कह तेणु यही कथ कह पूर्व आम गत का दुई दिन धरी जो कथ कही संक्षेप वर्णना करवा तेणु ये षष्ठ स्कंद भगवान केमी भक्त पोषण करे विषय वर्णना कर स्वल्पेश धर्म से प्रायती महत्व भया अल्प जन जी कि भगवान किसी भक्ति करवा कर बहुत बड़ विपद रक्षा कर विषय षष्ठ स्कंद वर्णना कर पोषण तत्व भगवान केमी भक्त पोषण करती तेणु ये प्रसंग पंचम स्कंद अंतिम जो छब्बीस अध्याय अठाईस नर्क विषय वर्णना कर नर्क विषय जो शुणिले परीक्षित महाराज चाहिए समस्त तो किना कि पाप कर जानत रो अजाणत रो तेणु समस्त से नर्क रही तार केमी से उद्धार पाइबे से उद्धार पाइबार उपाय पचार सुखदेव गोस्वामी प्रथम कर्म प्रायश्चित कथा कहले ज्ञान प्रायश्चित कथा कहले एवं अंतिम भक्ति प्रायश्चित कथा कहले भक्ति प्रायश्चित एभली अन्य प्रायश्चित से भाई नुह भक्ति प्रायश्चित एभली शक्रोन मना कृष्ण पदार बिंदु गोटे थर जब आम भगवान पादपतन मन को लगे तेरे समस्त पापर मुक्त हो तेणु उदाहरण यार प्रमाण देवाई सुखदेव गोस्वामी कनौजर जो अजामिल ब्राह्मण कथा कहते अजामिल ब्राह्मण कि भाई बहुत उन्नत स्तर भक्त था पितामाता सेवा करते पत्नी थे कि गोटे थर से जो बन को जाऊँ गत काली बन को जो जाए गोटे शूद्र एवं शूद्राणी संग देखी सब देखी शूद्राणी बेस आकर्षित हो गले सब प्रकार पतन हो गला तेणु से बेस्यार संग कर ये भाव अठाशी वर्ष बीतीगला मृत्यु समय जो आसीगला से समय जमराज तीन जन दूत आसी पहुँचिक तार अंतरात्मा को नापी पास पकई नापी बसला बेले से समय से डाकदेला तार जो दशम पुत्र नारायण नारायण आय डाकदेला से समय सांगे सांगे चारज विष्णु दूत आसी उपस्थित हो गले निवारण कले ये निवारण करदे से जमराज दूत मान कौते गत का शुणुले आपण के सुंदर देखापी के सुंदर पुरुष मैंने आप सब ये जन पापी व्यक्ति आम आपको नौ आम धर्मराज दूत आम आपको नौ दंड प्रदान कर शुद्ध करूँ आप बहुत प्रकार पाप कर तेणु जो विष्णु दूत पचारे जी तुम धर्मराज दूत धर्म तत्व कह सब धर्म तत्व कही धर्म तत्व कह सहित ये कमी अधर्मी व्यक्ति अच्छी विषय सब तार इतिहास कहले भाव बहुत प्रकार पाप कार्य करो आम नापी बस ये आम कथ विश्राम देते प्रथम अध्याय कथा आज द्वितीय अध्याय कथा एवं तृतीय अध्याय दुईट अध्याय संक्षेप वर्णना करवा तेणु ये सब शुणी विष्णुदत्त मैंने जमदत्त मैंने भावुं आम जो कहीदलु से जाणिना किए मैंने बहुत सुंदर देखापी खाली कहले कि विष्णुदत्त से जाणिना तेणु से भाविले रूप देखिए शक्ति देखी भय कर तेणु भाविले विषय कहीदेला से आम कह ठीक है तुम नहीं जाओ ये भावुले वेदर जहाँ सब पढ़ी सब मन रखते सब कहीदे तेणु से मैंने भाविले बोधे ये जो रही बहुत सुंदर पुरुष चारज कह ठीक है तुम नहीं जाओ पापी व्यक्ति तुम नहीं जाओ कितु से मैंने कहते विष्णुदूत मान कहले एवं ते भगवद्दूता जमदूताभिभाषित उपधार्य उपधार्यां राजन् प्रत्याहुर्नकोविदा। एवं ते भगवद्दूता, ये भगवान के दूत है, माने जो विष्णु दूत जमदूता विभाषितम, जमदूत माने जो कथा कहले पूर्वरु सब वर्णना कले धर्म कौन अधर्म कौन, ये गोटे केवल पापी व्यक्ति कौन सी पाप प्रायश्चित करना है, ये सब जो वर्णना कले एटा को उपधार्य एटा को श्रवण करी अथ तान राजन प्रत्याहु नैकोविद, एमान सब न्याय कोविद भगवान के दूत माने विष्णु दूत माने न्याय कोविद, एम न्याय कौन जानती प्रकृत न्याय कौटा जानती, एम धर्मराज मत न्याय प्रदान करु ये अन्याय हो जाए से जानी ना धर्मराज दूत मैंने जानु ना अन्याय हो जाए तेणु एम जानते कौन न्याय प्रकृत ये अन्याय हो जाए तेणु से न्याय देवाई आसाय कविदा जानते से कौ प्रकृत न्याय कौन प्रकृत न्याय हो जावा कथा बैकुंठ लोक किंतु ये गोटे अन्याय हो जाए जदि से नसी था आज जमराज दूत मान नहीं जाते हैं नर्क को नहीं जाते तेणु ये जानते प्रकृत न्याय कौन न्याय कविद केणु ये राजन प्रत्याह राजन राजन कह उदेश हूँ तुम्हें राजा तुम्हें ठीक भाव दंड प्रदान कर ठीक भाव न्याय प्रदान कर आज गोटे अन्याय हो जाता कि बर्तन ठीक न्याय प्रदान करेंगे नाजन शब्द व्यवहार कले तेणु श्री विष्णु दूता उचु कौन कहले विष्णु दूत मैने कौन अहो कष्टम धर्म दृषा अधर्म स्पृशते सभा जत्रा दंडेशु पापेशु दंडो जो ध्रियते वृथा। ये भावुले कहे जमदूत मैंने भावुले विष्णु दूत मैंने कहे ठीक अच्छे नहीं जा भावुले या कारण से भावुन आम जहाँ कर ठीक कर भूल ही ना कि ये जो कहले अहो कष्टम अहो शब्द जो शुणीदे जमराज दूत मैंने कहे आम कि भूल हो गला बोधे आम ठीक भाव वेद मन रखन बोधे किसी भूल करदेलु अहो शब्द कहीं कहले ना आ बहुत सुंदर एमती कही था आहा बहुत सुंदर कही अहो यहाँ कौन अहो तेणु यहाँ खेदर कौन अहो अहोट आश्चर्य कह जाए खेदर बहुत दुखर क्या अहो आश्चर्य क्या अहो कि भाव देखिए जापारे मन दुखें कौन आम कि भूल हो गला तेणु से कहते अहो कष्टम धर्म दृषा कि बड़ कष्ट धर्म दृषा जो मैंने धर्म को जानती ताक पाखे धर्म दुषाम अधर्म स्पृशते सभा धर्म सभा अधर्म बर्तन पशी जाता अधर्म स्पृशते सभा जमराज दूत मान भाव अधर्म कौन आम अधर्म कलु कि बुझीपना से सब धर्म कार्य करधर्म ही नहीं तो तेणु ये कौन कौन अधर्म कौटी है कौन आम कौन भूल कलु भावुंट अधर्मे स्पृशते सभा जत्र अदंडेशु अपापेशु दंडो जो ध्रियते वृथा ये जो व्यक्ति ये दंड पाइबार योग्य नुह ये अपापेशु कहीं योग्य नुना तार कौन पाप ना जहाँ पाप कर सब पाप प्रायश्चित कर सारी तेणु जत्र अदंडेशु वर्तमान इन नहीं दंड देवाई जा नौ था यही था दंड देवाई जो ध्रियते वृथा वृथा दंड दे था प्रकृत से दंडर योग्य नुह बर पुरस्कार हवा पुरस्कृत हवा कथा नोबेल प्राइज पाइबा कथा भगवत धाम से जीवे साधारण कथा नुह जिते नोबेल प्राइज पाँच सब भौतिक जगत घूरी बुलवे कितु ये जो प्राइज पाए भगवत धाम को जीवे भौतिक जगत उद्धार होते सब बड़ कार्य कर बड़ कार्य करते वैज्ञानिक मान रिसर्च जहाँ कर ये जो कार्य कर सहित किसी तुलनीय नुह जिते बड़ वैज्ञानिक हूँ जिते बड़ ज्ञानी हूँ ये भौतिक जगत ही घूरी बुलूबे भगवान शरण न ना पर्यंत कितु ये भगवान शरण जाने जापार ना जमराज दूत मैंने जापार ना ତେଣୁ ଗାୟତ୍ର ଶିଳ୍ପ ଉପାଧାନ କହୁଛନ୍ତି ଯେ ଧର୍ମ ଓ ଅଧର୍ମ କଥା ବିଚାର କରି ଅଧାର୍ମିକମାନଙ୍କ ଉପରେ ଦଣ୍ଡବିଧାନ ନିମିତ୍ତ ଭଗବାନ ଯମରାଜକୁ ନିଯୁକ୍ତ କରିଛନ୍ତି। କିନ୍ତୁ ଯଦି ସମ୍ପୂର୍ଣ୍ଣ ନିଷ୍ପାପ ବ୍ୟକ୍ତିଗଣ ଦଣ୍ଡିତ ହୁଅନ୍ତି ତାହେଲେ ଯମରାଜଙ୍କ ଦରବାର ଦୂଷିତ ହୋଇଯିବ। ଏ ନୀତି ଯେ କେବଳ ଯମରାଜଙ୍କ ଦରବାର ପ୍ରତି ପ୍ରଯୁଜ୍ୟ ତାହା ନୁହେଁ, ଏହା ମଧ୍ୟ ସମଗ୍ର ମାନବ ସମାଜ ପ୍ରତି ପ୍ରଯୁଜ୍ୟ। କୁହାଯାଇଛି କଳିଯୁଗରେ ବ୍ୟକ୍ତି ନ୍ୟାୟାଳୟରେ ପଇସା ଖର୍ଚ୍ଚ ନକଲେ ନ୍ୟାୟ ପାଇବ ନାହିଁ। ବାସ୍ତବିକ ନ୍ୟାୟାଳୟମାନଙ୍କରେ ଆଜିକାଲି ଦେଖାଯାଉଛି ଯେ ମାଜିଷ୍ଟ୍ରେଟମାନେ ଅନୁକୂଳ ରାୟ ଦେବା ନିମିତ୍ତ ଲାଞ୍ଚ ନେଉଛନ୍ତି। ବେଳେବେଳେ ଏପରି ହେଉଛି ଯେ ସମଗ୍ର ଜନସମାଜର କଲ୍ୟାଣାର୍ଥେ କୃଷ୍ଣ ଚୈତନ୍ୟର ବାଣୀ ପ୍ରଚାର କରୁଥିବା ବୈଷ୍ଣବମାନଙ୍କୁ ପୋଲିସ ବନ୍ଦୀ କରୁଛି ଏବଂ ନ୍ୟାୟାଳୟ ସେମାନଙ୍କ ଉପରେ ଦୋଷାରୋପ କରୁଛି। ଏ କଳିଯୁଗର ଅବସ୍ଥା, ସେଇଟା ମଧ୍ୟ ସେ ଗୋଟିଏ କଳିଯୁଗର ଘଟଣା ହୋଇଥିଲା। ଯେଉଁ ଏଇଭଳି ଯମରାଜଙ୍କ ଦୂତମାନଙ୍କର ଏଇ ଗୋଟିଏ ଇନ୍ସିଡେଣ୍ଟ ହୋଇଥିଲା, ଏକ୍ସେପ୍ସନ୍ ଗୋଟେ ହୋଇଥିଲା, ଭୁଲ ହୋଇଯାଇଥିଲା, ଆଉ କେବେ ସେମିତି ହୋଇନାହିଁ କି ହେବ ନାହିଁ ମଧ୍ୟ। ଏଇଟା ଆମେ ଶୁଣିବା ତୃତୀୟ ଅଧ୍ୟାୟରେ। ତେଣୁ ପ୍ରଜାନାଂ ପିତରୋ ଯେ ଚ ଶାସ୍ତାରହ ସାଧବ ସମାହ ଯଦି ସ୍ୟା ତେଷୁ ବୈଷମ୍ୟଂ କଂ ଯାହାତି ଶରଣ ପ୍ରଜା। ପ୍ରଜାନାଂ ପିତରୋ ଯେ ଚ ପ୍ରଜାମାନଙ୍କର ଯେ ପିତା ପିତର ରକ୍ଷାକର୍ତ୍ତା ଯେ ଶାସ୍ତାର ସାଧବ ସମା ସେମାନେ ଅସାଧୁ ବ୍ୟକ୍ତିକୁ ଶାସ୍ତି ପ୍ରଦାନ କରିବେ, ସାଧୁ ବ୍ୟକ୍ତିକୁ ସେ ଶାସ୍ତି ଦେବେ ନାହିଁ ବରଂ ପୁରସ୍କୃତ କରିବେ। କିନ୍ତୁ ଯଦି ସା ତେଷୁ ବୈଷମ୍ୟମ୍ ସାଧୁଙ୍କୁ ପୁରସ୍କାର ପରିବର୍ତ୍ତେ ଯଦି ଦଣ୍ଡ ପ୍ରଦାନ କରାଯାଏ ବା ଅସାଧୁକୁ ଯଦି ଦଣ୍ଡ ନ ଦେଇକି ପୁରସ୍କାର କରାଯାଏ ତାହେଲେ ଏଇଟା ବୈଷମ୍ୟ ହୋଇଯିବ। ତାହେଲେ ଯେଉଁମାନେ ଏଇସବୁ ଧର୍ମର ରକ୍ଷକ ଯେଉଁମାନେ ସେମାନେ ଯଦି ଏଇଭଳି ଭାବେ ବୈଷମ୍ୟ ଆଚରଣ କରିବେ ତାହେଲେ ପ୍ରଜାମାନେ କାହାର ଶରଣରେ ଯିବେ? ତେଣୁ ଯମଦୂତମାନେ ବୁଝିପାରୁନାହାନ୍ତି କ'ଣ ଭୁଲ ହେଲା ତାଙ୍କର, ବୁଝିପାରୁନାହାନ୍ତି। ଏବେ ଯେତେ କହିଲେ ମଧ୍ୟ ଯେତେ ଜ୍ଞାନ ଦେଲେ ମଧ୍ୟ ସେ ବୁଝିପାରିବେ ନାହିଁ, କାରଣ ଇଏ ତ୍ରୈଗୁଣ୍ୟର ଉର୍ଦ୍ଧ୍ୱ କଥା, ଏତେ ସହଜ କଥା ନୁହଁ ଜାଣିବା ପାଇଁ। ଯେଉଁ ନିସ୍ତ୍ରୈଗୁଣ କଥା, ଏ ଭୌତିକ ଜଗତର ଉର୍ଦ୍ଧ୍ୱ କଥା ଜଣେ ବୁଝିପାରିବ ନାହିଁ ଏତେ ସହଜରେ। ସାଧୁଗୁରୁଙ୍କର କୃପା ପ୍ରାପ୍ତ ନ ହେବ ତାହେଲେ ସେ ଜାଣିପାରିବ ନାହିଁ। ସେଥିପାଇଁ କୁହାଯାଇଛି ଭଗବତ ଗୀତାରେ ଅନେକ ଭାଷ୍ୟ ରହିଛି, କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଯିବେ ଆମେରିକା ଯାଇଥିଲେ 1965 ମସିହାରେ, ତା ପୂର୍ବରୁ ଅନେକ ଭଗବତ ଗୀତାର ଭାଷ୍ୟ ଥିଲା ଭାଷ୍ୟ ଜଗତରେ, ଇଂରାଜୀ ଭାଷ୍ୟରେ ମଧ୍ୟ ଥିଲା ବହୁତ ଭାଷ୍ୟ। କିନ୍ତୁ ସେ ଭଗବତ ଗୀତା ପଢ଼ିକି କେତେଜଣ ଭକ୍ତ ହୋଇଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ 65 ମସିହାରେ, 66 ମସିହାରେ ଆମର ଇସ୍କନ ସ୍ଥାପନ ହେଲା, ପ୍ରଭୁପାଦ ମହାରାଜ ଏସବୁ ଶାସ୍ତ୍ର ରଚନା କଲେ, ସବୁ ପରପଟ ଦେଲେ, ଭାଷ୍ୟ ଦେଲେ, ଏଇ ଭାଷ୍ୟ ପଢ଼ି କେତେ ହଜାର ହଜାର ଭକ୍ତ ସବୁ ହୋଇଛନ୍ତି ପାଶ୍ଚାତ୍ୟ ଜଗତରେ। ଯେ ଭଗବାନ ଜାଣିନଥିଲେ ସେ କହୁଥିଲେ ତୁମେ କାହିଁକି ତୁମେ ହିନ୍ଦୁ ଧର୍ମ କଥା ଆମେ କହୁଛୁ, ଆମର ଖ୍ରୀଷ୍ଟିଆନ ଧର୍ମ, ଆମର ଭଗବାନ ଅଛନ୍ତି, ଏଇଭଳି ଭାବରେ ପ୍ରଥମେ ଅବଜେକ୍ସନ୍ କରୁଥିଲେ। କିନ୍ତୁ ସମସ୍ତେ ଏଇ ଧର୍ମକୁ ଗ୍ରହଣ କଲେ, ସମସ୍ତେ ଧର୍ମ ଗ୍ରହଣ କରି ଭକ୍ତ ହୋଇଛନ୍ତି। ଆଜି ସାରା ପୃଥିବୀରେ ଭଗବାନଙ୍କ ନାମ ନେଇ ସେମାନେ ନୃତ୍ୟ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଆଜ୍ଞା ଗୋଟେ ଚେୟାର ଦେଉନୁ, ସେ ଚେୟାର ବସନ୍ତି, ଚେୟାର ଅଛି ଚେୟାର। ତେଣୁ ଇଏ ଯେଉଁ ରହିଛି, ଇଏ ଯେଉଁ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯିବାଟା ଏତେ ସହଜ କଥା ନୁହଁ। ତେଣୁ ଯମରାଜ ଦୂତମାନେ ତ୍ରିଗୁଣ୍ୟ ବିଷୟ ବେଦା, ବେଦରେ ତିନିଗୁଣ ବିଷୟରେ କୁହାଯାଇଛି, ସେ ବିଷୟରେ ସେଇ ସବୁ ସବୁ କଥା କହିଛନ୍ତି। ତିନିଗୁଣରୁ ଉର୍ଦ୍ଧ୍ୱ କଥା ସେମାନେ ଜାଣିନଥିଲେ, ତାଙ୍କୁ ଶିକ୍ଷା ଦିଆହେଇନଥିଲା, ତେଣୁ ଇଏ କହିଲେ ମଧ୍ୟ ସେ ବୁଝିପାରୁନାହାନ୍ତି କ'ଣ ଆମର ଭୁଲ ହୋଇଗଲା, ସେମାନେ ବୁଝିପାରୁନାହାନ୍ତି। ତେଣୁ ଇଏ ଯେଉଁ କହିଲେ ବୈଷମ୍ୟ, ସେ ଭାବ କ'ଣ ଆମେ ବୈଷମ୍ୟ କଲୁ, କ'ଣ କଲୁ, ଭୁଲ କଲୁ, ଇଏ କ'ଣ ମାନେ ସେ ସାଧୁ, ଇଏ ତ ପାପି, ଆମେ ଦଣ୍ଡ ଦେଇଥାନ୍ତୁ, କ'ଣ ଅସୁବିଧା ହେଲା କ'ଣ, ସେ ବୁଝିପାରୁନାହାନ୍ତି। ତେଣୁ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ରାଜା ଓ ଆଧୁନିକ ଯୁଗର ସରକାର ବା ଶାସକ ମୁଖ୍ୟ ପ୍ରଜାମାନଙ୍କୁ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ସମ୍ବନ୍ଧରେ ଶିକ୍ଷା ଦେଇ ପ୍ରଜାମାନଙ୍କର ମୁରବୀ ଭଳି କାର୍ଯ୍ୟ କରିବା ଉଚିତ। ମାନବ ଜୀବନ ବିଶେଷ କରି ଆତ୍ମାନୁଭୂତି ଏବଂ ଭଗବତ ସମ୍ବନ୍ଧ ଜ୍ଞାନ ଲାଭ ନିମିତ୍ତ ଉଦ୍ଦିଷ୍ଟ, କାରଣ ଏହା ଇତର ଜନ ବା ପଶୁ ଜନରେ ଲାଭ କରାଯାଇପାରିବ ନାହିଁ। ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ ବହୁତ ମନୁଷ୍ୟ ଜନ୍ମର ବହୁତ ବଡ଼ ରହିଛି, କର୍ତ୍ତବ୍ୟ ରହିଛି, ସେଇଟା ବୁଝିପାରନ୍ତି ନାହିଁ, ତାଙ୍କୁ ସେହି ଶିକ୍ଷା ନ ଦିଆଯିବ ସେମାନେ ଜାଣିପାରିବେ ନାହିଁ। ତେଣୁ ଏହି ନୀତି, ଏ ଯେଉଁ ଧର୍ମନୀତି ପ୍ରକୃତି ମହାରାଜ ଯୁଧିଷ୍ଠିର, ମହାରାଜ ପରୀକ୍ଷିତ, ଭଗବାନ ଶ୍ରୀ ରାମଚନ୍ଦ୍ର, ମହାରାଜ ଅମ୍ବରୀଶ ଓ ପ୍ରହ୍ଲାଦ ମହାରାଜ ଆଦି ରାଜାମାନଙ୍କ ଦ୍ୱାରା ଅନୁସୃତ ହେଉଥିଲା। ଠିକ୍ ଭାବରେ ନ୍ୟାୟ ଚାଲିଥିଲା, ଠିକ୍ ଭାବରେ ଧର୍ମନୀତି ଅନୁସୃତ ହେଉଥିଲା। ଦୁର୍ଭାଗ୍ୟର କଥା ଏହା ଯେ ଆଜିକାଲି ଗଣତନ୍ତ୍ର ନାମରେ ଚୋର ବଦମାସଗଣ ଅନ୍ୟ ଚୋର ବଦମାସଗଣକୁ ମତଦାନ ଦେଇ ବା ଭୋଟ ଦେଇ ଶାସନର ଅତି ଗୁରୁତ୍ୱପୂର୍ଣ୍ଣ ପଦବୀମାନଙ୍କର ଅଧିଷ୍ଠାନ ନେବା ନିମିତ୍ତ ନିର୍ବାଚନ କରୁଛନ୍ତି। କୃଷ୍ଣ ଚେତନା ଆନ୍ଦୋଳନର ଗୁରୁତ୍ୱ ହେତୁ ଲୋକମାନେ କୃଷ୍ଣ ଚେତନଶୀଳ ହେବା ଉଚିତ, ଏବଂ ଯେ କୃଷ୍ଣ ଚେତନଶୀଳ ନୁହେଁ ତାହାକୁ ନିର୍ବାଚିତ କରିବା ଉଚିତ ନୁହେଁ, ତାହେଲେ ରାଜ୍ୟର ପ୍ରକୃତ ଶାନ୍ତି ସୁଖ ଓ ସମୃଦ୍ଧି ପ୍ରତିଷ୍ଠିତ ହେବ। ତେଣୁ ତଥାପି ଯମରାଜଙ୍କ ଦୂତମାନେ ବୁଝିପାରୁନାହାନ୍ତି, କ'ଣ ଭୁଲ ହେଲା ସେ ବୁଝିପାରୁନାହାନ୍ତି। ତେଣୁ ବିଷ୍ଣୁ ଦୂତମାନେ କହୁଛନ୍ତି, ଯତ୍ ଯତ୍ ଆଚରତି ଶ୍ରେୟା ଇତର ତତ୍ତତ୍ ଇହତେ ସଜତ୍ ପ୍ରମାଣ କୁରୁତେ ଲୋକସ୍ତଦନ ବର୍ତ୍ତତେ। ଭଗବତ ଗୀତାରେ ଏଭଳି ଭାବେ ଗୋଟିଏ ଶ୍ଳୋକ ଅଛନ୍ତି, ଭଗବାନ କହିଛନ୍ତି ଅର୍ଜୁନକୁ, ଯତ୍ ଯତ୍ ଆଚରତି ଶ୍ରେଷ୍ଠ, ଯାହା ଶ୍ରେଷ୍ଠ ବ୍ୟକ୍ତିମାନେ ଉନ୍ନତ ସ୍ଥାନରେ ଯେଉଁମାନେ ଅଛନ୍ତି ସେମାନେ ଯେଉଁଭଳିଆ କାର୍ଯ୍ୟ କରିବେ ଅନ୍ୟମାନେ ସେଇଟା ଫଲୋ କରିବେ, ଅନୁସରଣ କରିବେ, ସେ ଯେଉଁ ପ୍ରମାଣ ଦେବେ ଲୋକ ସେଇଟାକୁ ଗ୍ରହଣ କରିବେ, ସେ କଥା ବିଷ୍ଣୁ ଦୂତ ମଧ୍ୟ ସେ କଥା କହୁଛନ୍ତି। ଯତ୍ ଯତ୍ ଆଚରତି ଶ୍ରେୟାନ୍, ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଯେଉଁଭଳି ଭାବରେ ଆଚରଣ କରିବେ, ତାଙ୍କ ନିମ୍ନ ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ସେଇଟାକୁ ଗ୍ରହଣ କରିବେ, ସେଇଟାକୁ ଫଲୋ କରିବେ, ସେ ଯେଉଁ ପ୍ରମାଣ କହିବେ ସେଇଟାକୁ ଅନ୍ୟମାନେ ଗ୍ରହଣ କରିବେ। ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ଆମର ଶିବଜୀଙ୍କର କଥା, ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ଆଜି ବୈଷ୍ଣବମାନେ ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ବହୁତ ଭକ୍ତମାନେ ଆଜି ଉପସ୍ଥିତ ଅଛନ୍ତି। ଆମେ ସମସ୍ତଙ୍କୁ ଆମର ରଘୁନନ୍ଦନ ତରଫରୁ ସ୍ୱାଗତ ଜଣାଉଛୁ। ପବିତ୍ର ତିଥି, ଆଜିର ତିଥିରେ ଭଗବାନ ଆସିଛନ୍ତି ଯେଉଁମାନଙ୍କୁ ଉଦ୍ଧାର କରିବା ପାଇଁ, ପରିତ୍ରାଣାୟ ସାଧୁନାମ ବିନାଶାୟ ଚତୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ। ଏହି ଧର୍ମ ବିଷୟରେ ଆଲୋଚନା ଚାଲିଛି, କ'ଣ ଧର୍ମ ସ୍ଥାପନ କରନ୍ତି ସେ, ଧର୍ମକୁ ଲୋକମାନେ ବୁଝିପାରିବେ ନାହିଁ, ଏମିତିକି ଧର୍ମରାଜ ଦୂତମାନେ ବୁଝିପାରିଲେ ନାହିଁ, ଅନ୍ୟମାନେ କଥା କ'ଣ ପାଇବା। ଭଗବାନ ଆସି ସ୍ଥାପନ କରନ୍ତି ପ୍ରକୃତ ଧର୍ମ, ପ୍ରକୃତ ବିଭିନ୍ନ ପ୍ରକାର ଧର୍ମ ରହିଛି, ଶ୍ରେଷ୍ଠ ଧର୍ମକୁ ଭଗବାନ ସ୍ଥାପନ କରନ୍ତି। ସେଥିପାଇଁ ଭଗବତ ଗୀତାର ଅନ୍ତିମରେ କହିଲେ, ସର୍ବଧର୍ମାନ ପରିତ୍ୟଜ୍ୟ। ତେଣୁ ଶିବଜୀ ସେ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ବିଷ୍ଣୁଙ୍କର ଭକ୍ତମାନଙ୍କ ଭିତରେ ସେ ହେଉଛନ୍ତି ଶିବ ଶ୍ରେଷ୍ଠ, ବୈଷ୍ଣବମାନଙ୍କ ଯଥା ଶମ୍ଭୁ। ତେଣୁ ସେ ଆଗରୁ ତିଳକ ବିଳକ କରୁଥିଲେ, ଆମେ ଯେମିତି ବୈଷ୍ଣବମାନେ ତିଳକ କରୁଛେ, ଏ ପ୍ରଶ୍ନ କାହାର ମନରେ ଆସିଛି, ଶିବଜୀ କାହିଁକି ତିଳକ କରୁନାହାନ୍ତି, କାହାର ମନରେ ଆସିଛି? ଶିବଜୀ ତ ଜଣେ ବୈଷ୍ଣବ, ଆମେ ବି ବୈଷ୍ଣବ, ବୈଷ୍ଣବମାନେ ଯଥା ଶମ୍ଭୁ, ସେ ଜଣେ ଆଦର୍ଶ ବୈଷ୍ଣବ, ଶ୍ରେଷ୍ଠ ସେ ବୈଷ୍ଣବ, ସିଏ କାହିଁକି ସେ ଆମ ଭଳି ତିଳକ କରୁନାହାନ୍ତି, କାରଣ କ'ଣ କହିପାରିବେ? ପ୍ରକୃତରେ ଶିବଜୀ ତିଳକ କରୁଥିଲେ, ଆମ ଭଳି ତିଳକ କରୁଥିଲେ, କିନ୍ତୁ ଯଦି ଯଦି ଆଚରଣ ଶ୍ରେଷ୍ଠ ବିଷ୍ଣୁ ଶିବଜୀ ଯେଉଁଭଳି ଭାବରେ ତିଳକ କଲେ, ତାଙ୍କର ଯେଉଁମାନେ ରାକ୍ଷସ ଫଲୋର ସବୁ ରହିଛନ୍ତି ସେମାନେ ମଧ୍ୟ ସେଭଳି ତିଳକ କରି ରହିଲେ, ତିଳକ କଲେ, ଅସୁରମାନେ ମଧ୍ୟ ତିଳକ କରିବା ପାଇଁ ଆରମ୍ଭ କଲେ, ସେ ଏମିତି ଲଗେଇଛନ୍ତି, ତେଣୁ ଅନ୍ୟମାନେ ମଧ୍ୟ ସେଇଭଳି ଭାବରେ କଲେ। ଅସୁର ପ୍ରକୃତି ତିଳକ କରିଦେଲେ କ'ଣ ସେମାନେ ବୈଷ୍ଣବ ହେଇଯିବେ କି? ତେଣୁ ସେ ସେହି ଯେଉଁଭଳି ଭାବରେ ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଏଭଳି ଭାବରେ ସବୁ ଆଚରଣ କଲେ, ସବୁ ପ୍ରକାର ଅଧର୍ମ କାର୍ଯ୍ୟ କରୁଥିଲେ, କିନ୍ତୁ ତିଳକ କରିକି କରୁଛନ୍ତି ସେସବୁ ଅଧର୍ମ କାର୍ଯ୍ୟ। ତେଣୁ ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ, ବିଷ୍ଣୁଙ୍କୁ ପ୍ରାର୍ଥନା କଲେ, କହିଲେ ପ୍ରଭୁ ଇଏ ଯେଉଁ ଅସୁରମାନେ ଆମକୁ ବିରୁଦ୍ଧରେ ଏଭଳି ଭାବରେ କାର୍ଯ୍ୟ କରୁଛନ୍ତି, ଆପଣ ତାଙ୍କୁ ରକ୍ଷା ଆମକୁ ରକ୍ଷା କରନ୍ତୁ। ଭଗବାନ ପ୍ରତି ଯୁଗରେ ଆସି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି। ଇନ୍ଦ୍ରାଳି ବ୍ୟାକୁଳ ଲୋକ ମୃଡ଼ ଯୁଗେ ଯୁଗେ, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 28 ଶ୍ଲୋକରେ ଭାଗବତ ବର୍ଣ୍ଣନା କରାଯାଇଛି। ଭଗବାନ ପ୍ରତି ଯୁଗରେ ଆସନ୍ତି, ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି। ଇନ୍ଦ୍ରାଳି ବ୍ୟାକୁଳ ଲୋକ, ଦେବତାମାନଙ୍କର ଯେ ରାଧା ଇନ୍ଦ୍ର ତାଙ୍କର ହରି କହିଲେ, ଯେଉଁମାନେ ଅସୁରମାନେ ସେମାନେ ସବୁବେଳେ ଦେବତାମାନଙ୍କ ଉପରେ ଆକ୍ରମଣ କରନ୍ତି। ଆଜି ଭୌତିକ ଜଗତ ଯେଉଁ ଯୁଦ୍ଧ ଚାଲିଛି, ଏସବୁ ସେହିଭଳି ଭାବରେ ଦେବତାମାନଙ୍କର ଅସୁରମାନଙ୍କ ଭିତରେ ଯେଭଳି ଯୁଦ୍ଧ ସେଇଭଳିଆ ଯୁଦ୍ଧ ଚାଲିଛି ବା ଅସୁରମାନଙ୍କ ଭିତରେ ମଧ୍ୟ ଯୁଦ୍ଧ ଚାଲିଛି, ଆମ ଶରୀର ଭିତରେ ମଧ୍ୟ ସେଭଳି ଯୁଦ୍ଧ ସେଭଳି ଚାଲିଛି, ଆମ ଶରୀରରେ ମଧ୍ୟ ଦୈବ ଗୁଣ ରହିଛି ଅସୁର ଗୁଣ ରହିଛି, ଦୈବ ଗୁଣ ଅସୁର ଗୁଣ ଭିତରେ ଫାଇଟିଂ ହେଇକି ଅସୁରମାନେ ଆମେ ଯେତେବେଳେ ପାପ କାର୍ଯ୍ୟ କରୁଛେ ଅସୁରମାନେ ଜିତି ଯାଆନ୍ତି, ଆମେ ଯେତେ ପୁଣ୍ୟ କାର୍ଯ୍ୟ କରୁ ସେତେବେଳେ ଦେବତାମାନେ ଜିତି ଯାଆନ୍ତି ଅସୁରମାନେ ହାରିଯାଆନ୍ତି, ଏ ଯେଉଁ ଗୁଣର ପ୍ରଭାବରେ ସେସବୁ ହୁଏ, ସତ୍ୟଗୁଣର ପ୍ରାଧାନ୍ୟ ହେଲେ ଦେବତାମାନେ ଜିତି ଯାଆନ୍ତି। ତେଣୁ ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର ଛାଡ଼ିଲେ ଅସୁରମାନଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ସୁଦର୍ଶନ ଚକ୍ର ତାଙ୍କୁ ହତ୍ୟା କରିପାରିଲା ନାହିଁ, ସୁଦର୍ଶନ ଚକ୍ର ହତ୍ୟା କରିପାରିଲା ନାହିଁ, କାହିଁକି ସବୁ ବୈଷ୍ଣବ ତିଳକ କରିଛନ୍ତି, ତିଳକ କରିଛନ୍ତି, ଚୁଟି ଲଗେଇ ଚଲଉଛନ୍ତି, କଣ୍ଠିମାଳା ପକେଇଛନ୍ତି ବୈଷ୍ଣବ, ତେଣୁ ସୁଦର୍ଶନ ଚକ୍ର କେମିତି ତାଙ୍କୁ ହତ୍ୟା କରିବେ, ଫେରି ଆସିବେ, ସୁଦର୍ଶନ ଚକ୍ର ଫେରି ଆସିଲେ। ତେଣୁ ଭଗବାନ ବୁଝିଲେ ଘଟଣାଟା କ'ଣ ହେଇଛି, ସବୁ ଅସୁରମାନେ ଆଜି ବୈଷ୍ଣବ ହେଇଯାଇଛନ୍ତି, ବୈଷ୍ଣବ ବେଶବାଜ ପକେଇ ଦେଇଛନ୍ତି, କିନ୍ତୁ ପ୍ରକୃତମାନେ ଅସୁର, କିନ୍ତୁ ସୁଦର୍ଶନ ଚକ୍ର ତାଙ୍କୁ କେମିତି ହତ୍ୟା କରିବ, ତିଳ ମଥାରେ ତିଳକ ଅଛି, କଣ୍ଠି ଅଛି, କଣ୍ଠିମାଳ ଅଛି, ଚୁଟି ରଖିଛନ୍ତି, ଯେଉଁ ଆମର ଦୀକ୍ଷାର ସବୁ ରହିଛି, ନିଦର୍ଶନ ସବୁ ରହିଛି, ସୁଦର୍ଶନ ଚକ୍ର କିଛି କରିପାରୁନାହାନ୍ତି। ତେଣୁ ଭଗବାନ କହିଲେ ଶିବଜୀକୁ, କହିଲେ ଦେଖ ତୁମେ ଯେଉଁ ବୈଷ୍ଣବ ତିଳକ କରୁଛ, ତୁମର ଫଲୋଅର୍ମାନେ ଯେଉଁ କ'ଣ ପ୍ରମଥପତି ନା ପ୍ରମଥପତି, ସିଏ ଶିବଜୀ ପ୍ରମଥପତି, ଆପଣଙ୍କର ଫଲୋଅର୍ମାନେ ସେଭଳି ଭାବରେ ତିଳକ କରିଛନ୍ତି, ମୋର ସୁଦର୍ଶନ ଚକ୍ର କାର୍ଯ୍ୟ କରୁନାହିଁ, ଶିବଜୀ ବୁଝିଗଲେ କଥା। ତେଣୁ ସେଇଦିନଠୁ ସେ ବନ୍ଦ କରିଦେଲେ, ଆଉ ତିଳକ କଲେ ନାହିଁ, ରାକ ଲଗେଇଲେ, ଶ୍ମଶାନର ପାଉଁଶ ପୁଷ ଲଗେଇଲେ, ତେଣୁ ଅସୁରମାନେ ସେଭଳି ଭାବରେ ବନ୍ଦ କରିଦେଲେ, ତିଳକ କରିବା ବନ୍ଦ କରିଦେଲେ, ପାଉଁଶ ଲଗେଇଲେ ସେମାନେ। ତେଣୁ ଭଗବାନ ସୁଦର୍ଶନ ଚକ୍ର ତେଣୁ ତାକୁ କାଟିବାକୁ ଆରମ୍ଭ କଲା। ଏସବୁ ଘଟଣା ଅଛି, ଏ ପୁରାଣରେ ବର୍ଣ୍ଣନା କରାଯାଇଛି, ଆମ ଶିଶୁ ରାଧା ସେ ମହାରାଜ କଥାଟି କହୁଥିଲେ। ତେଣୁ ଇଏ ଯେଉଁମାନେ ଉନ୍ନତ ସ୍ଥିତିରେ ରହିଛନ୍ତି ସେମାନେ ଯେଉଁ କାର୍ଯ୍ୟ କରିବେ ଅନ୍ୟମାନେ ସେଇଟାକୁ ଫଲୋ କରିବେ, ଯଦି ଆଚାର୍ଯ୍ୟ ସେୟାନ ତତ୍ତ୍ୱ ତରୋଧନ କ'ଣ ଇତର ସ୍ତତ୍ଇହତେ, ଇତର ବ୍ୟକ୍ତିମାନେ ସେଇଟାକୁ ଗ୍ରହଣ କରିବେ, ସେ ଅନୁସାରେ କାର୍ଯ୍ୟ କରିବେ। ତେଣୁ ଆଧୁନିକ ଯୁଗରେ କୃଷ୍ଣ ଚେତନା ଆନ୍ଦୋଳନ ମାନବ ସମାଜର ପରିଚାଳନାର ଯଥାର୍ଥ ନୀତି ପ୍ରବର୍ତ୍ତନ କରିବା ନିମନ୍ତେ ଚେଷ୍ଟା କରୁଛି, କିନ୍ତୁ ଦୁର୍ଭାଗ୍ୟର କଥା ଏହା ଯେ କଳିଯୁଗ ସରକାର ଆମର ଏ ହରିକୃଷ୍ଣ ଆନ୍ଦୋଳନକୁ ଉପଯୁକ୍ତ ଭାବେ ସାହାଯ୍ୟ ଦେଉନାହାନ୍ତି, କାରଣ ସେମାନେ ଏହାର ମୂଲ୍ୟବାନ ସେବା କଥା ବୁଝିପାରୁନାହାନ୍ତି ଓ ପସନ୍ଦ କରୁନାହାନ୍ତି। ଆମର ପ୍ରକୃତରେ ଧର୍ମନୀତି ଉପରେ ଆମର କୃଷ୍ଣ ଚେତନା ଆନ୍ଦୋଳନ ସ୍ଥାପିତ ହୋଇଛି, ପ୍ରକୃତ ଧର୍ମ ଭାଗବତ ଧର୍ମ, ଭଗବତ ଧର୍ମ, ତେଣୁକରି ଆମର ଯେତେବେଳେ ଆପଣମାନେ ପଢ଼ିବେ ପ୍ରଭୁପାଦ ଆସନ୍ତା କାଲି ଆମର ବୈଷ୍ଣବ ରୀତିରେ ପାଳନ ହେବ ଜନ୍ମାଷ୍ଟମୀ, ତା ପରଦିନ ରବିବାର ଦିନ ନନ୍ଦୋତ୍ସବ ହେବ, ଭଗବାନଙ୍କର ଆନନ୍ଦ ଉତ୍ସବ ପାଳନ କରାଯିବ, ଏବଂ ସେହିଦିନ ମଧ୍ୟ ପ୍ରଭୁପାଦଙ୍କର ଆବିର୍ଭାବ ଦିବସ, ଆପଣମାନେ ପଢ଼ନ୍ତୁ ତାଙ୍କର ବହି, ସାରା ପୃଥିବୀରେ ତାଙ୍କର ବହି ପଢ଼ି ସବୁ ଭକ୍ତ ହୋଇଛନ୍ତି, ଆମ ଓଡ଼ିଶାର ଲୋକ ରହିକି ଆମେ ଯଦି ଭକ୍ତ ନହେବା ଆଉ କ'ଣ କହିବା। ତେଣୁ ଇଏ ଯେଉଁ ଯାଇଥିଲେ ପ୍ରଭୁପାଦ ମହାରାଜ ଆମେରିକାରେ ଯେତେବେଳେ ଆରମ୍ଭ କଲେ ଇସ୍କନ୍, ସେଟା ବହୁତ ଗଣ୍ଡଗୋଳ ହୋଇଛି, ବହୁତ କୋର୍ଟ କେସ୍ ଇତ୍ୟାଦି ସବୁ ରହିଛି, ବହୁତ କଥା ହୋଇଛି। ତେଣୁ ଇଏ ଯେଉଁ ପ୍ରଭୁପାଦ ମହାରାଜ କହନ୍ତି, ଆମର ଯେଉଁ ଇଏ ଯେଉଁ କୃଷ୍ଣ ଚେତନା ଆନ୍ଦୋଳନ, ଇଏ ଗୋଟେ ସେଣ୍ଟିମେଣ୍ଟ ନୁହଁ, ମନଗଢ଼ା କଥା ନୁହଁ, ଏ ଧର୍ମର ଭିତ୍ତି ଉପରେ ସ୍ଥାପିତ ହୋଇଛି, 10,000 ବର୍ଷ ଧରି ଚାଲିବ, ଏବଂ ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଏଇ କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗଦାନ କରିବେ କଳିଯୁଗରେ ବର୍ଣ୍ଣନା କରାଯାଇଛି, ଭାଗବତ 1 ସ୍କନ୍ଧ 5 ଅଧ୍ୟାୟ 32 ଶ୍ଳୋକରେ କଥାଟି କୁହାଯାଇଛି। ଯେଉଁମାନେ ଏଇ କୃଷ୍ଣ ଚେତନା ହରିକୃଷ୍ଣ ମନ୍ତ୍ରକୁ ଗ୍ରହଣ କରିବେ, ହରିକୃଷ୍ଣ ଆନ୍ଦୋଳନରେ ଯୋଗଦାନ କରିବେ, ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଦି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିବେ କଳିଯୁଗରେ, ଏସବୁ କଥା ରହିଛି। ବହୁତ କୋର୍ଟ କେସ୍ ହେଇଥିଲା, ବହୁତ କଥା ହେଇଥିଲା, କିନ୍ତୁ ହରିକୃଷ୍ଣ ଆନ୍ଦୋଳନ କେହି ଦବେଇ ପାରିଲେ ନାହିଁ। ହରିକୃଷ୍ଣ ଆନ୍ଦୋଳନ ଏଭଳି ଭାବରେ ଅଗ୍ରଗତି କରୁଛି, ପ୍ରଭୁପାଦ ଚାଲିଯିବାର ପରେ ମଧ୍ୟ 1977 ମସିହାରେ ଚାଲିଗଲେ, ସେତେବେଳେ ସେ 108 ମନ୍ଦିର ସ୍ଥାପନ କରିଥିଲେ, ଆଜି 600ରୁ ଉର୍ଦ୍ଧ୍ୱ ମନ୍ଦିର ହୋଇଗଲାଣି। ଓଡ଼ିଶାରେ ଗୋଟିଏ ମନ୍ଦିର ହୋଇଥିଲା ଭୁବନେଶ୍ୱରରେ, ସ୍ଥାପନ କରିଥିଲେ 1977 ମସିହାରେ, ଏବଂ ସେଇଟା ଥିଲା ତାଙ୍କର ଅନ୍ତିମ ପ୍ରୋଜେକ୍ଟ, କିନ୍ତୁ ଆଜି ସାରା ଓଡ଼ିଶାରେ କେତେ ମନ୍ଦିର ସବୁ ହୋଇଗଲାଣି। ତାଙ୍କର ଶିଷ୍ୟ ଶ୍ରୀ ଶ୍ରୀମଦ୍ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ, ଯିଏକି ଜଣେ ବୈଜ୍ଞାନିକ, କାଲିଫର୍ଣ୍ଣିଆରେ କେମିଷ୍ଟ୍ରି ଯେତେବେଳେ କରୁଥିଲେ ପି ଏଚ୍ ଡି ସେହି ସମୟରେ ପ୍ରଭୁପାଦଙ୍କ ସହ ଦେଖା ହେଇଛି, ତା'ପରେ ସେ ତାଙ୍କର ଦୀକ୍ଷା ଗ୍ରହଣ କରିଛନ୍ତି। ଆଜି ସିଏ ଏଇ ପଶ୍ଚିମ ଓଡ଼ିଶାବାସୀମାନଙ୍କ ପାଇଁ ସ୍ଥାପନ କରିଛନ୍ତି, କେନ୍ଦ୍ରଟି ସ୍ଥାପନ କରିଛନ୍ତି, ଯାହାଫଳରେ ପଶ୍ଚିମ ଓଡ଼ିଶାବାସୀମାନେ ଉପକୃତ ହେବେ, ସେମାନେ ଜୀବନର ପ୍ରକୃତ ମୂଲ୍ୟ ବୁଝିପାରିବେ, ତାଙ୍କ ଜୀବନ କେମିତି ପ୍ରକୃତ ଲକ୍ଷ୍ୟ ସେମାନେ ହାସଲ କରିପାରିବେ, ଏଇ ଶିକ୍ଷା ଦିଆଯାଉଛି, ଏଠାରେ ଦିଆଯାଉଛି। ଅନେକ ଏଠି ଆସି ଏଇ ଆନ୍ଦୋଳନରେ ଯୋଗଦାନ କରି, ଏ ସଂସ୍ଥାରେ ଯୋଗଦାନ କରି, ଏସବୁ ଦୀକ୍ଷା ଗ୍ରହଣ କରି ତାଙ୍କ ଜୀବନ ସୁଧାରି ଯାଇଛି। ଆପଣମାନେ ମଧ୍ୟ ଆସନ୍ତୁ, ଦେଖି ବୁଝିବେ, ଜାଣିବେ କେମିତି ପ୍ରକୃତରେ, ଆପଣମାନେ ନିଜେ ମଧ୍ୟ ଯୋଗଦାନ କଲେ ଜାଣିବେ ପ୍ରକୃତରେ କେତେ ଆନନ୍ଦ ରହିଛି, ଜୀବନରେ କେତେ ଆନନ୍ଦ ରହିଛି। ପାଶ୍ଚାତ୍ୟ ଜଗତର ଲୋକମାନେ ସବୁ ହିପି ପାଲଟି ଯାଇଥିଲେ, ସବୁ ସୁଇସାଇଡ୍ କରୁଥିଲେ, କିନ୍ତୁ ପ୍ରଭୁପାଦ ମହାରାଜଙ୍କର ଆନ୍ଦୋଳନରେ ଯୋଗଦେବା ପରେ ସବୁ ଡ୍ରଗ୍ ଆଡିକ୍ଟ ହୋଇଯାଇଥିଲେ। ଆମେ ନିକଟରେ ଜଣେ ଇଞ୍ଜିନିୟରିଂ କଲେଜର ଡିନ୍ ଆସିଥିଲେ ଆମ ପାଖକୁ, ସେ ଆମକୁ କହୁଥିଲେ ସେ କଥା, ଆମେ କହିଲୁ ଆମେ ଏମିତି ଭାବରେ ପ୍ରଭୁପାଦ ଗୁରୁଦେବ ଏ ସଂସ୍ଥା କ'ଣ ସ୍ଥାପନ କରିଛନ୍ତି, ଶିକ୍ଷା ଦିଆଯିବ, ବୈଦିକ ଜ୍ଞାନ ଶିକ୍ଷା ଦିଆଯିବ, ଆଦର୍ଶ ମନୁଷ୍ୟ ଗଢ଼ାଯିବ, ଏଥିରେ ଆଦର୍ଶ ମନୁଷ୍ୟ। ସେ କହିଲେ ସେ କଥା, କହିଲେ ଆମର କଲେଜରେ 500ରୁ ଉର୍ଦ୍ଧ୍ୱ ଷ୍ଟୁଡେଣ୍ଟ ମାନେ ଯେଉଁ ଆସୁଛନ୍ତି, ତାଙ୍କର 500ରୁ ଉର୍ଦ୍ଧ୍ୱ ଷ୍ଟୁଡେଣ୍ଟ ସବୁ ଡ୍ରଗ୍ ଆଡିକ୍ଟ ହୋଇଯାଉଛନ୍ତି। ଆଜିକାଲି କଳିକାଳର ଅବସ୍ଥା ହେଉଛି ଏହିଭଳି ଭାବରେ, କିନ୍ତୁ ପ୍ରଭୁପାଦ ଯେତେବେଳେ ଯାଇଥିଲେ ସେହି ସମୟରେ ସେହି ଅବସ୍ଥା ହୋଇଥିଲା, ବର୍ତ୍ତମାନ ମଧ୍ୟ ସେଠି ରହିଛି। କିନ୍ତୁ ଯେତେବେଳେ ଆମେରିକା ସରକାର ବହୁତ ଚେଷ୍ଟା କଲେ ତାଙ୍କୁ ନିଶାରୁ ମୁକ୍ତ କରିବା ପାଇଁ, କରିପାରିଲେ ନାହିଁ, କିନ୍ତୁ ସେମାନେ ଯେତେବେଳେ ଏ ଆନ୍ଦୋଳନରେ ଯୋଗଦାନ କଲେ ସେତେବେଳେ ସବୁ ଛାଡ଼ିଦେଲେ, ଖାଲି ଛାଡ଼ିଦେଲେ ତା ନୁହଁ, କୃଷ୍ଣ ପ୍ରସାଦ ସେବନ କଲେ, ଭଗବାନ ନାମ ନେଲେ, ତାଙ୍କ ଜୀବନ ବହୁତ ଆନନ୍ଦରେ ଭରିଗଲା। ତେଣୁ ଏଭଳି ଭାବରେ କୃଷ୍ଣ ଚେତନା ଆନ୍ଦୋଳନ କଥା ରହିଛି, ଆପଣମାନଙ୍କୁ ଆମେ ଆପଣମାନଙ୍କୁ ଆମେ ଅନୁରୋଧ କରିବୁ, ଆପଣମାନେ ମଧ୍ୟ ଏହି କୃଷ୍ଣ ଚେତନା ଆନ୍ଦୋଳନର ଜାଣନ୍ତୁ, ତା'ର ଯେଉଁ ଦର୍ଶନ ରହିଛି, ଯେଉଁ କଥା ରହିଛି, ତା'ର ଇତିହାସ ରହିଛି, ପଢ଼ନ୍ତୁ ବୁଝନ୍ତୁ। ଆପଣ ପଶ୍ଚିମ ଓଡ଼ିଶାରେ ସେମାନଙ୍କର ଉପକାର ପାଇଁ ଏହି ସ୍ଥାନଟି ଆମର ଗୁରୁଦେବ ନେଇଛନ୍ତି। ଏଠି ଗୋଟେ ବିରାଟ ମନ୍ଦିର ହେବ, ଆଦର୍ଶ ମନ୍ଦିର ହେବ ମର୍ଯ୍ୟାଦା ପୁରୁଷୋତ୍ତମ ପାଇଁ, ରାମଚନ୍ଦ୍ରଙ୍କ ପାଇଁ। ତେଣୁ ଆପଣମାନଙ୍କ ପାଇଁ କରାଯାଇଛି, ଆପଣମାନେ ଏଠି ସହଯୋଗ କରିବେ, ଆପଣମାନେ ନିଜ ଉପକୃତ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଉପକାର କରିବେ। ତେଣୁ ବିଷ୍ଣୁଦତ୍ତମାନେ କହୁଛନ୍ତି, ତଥାପି ଜମଦତ୍ତମାନେ ବୁଝିପାରୁନାହାନ୍ତି, ତେଣୁ ସେ ଆହୁରି ଯେତେ ବୁଝେଇଲେ ମଧ୍ୟ ସେ ବୁଝୁନାହାନ୍ତି। ଯଶ୍ୟାଙ୍କେ ଶିର ଆଧାୟ ଲୋକ ସ୍ୱପିତି ନିର୍ବୃତ ସ୍ୱୟଂ ଧର୍ମ ଅଧର୍ମ ବା ନହି ବେଦ ତଥା ପଶୁ। ଯେଉଁମାନେ ପଶୁମାନେ ତାଙ୍କ ମାଲିକ ପାଖରେ ଏଭଳି ଭାବରେ ସମର୍ପିତ ହୋଇଥାନ୍ତି, ପୂର୍ଣ୍ଣ ବିଶ୍ୱାସ ତାଙ୍କ ଉପରେ ଥାଏ, ଯେଉଁଭଳି ଭାବରେ ଲୋକମାନେ ତାଙ୍କର ଯେଉଁମାନେ ରକ୍ଷକ ଅଛନ୍ତି ତାଙ୍କର କୋଳରେ ମଥା ଦେଇକି ଶୟନ କରିଯାଆନ୍ତି, ଶୟନ କରି ଆନନ୍ଦ ପ୍ରାପ୍ତ ହୁଅନ୍ତି। ସେଭଳି ଭାବରେ ପଶୁମାନେ ମଧ୍ୟ ତାଙ୍କର ରକ୍ଷକ ପାଖରେ ସମର୍ପିତ ହୋଇଥାନ୍ତି। ତେଣୁ ଯଦି ଏହିଭଳି ଭାବରେ ଯେ ଆମ ପାଖରେ ଶରଣ ନେଇଛନ୍ତି, ଆମେ ଯଦି ତାଙ୍କ ଗଳା କାଟିଦେବା ତାହେଲେ କ'ଣ ଅବସ୍ଥା ହେବ। ସକଥମ ନିର୍ପିତାତ୍ମାନ କୃତ ମୈତ୍ରମ ଅଚେତନମ ବିଶ୍ରମ୍ଭଣୀୟ ଭୂତାନାମ ସଘୃଣ ଦୁଗ୍ଧୁମରତି। ଯିଏ ଜଣଙ୍କର ଶରଣ ଯାଇଛନ୍ତି, ରକ୍ଷକ ପାଖରେ ଶରଣ ଯାଇଛନ୍ତି, ସେ ରକ୍ଷକ ଯଦି ତାକୁ ଭକ୍ଷକ ହେବ, ତାହେଲେ ଭକ୍ଷକ ହେବ, ତାହେଲେ ସେ କାହାର ଶରଣ ଯିବ। ଏଇଭଳି ଭାବରେ ବିଷ୍ଣୁଦତ୍ତମାନେ କହୁଛନ୍ତି। ଏଠି ବିଶ୍ୱସ୍ତ ଘାତ ଶବ୍ଦ ଯେଉଁ ବର୍ଣ୍ଣନା କରାଯାଇଛି, ବିଶ୍ୱସ୍ତ ଘାତ ସଂସ୍କୃତ ଶବ୍ଦର ଅର୍ଥ ହେଉଛି ଯେ ବିଶ୍ୱାସ ଭଙ୍ଗ କରେ। ଆମେମାନେ ପ୍ରକୃତ ପକ୍ଷେ ଦେଖିଲୁ ଭାରତ ବିଭାଜନ ସମୟରେ କିପରି ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବିବାଦ ହୋଇଗଲା। ଭାରତରେ ହିନ୍ଦୁ ଓ ମୁସଲମାନମାନେ ଶାନ୍ତିରେ ବାସ କରୁଥିଲେ, କିନ୍ତୁ ରାଜନୈତିକ ନେତାଗଣ ଏପରି ଅବସ୍ଥା ସୃଷ୍ଟି କଲେ ଯାହାଫଳରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ହିଂସା ଦ୍ୱେଷଭାବ ଦେଖାଦେଲା, ସେମାନେ ପରସ୍ପର କଳହ ଓ ଯୁଦ୍ଧ କଲେ, ହତ୍ୟାକାଣ୍ଡ ଘଟିଲା ରାଜନୈତିକ କାରଣରୁ। ଏହା ହେଉଛି କଳିଯୁଗର ଲକ୍ଷଣ। ସରକାରଙ୍କ ଉପରେ ଭରସା କରି ପ୍ରଜାମାନେ ରହିଲେ, ସରକାର ଏଭଳି ଭାବରେ ଭେଦ ନୀତି କରିଦେଲେ, ବ୍ରିଟିଶ ସରକାର ଯିବା ପୂର୍ବରୁ ଏହି ଭେଦଟି ସୃଷ୍ଟି କରିଦେଲେ, ଭାରତ ପାକିସ୍ତାନ ହିନ୍ଦୁ ମୁସଲିମ ଭେଦ ତିଆରି କରି, ସାମଦାନ ଦଣ୍ଡ ଭେଦ ଚାରୋଟି ନୀତି ରହିଛି, ବ୍ରିଟିଶର ସେମାନେ ଏହି ଭେଦ ନୀତିକୁ ପ୍ରୟୋଗ କରିଦେଲେ, ଛାଡ଼ିବା ପୂର୍ବରୁ ବେଦନୀତି ପ୍ରୟୋଗ କରିଦେଲେ ସେଥିପାଇଁ ହିନ୍ଦୁ ମୁସଲମାନମାନଙ୍କ ଭିତରେ ସବୁବେଳେ ଝଗଡ଼ା ଚାଲିଲା, ବେଦନୀତି ପ୍ରୟୋଗ କରିଦେଲେ ସିଏ। ସରକାର ଯଦି ଏଭଳି କରିବେ ଆଉ କାହା କଥା କ'ଣ କହିବା। ତେଣୁ ଯେତେବେଳେ ଜମଦତ୍ତମାନେ ଚିନ୍ତା କରୁଛନ୍ତି କାହିଁକି ଆପଣ ଏତେ କଥା କହୁଛନ୍ତି, ଆମେ ତ ଏଇ ପାପି ବ୍ୟକ୍ତି ହେଲେ ଆପଣ କାହା କଥା କହୁଛନ୍ତି, ଆମେ କ'ଣ କିଛି ଅଧର୍ମ କଲୁ, ଇଏ ତ ପାପି ବ୍ୟକ୍ତି, ଆମେ ନଉ ତ ଦଣ୍ଡ ଦେବେ, ଆପଣ ଏତେ କଥା କ'ଣ ପାଇଁ କହୁଛନ୍ତି ଆମେ ବୁଝିପାରୁନା, କିଛି କହିବୁନାହାନ୍ତି, ଡରିକି ରହିଛନ୍ତି। କିନ୍ତୁ ମନରେ ଏଇ ଭାବ ଆସୁଛି, ବୁଝିପାରୁନାହାନ୍ତି, ତାଙ୍କର ଯେଉଁ ମନରେ ଗୋଟେ ପ୍ରଶ୍ନ ଆସୁଛି, ଭାବ ଦେଖିକି ବିଷ୍ଣୁ ପରମାତ୍ମା ସେ ସବୁ ଜାଣନ୍ତି, ହୃଦୟ କଥା ଜାଣନ୍ତି, ତାଙ୍କର ଦୂତମାନେ ମଧ୍ୟ ଜାଣନ୍ତି ହୃଦୟର କଥା, ଯମରାଜ କ'ଣ ଯମରାଜଙ୍କ ଦୂତମାନେ କ'ଣ ଭାବୁଛନ୍ତି ଜାଣିପାରିଲେ ଏମାନେ। ତେଣୁ ସେ କହୁଛନ୍ତି ଅୟଙ୍ଗୀକୃତ ନିର୍ଦ୍ଦେଶ, ହାତ ଦେଖିକି କହୁଛନ୍ତି ଅୟଙ୍ଗୀକୃତ ନିର୍ଦ୍ଦେଶ, ତୁମେ ଯାହାକୁ ନେବା ପାଇଁ ବସିଛ ସେ ଯାହା ପାଖରେ ଗଳାରେ ଲଗେଇଥିଲ ପାସ, ସେଇ ଅୟଙ୍ଗୀକୃତ ନିର୍ଦ୍ଦେଶ, ସବୁ ଯେଉଁ କହୁଥିଲ ହିସାବ କରିଥିଲ, ଗୋଟିଏ ଜନ୍ମର ପାପ ପରିମାଣ ଦେଉଥିଲ, ହିସାବ ଦେଉଥିଲ, ଏହା କଲା ସେୟା କଲା ସେୟା କଲା, ହଜାର ପାପ କରିଛି ବୋଲି କହୁଥିଲ, ସେ କିନ୍ତୁ ସବୁ ପାପର ପ୍ରାୟଶ୍ଚିତ କରିସାରିଛି। ଅୟଙ୍ଗୀକୃତ ନିର୍ଦ୍ଦେଶ, କୃତ ନିର୍ଦ୍ଦେଶ କେବେ କଲା, କୃତ ନିର୍ଦ୍ଦେଶ ନା ଆଜ୍ଞା କରିନାହିଁ, ମନେ ମନେ ଭାବୁଛନ୍ତି ନା ଆଜ୍ଞା କରିନାହିଁ, ଆପଣ ସବୁ ଭାବୁଛନ୍ତି କିଛି କରିନାହିଁ, ସେ କୃତ ନିର୍ଦ୍ଦେଶ ଆମେ ନେବୁ, ତାକୁ ଦଣ୍ଡ ଦେବୁ, ତାକୁ ଶୁଦ୍ଧ କରିବୁ। ନା ତୁମେ ଗୋଟିଏ ଜନ୍ମର କଥା କହିଥିଲ, କୋଟି ଜନ୍ମର ଯଦି ପାପ ବି ରହିଛି, ଜନ୍ମ କୋଟି ଅଣଚା ବି ଗୋଟିଏ ଜନ୍ମର ନୁହଁ, ପାପ ପ୍ରାୟଶ୍ଚିତ ହୋଇ ଗୋଟିଏ ଜନ୍ମ ନୁହଁ, ପୂର୍ବ କୋଟି ଜନ୍ମର ପାପର ପ୍ରାୟଶ୍ଚିତ ହୋଇଯାଇଛି, କୋଟି ଜନ୍ମର ପାପ ଏହି ଜନ୍ମର ପ୍ରାୟଶ୍ଚିତ ହୋଇନାହିଁ, ଆମେ ତାକୁ ନେବା ପାଇଁ ଆସିଛୁ, କେତେବେଳେ ପ୍ରାୟଶ୍ଚିତ ଗଲା, ଭୁଲ ଆପଣ ଭାବୁଛନ୍ତି, ଭୁଲ ଯଦି ଖବର କହିଲେ କି ଆପଣ, ଆମର ସଠିକ୍ ଖବର, ଆମ ଯମରାଜ ପାଖରେ ସଠିକ୍ ଖବର ରହିଛି, ତାଙ୍କର କମ୍ପ୍ୟୁଟର କେବେ ଫେଲ୍ ମାରିବ ନାହିଁ, ଆମର ରହିଛି ବ୍ୟାଙ୍କକୁ ଗଲେ ପଇସା ଆଣିବା ପାଇଁ କ'ଣ ନା କ'ଣ ହେଇଛି ନାହିଁ, ଲିଙ୍କ ଫେଲିଓର ନାହିଁ, ଆପଣଙ୍କର କିଛି ଲିଙ୍କ ଫେଲିଓର ହେଇଯାଇଛି ବୋଧେ, ଆପଣ ଭୁଲ ଭାବୁଛନ୍ତି, ଇଏ କିଛି କରିନାହିଁ, ପ୍ରାୟଶ୍ଚିତ କରିନାହିଁ, ଏହି ଜନ୍ମ ତ କରିନି, ଅନ୍ୟ ଜନ୍ମ କଥା କ'ଣ କହିବା, ସେଇଟା ତ ଆମର ପରେ ହିସାବ କରାଯିବ, ଯମରାଜ ପାଖରେ ସବୁ ରେକର୍ଡ଼ ଅଛି। ତେଣୁ କରିନାହିଁ ଆଜ୍ଞା, ମନେ ମନେ ଭାବୁଛନ୍ତି, ନା ଦେଖ ଯତ୍ ବ୍ୟାଜହାର ବିବସୁ, ତୁମେ ଯେତେବେଳେ ପାସ ପକାଇକି ଟାଣିବା ପାଇଁ ବସିଥିଲ, ତାଙ୍କ ମୁଖରୁ କ'ଣ ଉଚ୍ଚାରିତ ହୋଇଥିଲା, ଯତ୍ ବ୍ୟାଜହାର ବିବସୁ, ବିବସ ଭାବରେ କ'ଣ ତାଙ୍କ ମୁଖରୁ ଉଚ୍ଚାରିତ ହୋଇଥିଲା, ନା ଆଜ୍ଞା ସେ ତା ପୁଅକୁ ଡାକୁଥିଲା, ନା ନା ନା, ସେ ନାମ ସ୍ୱସ୍ତାୟନ ହରେ, ସେ ହରିଙ୍କର ନାମ ନେଇଛି ସ୍ୱସ୍ତାୟନ, ସବୁ ପ୍ରକାର ମଙ୍ଗଳ ପ୍ରଦାନ କରିବ, ସ୍ୱସ୍ତିନୋ ବାସୁଦେବ ସବୁ ରହିଛି ନା, ଆମର ସ୍ୱସ୍ତି ସୁସ୍ଥ ହେବ ରହିଛି, ସ୍ୱସ୍ତି ମଙ୍ଗଳ ପ୍ରଦାନ କରିବ, ଭଗବାନଙ୍କ ନାମ ସ୍ୱସ୍ତ୍ୟନ ହରେ, ହରି ହରିଙ୍କର ଗୋଟିଏ ନାମର କେତେ ଫଳ ରହିଛି ଆମେ ଚିନ୍ତା କରିପାରିବା ନାହିଁ, ସ୍ୱସ୍ତ୍ୟନ ହରେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ ଏଭଳି ଭାବରେ କହିଛନ୍ତି ଯେ ଏମାନେ ବୁଝିପାରିଲେ ନାହିଁ, ଇଏ ତ ହରିଙ୍କର ନାମ ନେଇନି, ଇଏ ବୋଉ ଗୁଡ଼ାକ ଥିଲା, ତା ଏଇ ପାଞ୍ଚ ବର୍ଷ ଖେଳୁଛି, ସେଠି ଦେଖୁଛନ୍ତି ସେଠି ଖେଳୁଛି, ଏପର୍ଯ୍ୟନ୍ତ ମଧ୍ୟ ଖେଳୁଛି, ସିଏ ଆଙ୍କର ଏତେ କଥା ହେଲାଣି ସେ ଜାଣିପାରୁନାହିଁ, ସେ ସେଠି ତା'ର ଖେଳ ଚାଲିଛି, ଛୋଟ ପିଲା ସେ କ'ଣ ଜାଣିଛି, ତାକୁ ଡାକୁଥିଲା, ସେ ତା ପୁଅକୁ ଡାକୁଥିଲା, ହରିଙ୍କୁ ଡାକି ନାହିଁ। ତେଣୁ କଥା ଚାଲିବ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଭାଷାରେ ଏଇ ଶ୍ଳୋକ ଭାଷାରେ କହୁଛନ୍ତି ଯେ ସେ ସ୍ମୃତିଶାସ୍ତ୍ରରୁ ଗୋଟେ ଶ୍ଳୋକ ଉଦ୍ଧାର କରିଛନ୍ତି ଯେ ନାମ ହିଁ ଯାବତୀ ଶକ୍ତି ପାପ ନିରହଣ ହରେ ତାବତ୍ କର୍ତ୍ତୁ ନ ଶକ୍ନୋତି ପାତକିଂ ପାତକିଂ ପାତକି ନର, ଏ ଭଗବାନଙ୍କ ନାମରେ ଯେତେ ଶକ୍ତି ରହିଛି, ଜଣେ ଯେତେ ବଡ଼ ପାପି ହୁଅନ୍ତୁ ନା କାହିଁକି ସେତେ ପାପ କରିପାରିବ ନାହିଁ, ନାମ କ'ଣ ନାମ ହିଁ ଯାବତ୍ ଶକ୍ତି, ଭଗବାନ ଗୋଟିଏ ନାମର ବହୁବଚନ କୁହାଯାଏ, ଏକବଚନ କୁହାଯାଉଛି ନାମ, ବୃହତ୍ ବିଷ୍ଣୁପୁରାଣ ମଧ୍ୟ ସେ କଥା ରହିଛି, ସବୁ ଶାସ୍ତ୍ରରୁ ବର୍ଣ୍ଣନା କରାଯାଇଛି, ଗୋଟିଏ ଶକ୍ରୁ ଉଚ୍ଚାରିତ ଜେନ ହରି ରୀତ୍ୟକ୍ଷର ଦ୍ୱୟମ ବଦ୍ଧ ପରିକର ସ୍ତେନ ମୁଖ୍ୟ ଗମନ ପ୍ରତି, ଏହି ଦୁଇ ଅକ୍ଷର ଜଣେ ଯଦି ଉଚ୍ଚାରଣ କରିଦେଲା ତାହେଲେ ସେ ମୁକ୍ତିପ୍ରାପ୍ତ ହୋଇଯିବ, ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି, ବୃହତ୍ ବିଷ୍ଣୁପୁରାଣରେ ମଧ୍ୟ ସେ ଶ୍ଳୋକ ରହିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେସବୁ ଉଦ୍ଧାର କରିଛନ୍ତି ତାଙ୍କ ଭାଷାରେ। ତେଣୁ ଏମାନେ କହିଲେ ସେ ତ ପୁଅକୁ ଡାକିଥିଲା, ଭଗବାନ ଡାକିନି,
ତା ପୁଅ ସେଠି ଖେଳୁଛି ଦେଖୁନାହାନ୍ତି, ସେଠି ଖେଳୁଛି, ସବୁ ଇସାରାରେ ଚାଲିଛି, କିଛି କହୁନାହାନ୍ତି, ସେ ଭୟ କରିଯାଉଛନ୍ତି, ପାଟି ଫିଟୁ ନାହାନ୍ତି, ସବୁ ଇସାରାରେ ଚାଲିଛି କଥା। ସେ କ'ଣ ଭାବୁଛନ୍ତି ଏସବୁ ଜାଣିପାରୁଛନ୍ତି? ଆମର ଭଗବାନ ସେ ଆତ୍ମା ଆମର ରହିଛନ୍ତି, ପରମାତ୍ମା ଆମ ହୃଦୟର କଥା ଜାଣନ୍ତି, ପରମାତ୍ମା ପରମାତ୍ମାଙ୍କର ସେ ପ୍ରତିନିଧି, ହୃଦୟର କଥା ଜାଣିପାରୁଛନ୍ତି। ତେଣୁ ସେ କହୁଛନ୍ତି ଏତେ ନେଇବ ଯୋଗନ ଯେ ରହିଛି ନ ସିଦ୍ଧର୍ଶନ କହୁଛନ୍ତି କେବଳ ନ କେବଳ ପ୍ରାୟଶ୍ଚିତ ମାତ୍ର ହରିନାମ, ଯେଉଁ ହରିନାମ ନେଲେ ଏ କେବଳ ପ୍ରାୟଶ୍ଚିତ କରୁଛି ତା ନୁହଁ, ଅପିଛି ସ୍ୱସ୍ଥାୟନ ମୁଖ୍ୟ ସାଧନ ଅପି ସ୍ୱସ୍ଥାୟନ ମୁଖ୍ୟ ମୁକ୍ତି ପ୍ରଦାନ କରିଦେବ, ତାଙ୍କର ପ୍ରକୃତ ମଙ୍ଗଳ ଉଦୟ ହେବ, ତାଙ୍କର ତ୍ରିଗୁଣରୁ ଉଦୟ ଚାଲିଯିବେ ସେମାନେ, କେବଳ ପାପର ପ୍ରାୟଶ୍ଚିତ ହେବ ତାହା ନୁହଁ, ସେମାନେ ମୁକ୍ତିପଥର ପଥିକ ହୋଇଯିବେ, ମୁକ୍ତିପ୍ରାପ୍ତ ହୋଇଯିବେ। ସ୍ୱସ୍ଥାୟନ ଶବ୍ଦର ଅର୍ଥ ହେଉଛି ଏଇଟା। ତେଣୁ ଏତେ ନେଇବ ହି ଘନସ୍ୟ ଏତେ ନେଇବ ହି ଅଘନସ୍ୟ କୃତଂ ସାତ୍ ଅଘନିଷ୍କୃତମ ଯଦା ନାରାୟଣ ଏତି ଜଗାଦ ଚତୁରକ୍ଷରମ ଏତେ ନା ଏବ ଏତେ ନେଇବ ହି ନିଶ୍ଚିନ୍ତ ଭାବରେ ଅଘନସ୍ୟ ତୁମେ ଯେଉଁ ହିସାବ କଲ ଦେଲ ପାପର ହିସାବ ଦେଲ ଏ ସବୁ ଅଘ ସବୁ ପାପର କୃତଂ ସାତ୍ ଅଘନିଷ୍କୃତମ ସବୁ ପାପ ସଫା ହୋଇଗଲା, ଆଉ କିଛି ନାହିଁ ପାପ ଅଗନିଷ୍କୃତମ ଏତେ ନେଇବ କେବଳ ଏତିକି ଦ୍ୱାରା ନା କ'ଣ ନା ଯଦା ନାରାୟଣ ଏତି ଜଗାଦ ଚତୁରକ୍ଷରମ ଯଦା ସେତେବେଳେ କହିଲେ ଅବଶୋପି ଯେତେବେଳେ ତୁମେ ନେଉଥିଲ କିନ୍ତୁ ଯଦା ଯେତେବେଳେ ଆମେ କହିଥିଲୁ କାଲି କହିଥିଲୁ ଯେତେବେଳେ ତାଙ୍କର ଗର୍ଭରେ ଥିଲା ବେଶିଆର ଗର୍ଭରେ ସେ ସନ୍ତାନ ଥିଲେ ଯେଉଁ ବ୍ରହ୍ମବାଦୀମାନେ ଯାଇଥିଲେ ତାଙ୍କୁ କହିଥିଲେ ତାଙ୍କ ନାମକରଣ କରିଥିଲେ ନାରାୟଣ ସେହି ସମୟରେ ଆମର ବିଶ୍ୱନାଥ ଚକୁ ଠାକୁର ତାଙ୍କର ଭାଷାରେ କହିଛନ୍ତି ସେ କଥା ଯେତେବେଳେ ଅଜାମିଳ ଆସିଲେ ତାଙ୍କର ବେଶିଆ ପତ୍ନୀ ଏଇଭଳି ଭାବରେ କହିଲେ ସାଧୁମାନେ ଆସିଥିଲେ ଏଇଭଳି ଭାବରେ ଆମ ପୁଅର ନାମକରଣ କରିଛନ୍ତି ଆମ ପିଲାର ନାମକରଣ ତେଣୁ ସେତେବେଳେ ତାପରେ ଯେତେବେଳେ ସେ ପିଲା ଜନ୍ମ ହେଲା ତା'ର ନାମ ରଖାଗଲା ନାରାୟଣ ନାରାୟଣ ନାମ ରଖାଗଲା ତେଣୁ ନାରାୟଣ ନାକୁ ଯଦି ମାଆ ରଖିଥିଲେ କୋଳରେ ଧରିଥିଲେ ଧାରଣ କରିଥିଲେ ସେତେବେଳେ ସେ ତାଙ୍କ ନାମ ରଖିକରି ସେ ଯେଉଁ ଅଜାମିଳ ତାକୁ କହୁଛନ୍ତି 83 ବର୍ଷର କଥା ସେ ପୁତ୍ର ଜନ୍ମ ହୋଇଥିଲା ସେହି ସମୟରେ ତେଣୁ ତାକୁ ଡାକିଲେ ହେ ନାରାୟଣ ଆୟ ସୁମାତୁ ରଙ୍କାତ୍ ମମାତମ ଆଗଛ ହେ ନାରାୟଣ ଆସ ତୁମର ମାଆଙ୍କର କୋଳରୁ ମୋ ପାଖକୁ ଆସ ଏଇ କଥାରେ ଯେତେବେଳେ କହିଥିଲେ ନାରାୟଣ ଶବ୍ଦ ପ୍ରଥମଥର ପାଇଁ ଉଚ୍ଚାରିତ ହୋଇଥିଲା ସେହି ଗୋଟିଏ ନାରାୟଣ ଶବ୍ଦରେ ତାଙ୍କର କୋଟି ଜନ୍ମର ପାପ ସବୁ ଧ୍ୱଂସ ହୋଇଯାଇଛି ନାରାୟଣ ଆସ ଆଗଛ ମମାଙ୍କମ ଆଗଛ ମୋର ମୋର କୋଳକୁ ଆସ ଏ ନାରାୟଣ ତାପରେ ଯେ କେତେ ନାରାୟଣ ନାମ ନେଇଛନ୍ତି ହିସାବ ତାର ସବୁ ହିସାବ ରହିଛି ହିସାବ ଆମେ ସିନା ଜାଣିନୁ ତାର ହିସାବ ଅଛି ଆମେ କହିଲେ ନା ପ୍ରଭୁପାତ କହିଛନ୍ତି ହିସାବ ରହିଛି କେତେ ରେକର୍ଡ଼ ସବୁ ରହିଛି କେତେ ନାମ ସେ ନେଇଛି ସେ ଅଜାମିଳ ତେଣୁ ଏତେ ନେଇ ଏଇ ଚାରି ଅକ୍ଷର ଯେତେବେଳେ କହିଲା ସେତିକି ସଫିସିଏଣ୍ଟ ହୋଇଗଲା ଆଉ କିଛି ଦରକାର ନାହିଁ ନାରାୟଣ ବହୁତ ବଡ଼ ହୋଇଗଲା ବହୁତ ଅକ୍ଷର ହୋଇଗଲା ସୁଦର୍ଶନୀ କହୁଛନ୍ତି ସେ ଅଧିକା ନେଇଗଲେ ନାମ ଖାଲି ଯଦି ନା କହିଯାଇଥାନ୍ତେ ମଧ୍ୟ ତାହେଲେ ମଧ୍ୟ ସବୁ ପାପରୁ ମୁକ୍ତି ପାଇଯାଇଥାନ୍ତେ ନାରାୟଣ ଚିନ୍ତା କରିଛନ୍ତି ନା କହିକରି ରହିଗଲେ ଆଉ କହିପାରିଲେ ନାହିଁ ତାହେଲେ ମଧ୍ୟ ସବୁ ଉଦ୍ଧାର ହୋଇଯିବ ସିଏ ତେଣୁ ଏ ଯେଉଁ ଚାରି ଅକ୍ଷର କହିଦେଲେ ଚାରି ଅକ୍ଷର ନାରାୟଣ କହିଦେଲେ ଚାରି ଅକ୍ଷର ଭଗବାନଙ୍କ ନାମ ସିଏ ସବୁ ପ୍ରକାର ପାପରୁ ସେ ମୁକ୍ତ ହୋଇଗଲେ ଆଉ କୌଣସି ପାପ ରହିଲା ନାହିଁ ନା ଆଜ୍ଞା କିଛି କହୁନାହାନ୍ତି ଭୟ କରି ରହିଛନ୍ତି ଆଜ୍ଞା ଆପଣ ଜାଣିନାହାନ୍ତି ସେ କେତେ ପ୍ରକାର ପାପ କରିଛନ୍ତି ଆମେ ସବୁ କହିନୁ ଆହୁରି ବହୁତ ପାପ ରହିଛି ଆମେ ହିସାବ ଦେଇନୁ ଲିଷ୍ଟ ଦେଇନୁ ଆଉ ଶୁଣ ସ୍ତେନ ସୁରାପୋ ମିତ୍ରଧୃବ ବ୍ରହ୍ମ ଗୁରୁତର୍ପକ ସ୍ତ୍ରୀ ରାଜ ପିତୃ ଗୁହନ୍ତା ଯେ ଚ ପାତ କିଣୁ ପରେ ସର୍ବେଷାମ ଅପି ଅଘ ଅଘବତାମ ଇଦମେବ ସୁନିଷ୍କୃତମ ନାମ ବ୍ୟାହରଣ ବିଷ୍ଣୁ ଯତ୍ ବିଷୟାମତି ସେ କହୁଛନ୍ତି ଆଜ୍ଞା ଆମେ ଲିଷ୍ଟ ଦେଇନୁ ଆହୁରି ବହୁତ ପାପ ଅଛି ଆମେ ସବୁ କହିନୁ ଆପଣଙ୍କୁ ଭୟ କରି କହୁନଥିଲୁ ଶୁଣ ତୁମେ କହିବା ଦରକାର ନାହିଁ ଆମେ ଜାଣିଛୁ ଯେତେ ବଡ଼ ସେ ପାପ କରନ୍ତୁ ସ୍ତେନ ଏତେ ବଡ଼ ଚୋର ହୁଅନ୍ତୁ ସିଏ ସୁରାପ ସୁରାପାନଙ୍କ ସୁରାପାନ ପାଇଁ ରହିଛି ଅୟ ପାନ ନର୍କ ରହିଛି ସୁରାପାନ ଯିଏ କରୁଛନ୍ତି ତାଙ୍କ ପାଇଁ ନରକ ରହିଛି, ସେ ସୁରାପାନ କରିଥାଇପାରନ୍ତୁ। ମିତ୍ରଧୂପ ମିତ୍ର ବନ୍ଧୁକୁ ହତ୍ୟା କରିଥାଇପାରନ୍ତି। ବ୍ରହ୍ମା ବ୍ରାହ୍ମଣଙ୍କୁ ବା ବ୍ରହ୍ମ ଜୀବଙ୍କୁ ହତ୍ୟା କରିଥାଇପାରନ୍ତି। ଗୁରୁତର୍ପକ ଗୁରୁପତ୍ନୀ ଗମନ କରିଥାଇପାରନ୍ତି। ସ୍ତ୍ରୀ ସ୍ତ୍ରୀକୁ ହତ୍ୟା କରିଥାଇପାରନ୍ତି। ରାଜାଙ୍କୁ ହତ୍ୟା କରିଥାଇପାରନ୍ତି। ପିତୃ ହତ୍ୟା କରିଥାଇପାରନ୍ତି। ଗାଭୀଙ୍କୁ ଗୋମା ଗାଭୀ ମାତାଙ୍କୁ ମଧ୍ୟ ହତ୍ୟା କରିଥାଇପାରନ୍ତି। ଯେ ଚ ପାତ କିନ ଅପରେ ଆହୁରି ଯେଉଁ ତୁମେ କହିନଥ ସେ ଆଉ ଯେତେ ପାପ ରହିଛି କିଛି ଚିନ୍ତା ନାହିଁ। ସର୍ବେଷାମ ବି ଅଗବତା ଏସବୁ ଜଣେ ଯଦି ସବୁକିଛି ପାପ କରିଛି ସବୁକିଛି କରିଛି ତଥାପି ଇଦମ ଏବ ସୁନିଷ୍କୃତମ ଇଏ ହେଉଛି ପୂର୍ଣ୍ଣ ନିଷ୍କୃତମ ଚିହ୍ନ ନିଷ୍କୃତମ କହିଥିଲେ ନା ପୂର୍ଣ୍ଣ ପ୍ରାୟଶ୍ଚିତ ନା କ'ଣ ନାମ ବ୍ୟାହରଣ ବିଷ୍ଣୁ ବିଷ୍ଣୁଙ୍କର ଉଚ୍ଚାରଣ କରିଦେଲେ ମାନେ ନାମ ବିଷ୍ଣୁ ଉଚ୍ଚାରିତ କରିଦେଲେ ଯତ୍ ବିଷୟାମତୀ ନାମ ବ୍ୟାହରଣ ଯେତେବେଳେ ବିଷ୍ଣୁଙ୍କର ନାମ ଉଚ୍ଚାରଣ କରୁଛେ ଆମେ ଯେତେବେଳେ ଭଗବାନ ନାମ ନେଉଛେ ସେତେବେଳେ କ'ଣ ହେଉଛି ଆମେ ଜାଣିଛେ ଆପଣ ଜାଣିଛନ୍ତି କ'ଣ ହେଉଛି ସେତେବେଳେ ସବୁବେଳେ କହୁଛେ ଧ୍ୟାନ ଶ୍ରୀ ସୁନ୍ଦର ରାଧାମଣ ସେ ମହାରାଜ କହନ୍ତି ଆରେ ଭଗବାନ ନାମ ନେଉଛ ମନ ତ ଇଆଡ଼େ ରହିଛି ଆଉ କ'ଣ ତାର ମୂଲ୍ୟ କ'ଣ ଅଛି କିନ୍ତୁ ତାହାର ମୂଲ୍ୟ କ'ଣ ଅଛି ସେମାନେ ଜାଣିନାହାନ୍ତି। ବିଷ୍ଣୁ ତ ମାନି ଜାଣିଛନ୍ତି କ'ଣ ତାର ମୂଲ୍ୟ ଶ୍ରୀଧର ସ୍ୱାମୀ କହୁଛନ୍ତି ଏଇଟାକୁ ସେ ଯଦି ନ କହିଥାନ୍ତେ ଆମେ ବୁଝିପାରିନଥାନ୍ତେ। ତତ୍ ବିଷୟାମତୀ ଭଗବାନ କ'ଣ ଚିନ୍ତା କରୁଛନ୍ତି ଆମେ ଯେତେବେଳେ ଭଗବାନ ନାମ ନେଉଛେ ଅନ୍ୟମନସ୍କ ଭାବରେ ନାମ ନେଉଛେ ଯେଉଁମାନେ କ'ଣ ପୁରା ଫୁଲ୍ କନ୍ସେନ୍ଟ୍ରେସନ୍ ନାମ ନେଉଛନ୍ତି ତାଙ୍କ କଥା ଛାଡ଼ନ୍ତୁ ଅନ୍ୟମନସ୍କ ଭାବରେ ଯଦି ଜଣେ ନାମ ନେଉଛି ତାହେଲେ କ'ଣ ହେବ ସେତେବେଳେ କ'ଣ ହେଉଛି ଆକ୍ଚୁଆଲି ଘଟଣା କ'ଣ ହେଉଛି ତାର ଫଳ କ'ଣ ହେଉଛି ରିଆକ୍ସନ୍ କ'ଣ ରହୁଛି ଆମେ ଯଦି ନାମ ନେଉଛେ ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି ସୁନିଷ୍କୃତମ ଶ୍ରେଷ୍ଠମ ପ୍ରାୟଶ୍ଚିତ ମିଦମେବ ଯେଉଁଛି ଶ୍ରେଷ୍ଠ ପ୍ରାୟଶ୍ଚିତ ତତ୍ର ହେତୁ ତାର କାରଣ କ'ଣ ଯତ ନାମ ବ୍ୟାହରଣା ଆମେ ଯେତେବେଳେ ଭଗବାନ ନାମ ନେଉଛେ ନାମ ବ୍ୟାହରଣା ତତ୍ ବିଷୟା ନାମଚାରକ ପୁରୁଷ ବିଷୟା ତତ୍ ବିଷୟ ମତେ କହିଲେ ତତ୍ ବିଷୟ ମାନେ କାହା ତା ବିଷୟ କିଏ ଆମେ ଯେଉଁ ନାମ ଉଚ୍ଚାରଣ କରୁଛେ ତା ବିଷୟ କିଏ ଭଗବାନ ବିଷ୍ଣୁ ବିଷ୍ଣୁଙ୍କୁ ଡାକୁଛେ ହରି କୃଷ୍ଣ ନା ରାମ ଡାକୁଛେ ତାଙ୍କୁ ସେଇ ଯେଉଁ ନାମଚାରକ ପୁରୁଷ ବିଷୟା ସିଏ କ'ଣ ଭାବୁଛନ୍ତି ଆମେ ଯଦି ତାଙ୍କ ନାମ ନେଉଛୁ ସିଏ କ'ଣ ଭାବୁଛନ୍ତି ଆମେ ଚିନ୍ତା କରିନେ ସେ କ'ଣ ଭାବୁଛନ୍ତି କିନ୍ତୁ ଆଜି ବିଷ୍ଣୁ ଦୂତମାନେ ସେ କଥା କହିଲେ ସିଏ କ'ଣ ଭାବୁଛନ୍ତି ଜାଣନ୍ତି ଜାଣିଛ ଯମରାଜ ଦୂତମାନେ କ'ଣ ଜାଣିବେ ସେମାନେ ସେ ତ ପୁଚିକି ବୁଝିପାରିଲେ ନାହିଁ ଯାଇ ପୁଣି ଯମରାଜକୁ ପଚାରିବେ ତୃତୀୟ ଅଧ୍ୟାୟ କଥା ବହୁତ ବଡ଼ ପ୍ରସଙ୍ଗ ରହିଛି ଆମେ ଖାଲି ସଂକ୍ଷେପରେ କହିବା ତେଣୁ ସେ କହିଲେ ସେ ଭଗବାନ ବିଷ୍ଣୁ କ'ଣ ସେତେବେଳେ ଭାବନ୍ତି ଆମେ ଯେତେବେଳେ ଭଗବାନ ନାମ ନେଉଛେ କ'ଣ ଭଗବାନ ଭାବନ୍ତି ଶ୍ରୀଧର ସ୍ୱାମୀ କହୁଛନ୍ତି ମଦିୟୋୟଂ ଇଏ ମୋର ବ୍ୟକ୍ତି ମଦିୟୋୟଂ ଇଏ ମୋର ବ୍ୟକ୍ତି ମଦିୟୋୟଂ ମୟା ସର୍ବତୋ ରକ୍ଷଣେ ଇତି ମୁଁ ତାଙ୍କୁ ସର୍ବତୋ ଭାବେ ରକ୍ଷା କରିବି ଇତି ବିଷ୍ଣୋର ମତି ଭବତି ଭଗବାନଙ୍କର ମତି ଏଇଭଳି ଭାବେ ରହୁଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଯଦି ଭଗବାନଙ୍କର ବିଷୟରେ ଚିନ୍ତା କରି ଭଗବାନଙ୍କ ନାମ ନେଉଛେ ତା କଥା ଛାଡ଼ନ୍ତୁ ସେ କଥା ଛାଡ଼ନ୍ତୁ ଅନ୍ୟମନସ୍କ ଭାବରେ ଯଦି ମଧ୍ୟ ଭଗବାନଙ୍କ ନାମ ନେଉଛେ କିନ୍ତୁ ଭଗବାନ ଭଗବାନ ଅନ୍ୟମନସ୍କ ନୁହନ୍ତି ଆମର ମନକୁ କଣ୍ଟ୍ରୋଲ୍ କରିବା ଏତେ ସହଜ ଜିନିଷ ନୁହଁ କିନ୍ତୁ ଭଗବାନଙ୍କର ମନ କ'ଣ ତାଙ୍କ କଣ୍ଟ୍ରୋଲ୍ରେ ନାହିଁ କି ଭଗବାନ ଯେତେବେଳେ ଶୁଣୁଛନ୍ତି ଆମେ ଧୀରେ ଧୀରେ ଉଚ୍ଚାରଣ କଲେ କିନ୍ତୁ ଭଗବାନ କୋଟି କୋଟି ମାଇଣ୍ଡ ଦୂରରେ ଯୋଜନ ଦୂରରେ ରହିଲେ ମଧ୍ୟ ସେ ଶୁଣନ୍ତି ଭଗବାନ ଆମ ହୃଦୟ ଭିତରେ ରହିଛନ୍ତି ଭଗବାନ ସିଏ ଭାବୁଛନ୍ତି ଇଏ ହେଉଛି ମୋର ବ୍ୟକ୍ତି ମଧ୍ୟୟଂ ମଧ୍ୟୟଂ ଇଏ ମୋର ବ୍ୟକ୍ତି ମୋର ନାମ ନେଉଛି ମୟା ସର୍ବତ ରକ୍ଷଣୀୟମ ଇତି ମୁଁ ଆମକୁ ସର୍ବତ ଭାବେ ରକ୍ଷା କରିବି ଏ ଭଗବାନଙ୍କ ବିଷ୍ଣୁଙ୍କର ମତେ ଏଇଭଳି ଭାବରେ ରହୁଛି ତେଣୁ ଅନ୍ତତଃ ପକ୍ଷେ ଆମେ ଯଦି ଭଗବାନ ନାମ ନେବା ଏଇଟାକୁ ଚିନ୍ତା କରିବା ଏ ଶ୍ଳୋକଟି ମନେ ରଖିବା ଭଗବାନ ଆମ କଥା ଚିନ୍ତା କରୁଛନ୍ତି ଆମେ ଭାବୁଛେ ଭଗବାନଙ୍କୁ ଆମେ ଜାଣିନେ ଭଗବାନ କହୁଛି ଇଏ କ'ଣ ସବୁ ଆମେ ପ୍ରାକ୍ଟିସ୍ କରୁଛେ ସାଧନ କରୁଛେ କିନ୍ତୁ ସାଧନ ଅବସ୍ଥାରେ ମଧ୍ୟ ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ ସେତେବେଳେ ଭଗବାନ ଚିନ୍ତା କରୁଛନ୍ତି ଇଏ ମୋର ବ୍ୟକ୍ତି ଏ ବ୍ରହ୍ମାଣ୍ଡ ମୋର ବ୍ୟକ୍ତି ମୋର ନାମ ନେଉଛି ଆମେ ଯେଉଁମାନେ ଭଗବାନ ନାମ ନେଉଛନ୍ତି ସେ ଭାବୁଛନ୍ତି ଭଗବାନ ବିଷ୍ଣୁ ଏଇଭଳି ଭାବରେ ଭାବୁଛନ୍ତି ତେଣୁ ହଁ ନ ନିଷ୍କୃତେଇ रुदिते ब्रह्मवादिभि तथा विशुद्ध त्यग अगवान व्रतादिभि यथा हरे नाम पदे उदाहृते तत् उत्तम श्लोक गुण पलम्बकम। से जो जमराज दूत मान जो कहते वेदर जो सब गणना कर कोड़ेटी धर्मशास्त्र रही बहुत प्रकार पापर प्रायश्चित व्यवस्था सब कर से सब से नहीं ना जमराज दूत मान जाणी ना एक भागवत धर्म से जाणी ना जो वेद धर्म त्रैगुणीय विषय वेदा जो वेद रचना करी जो संतोष प्राप्त हो पार न्यासदेव तर गुरु कही तुम्हें जो रचना कर सब जुगुप्सितम धर्म कृते तुम सब निंदनीय शास्त्र रचना करसदेव को वेदर ये तीन गुण विषय कथा रही तेणु से मैंने ऊर्ध कथा जाणी ना तेणु सी कौन तुम्हें जो जाच वेदर जो निष्कृत कथा कह जा जो कौन जो पापर प्रायश्चित कथा कह जा रुदिते ब्रह्मवादी भी विभिन्न प्रकार ब्रह्मवादी मैंने सब रचना कर जमीन इत्यादि सब शास्त्र रचना मनु इत्यादि स्वामी मनु इत्यादि सब मनु संहिता इत्यादि विभिन्न प्रकार कोड़ेटी धर्मशास्त्र रही ब्रह्मवादी तथा विशुद्धि भगवान व्रतादेवी से जो विभिन्न प्रकार तपस्या ब्रह्मचर्य सब वर्णना कराला विभिन्न प्रकार व्रत कथा रही सबू चंद्रायण व्रत विभिन्न प्रकार व्रत रही किंतु यथा हरे नाम पदे उदाहृते भगवान नाम पद जो नाम गोटे शब्द गोटे अक्षर कह एक वचन कह व्रतादेवी बहु वचन कह अनेक व्रत कले भगवान हरेकृष्ण महामंत्र को वेदर वर्णित पुण्यकर्म सहित सामान करवा हूँ गोटे अपराध कौ नंबर अपराध अष्टम नंबर अपराध से उत्तम श्लोक गुण पलम्बकम भगवान नाम कहीं मानने श्रेष्ठ प्रायश्चित कहीं भगवान उत्तम श्लोक से उद्गत जश जहाँ ये भौतिक जगत ऊर्धर जश गुण पलम्बकम भगवान नाम नौते मैंने हरि नाम ने कृष्ण नाम ने राम नाम ना मैंने गुण सब आसीज ये भाव कृष्ण समस्त आकर्षित करती राम समस्त आनंद प्रदान करती गिरिधारी गिरिधारण करते किए कौ नाम नौची नाम ना मानने गुण गुण आसीज आम जाना ये गिरिधारी गिरिधारण करते गुण पलम्बकम भगवान नाम से तार गुरुत्व रही भगवान नाम एक वचन कह बहु वचन व्रता देवी अनेक व्रत कलापर मध्य से जड़े से तार हो पारे प्रायश्चित श्रेष्ठत्व एवा पपादयंती दुईटा श्लोक श्रेष्ठत्व कहीं भगवान नाम श्रेष्ठत्व दुईट श्लोक कह तेणु विश्वनाथ ठाकुर ये श्लोक व्याख्या कहते भगवान दिव्य नाम उच्चारण विशेषत हो चंद्रायण आदि पृथ्वी व्रतानुष्ठान भाई प्रायश्चित नुहे बहुत कष्ट स्वीकार करने को पड़ोटा चंद्रायण व्रत रही जो रही बर्तमान कृष्णपक्ष है गोटे प्रथम आरंभ हम गोटे गुंडा खाइबे तापर दिन द्वितीय तिथि दुई गुंडा खाइबे ये भाव में पंदर दिन खाइबे पूर्णमी दिन तापर चौदह गुंडा तेरह गुंडा ये भाव खाई लास्ट गोटे गुंडा खाई तापर दिन उपवास रहिबे ये हूँ चंद्रायण व्रत सब आम आम वर्णना कर चैतन्य सप्ताहतर आम सब पाठ करूँ सीटा ये भाव कष्ट साधन रही किंतु यह पाप अतिपाप महापाप विभिन्न प्रकार पापर स्तर रही सब प्रतिक्रिया ध्वंस करने निमित्त एक सफल प्रायश्चित अटे और अधिक फल मिले भगवान दिव्य नाम उच्चारण विशेषत्व हूँ यह चंद्रायण व्रत पृथ्वी व्रतानुष्ठान भाई प्रायश्चित नुहे ये कष्ट स्वीकार करना भगवान नाम नव प्रसाद पाइब डांस कर नृत्य डांस एंड वी हापी ये कौन सी कष्ट स्वीकार करने पड़ो ना ये हमारे महात्म्य एवं अधिक फल मिले मनु संगीता और पराशर संगीता आदि कोड़े प्रकार धर्मशास्त्र अच्छी किंतु एठार कहुई धर्मशास्त्र मानक दि जाए प्रायश्चित द्वारा जदि व्यक्ति महापाप प्रतिक्रिया मुक्ति हुए तथापि तो पापी को भगवत प्रेममयी सेवा स्तर को आने ना पापर अभिलाष रही पुणी से पाप करे भगवान प्रेम आनी पार ना से भगवान नाम से कृष्ण प्रेम प्रदान कर भगवान नाम शक्ति रही ଅପରପକ୍ଷେ ଭଗବାନଙ୍କ ଦିବ୍ୟ ନାମ ଉଚ୍ଚାରଣ କଲେ ଏପରିକି ଥରେ ଉଚ୍ଚାରିତ ହେଲେ ଏହା ଯେ କେବଳ ବ୍ୟକ୍ତିକୁ ମହାନ ପାପ ପ୍ରତିକ୍ରିୟାରୁ ସଙ୍ଗେ ସଙ୍ଗେ ମୁକ୍ତ କରେ ତାହା ନୁହେଁ, ଅଧିକନ୍ତୁ ଏହା ବ୍ୟକ୍ତିକୁ ଉତ୍ତମ ଶ୍ଳୋକ ଭଗବାନଙ୍କର ପ୍ରେମମୟୀ ସେବା ସ୍ତରକୁ ଉନ୍ନୀତ କରାଏ। ଭଗବାନ ନାମରେ ଏଇ ରହିଛି ମହାତ୍ମ୍ୟ। ତେଣୁ ଆମର କେତେ ସମୟ ହେଲା, ଆମେ ତ ଗୋଟି ଗୋଟି କରି କହିଲେ ହେବ ନାହିଁ, ଆହୁରି ତିନିଟା ଅଧ୍ୟାୟ ଅଛି, ଇମ୍ପୋର୍ଟାଣ୍ଟ ଗୋଟେ ସବୁ କହିବା, ସବୁଗୁଡ଼ାକ କହିବା ନାହିଁ। ତେଣୁ ଆମର ଘଣ୍ଟା ଥିଲା ଏଠି, ମୁଁ ସେଥିପାଇଁ ଘଣ୍ଟା ଆଣିନି। ଯାହା ହଉ, ଏହିଭଳି ଭାବରେ ସେ ଏ ପାଖରେ ଲୋକ ସେ ଯେଉଁ ଇଏ ନାହିଁ ସେ ଥ୍ୟାଙ୍କ ୟୁ। ତେଣୁ ହଁ, ଭଗବାନ ନାମର ଏତେ ମହାତ୍ମା ରହିଛି, ଏ ଦୁଇଟି ଶ୍ଳୋକରେ କୁହାଯାଇଛି। ତେଣୁ ବିଷ୍ଣୁ ଦତ୍ତ କହୁଛନ୍ତି, ଅର୍ଥ ଏଣମ୍ ମାପ ନୟତ, ତେଣୁ ବୁଝେଇଦେଲେ ଇଏ ତାଙ୍କର ଦୋଷ ନାହିଁ, ୟାଙ୍କର କୌଣସି ପାପ ନାହିଁ, ବୁଝେଇଦେଲେ ମଧ୍ୟ ସେ ବୁଝିଲେ ନାହିଁ। ତେଣୁ ଅନ୍ତିମରେ ସେ କହିଲେ, ବିଷ୍ଣୁ ଦତ୍ତମାନେ କହିଲେ, ଅର୍ଥ ସେଇଥିପାଇଁ ଏଣମ୍ ମାପ ନୟତ, ଯେଉଁ ରହିଛି ନର୍କର ରାସ୍ତା, ନକର ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ନକର ରାସ୍ତା, 99,000 ଯୋଜନ ରହିଛି ରାସ୍ତା, କିଭଳି ରାସ୍ତା, ସେ ବାଲି ରହିଛି, ବାଲି ପଡ଼ିକି ରହିଛି, ସୂର୍ଯ୍ୟର କିରଣ ସେଠି 100 ଗୁଣ ଅଧିକ ପଡ଼େ, ସେଠି 100 ଗୁଣ ଅଧିକ ମାନେ କ'ଣ ହିଟ୍ ହୁଏ ସେଠି, ଆଉ ଦୁଇପଟେ ରହିଛି ଜଙ୍ଗଲ ରହିଛି, ସେଠି ନିଆଁ ସେଭଳି ବାହାରୁଛି, ଦାବା ନଳ ଆସୁଥିବ ସେଠି, ଉତ୍ତପ ଆସୁଥିବ, ଏବଂ ଭିତରେ ମଧ୍ୟ ହିଟର୍ ଲାଗିଛି, ତଳେ ହିଟର୍ ରହିଛି, ଏଇଥିରେ ସେମାନେ ଯିବେ 99,000 ମାଇଲ ଯୋଜନ, ମାନେ ପାଖାପାଖି 8 ଲକ୍ଷ ମାଇଲ, 12 ଲକ୍ଷ କିଲୋମିଟର, ପାଖି 10 କିଲୋମିଟର, 10 ଲକ୍ଷ ଧରନ୍ତୁ, ଗୋଟିଏ ନିୟୁତ କିଲୋମିଟର ସେ ଯିବେ, ଏତିକି ଯିବାକୁ ପଡ଼ିବ। ଏଭଳି ଭାବେ ରାସ୍ତାରେ ଯିବେ, ଗୋଟିଏ ଗଛ ନାହିଁ ଆଶ୍ରୟ ନେବା ପାଇଁ, ଖାଇବା ପାଇଁ ନାହିଁ, ଖାଇବା ପାଇଁ ମିଳିବନି, ପାଣି ମିଳିବ ନାହିଁ, କିଛି ମିଳିବ ନାହିଁ, ଯଦି ଯଦି ଚାଲିପାରିବନି, ପଡ଼ିଗଲେ ତେଣୁ କୋଡ଼ା ବାହାର ଦେବେ, ସବୁ ବାଡ଼ ବସିବ, ସେଇଭଳି ଭାବରେ ଏସବୁ ରହିଛି ଅପନୟତ, ଏଇ ରାସ୍ତା ଭଲ ରାସ୍ତା ନୁହଁ। ତ୍ରିବିଧାନ ନରକ ସେଦମ ଭଗବାନ କହିଲେ, ନରକର ରାସ୍ତାର ବର୍ଣ୍ଣନା କରିଛନ୍ତି, ତିନି ପ୍ରକାର ରାସ୍ତା ରହିଛି, କାମ କ୍ରୋଧ ସତା ଲୋଭ। ତେଣୁ ଏସବୁ କହିଲା ପରେ ତଥାପି ସେମାନେ ବୁଝିପାରୁନାହାନ୍ତି, ଆଜ୍ଞା ଇଏ ହରିଙ୍କର ନାମର ମହାତ୍ମା ଆମେ ଶୁଣିଛୁ, କିଛି କିଛି ଶୁଣିଛୁ, କିନ୍ତୁ ଇଏ ହରିଙ୍କୁ ଡାକିନଥିଲା, ପୁଅକୁ ଡାକିଥିଲା, କ'ଣ ବୁଝୁନାହାନ୍ତି କାହିଁକି। ତେଣୁ ତାଙ୍କର ମନୋଭାବ ବୁଝିକରି ବିଷ୍ଣୁ ଦତ୍ତମାନେ କହୁଛନ୍ତି, ଦେଖ ତୁମେ ଚିନ୍ତା କରୁଛ ତ ସେ ପୁଅକୁ ଡାକିଥିଲା, ସେଥିରେ କ'ଣ ଅଛି, ଭଗବାନ ନାମ ରହିଛି ନା, ପୁଅକୁ ଡାକିଲେ କ'ଣ ହେଲା, ଇଏ ହେଉଛି ନାମଭାସ, ସାଙ୍କେତ୍ୟଂ ପାରିହାସ୍ୟଂ ସ୍ତବଂ ହେଳନ ମେବା ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଅବହରଂ ବିଧୁ, ସାଙ୍କେତ୍ୟ ପାରିହାସ୍ୟଂ ବା ଜଣେ ସଙ୍କେତ କରି ନେଇଛି, ଇଏ ଅଜାମ୍ବଳ ସଙ୍କେତ କରି ନେଇଥିଲା, କି ପରିହାସରେ ମୋତେ ନିଅନ୍ତି, ପ୍ରଭୁପାଦ ମହାରାଜ କହନ୍ତି ଆମର ହରିକୃଷ୍ଣ ଆନ୍ଦୋଳନର ଇଏ ହେଉଛି ସଫଳତା, ଭାଗବତ ଗୋଟେ ଶ୍ଳୋକର ଅଛନ୍ତି ପରପଟରେ ପ୍ରଭୁପାଦ ମହାରାଜ କହିଛନ୍ତି, ଯେ ଯିଏ ଆମକୁ ନିନ୍ଦା କରୁଛନ୍ତି ମଧ୍ୟ ସେଥିରେ କହୁଛନ୍ତି ହରିକୃଷ୍ଣ ଭଲ ଏଭଳି କଲେ, ସେଭଳି କଲେ, ସେଭଳି କଲେ, ହରିକୃଷ୍ଣ କହିଦେଲେ ଭଗବାନ ନାମ ହୋଇଗଲା। ଆମେ ଶିଶୁପଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ଥରେ ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଜଣେ ମୁସଲମାନ ବ୍ୟକ୍ତି ତାଙ୍କୁ ଇଏ ଭଗବାନ ନାମ ପ୍ରଚାର କରୁଥିଲେ, ଯେ ପିଲାମାନଙ୍କୁ ପଠାଇଲେ, ଯାହା ତାଙ୍କ ପୁଅ ଭଗବାନ ନାମ ନେଉ, ଯେମିତି ନିତ୍ୟାନନ୍ଦ କହିଥିଲେ ଜଗାଇ ମାଧବ ନାମ ନେଉ ନେଇଥିଲେ, ସେତେବେଳେ ତାକୁ କହିଲା ଯେ ହରିକୃଷ୍ଣ କୁହ ଭାଇ, ଟିକେ ହରିକୃଷ୍ଣ କୁହ ନା, ମୁଁ ତୁମକୁ ଆମର ଧର୍ମ ଅଲଗା, ଆମର ଧର୍ମ ଅଲଗା, ଆମର ଭଗବାନ ଅଲଗା, ଆମେ ତୁମ ଧର୍ମର ନାମ ନେବୁ ନାହିଁ, ଏସବୁ କହିଦେଲେ, ଯେତେ କଲା ଅନୁଭୂତ କଲା ସେ ଶୁଣିଲାନି, ପଳେଇ ଆସିଲା ସିଏ ମହାରାଜ, ପଳେଇ ଆସିଲେ ମହାରାଜ ଆଉ ଗୋଟେ ପିଲାକୁ ପଠାଇଲେ, କହିଲେ ଯାହା ତାକୁ କହିବ, କ'ଣ କହିବ ନାହିଁ, ସେ କହୁଛି କ'ଣ କହିବ ନାହିଁ, ତେଣୁ ଯେତେବେଳେ ସେ ପଚାରିଲା କ'ଣ କହିବ ନାହିଁ କହୁଛ, ନା ହରିକୃଷ୍ଣ ମୁଁ କହିବି ନାହିଁ, ନା ହରିକୃଷ୍ଣ ତ କହିଦେଲ, କହିବ ନାହିଁ କ'ଣ, ତେଣୁ ଯେତେବେଳେ ଶୁଣିଲା ସେ ବହୁତ ମନ ଦୁଃଖ ଗଲା, ରେ ମୁଁ କହିଦେଲି ହରିକୃଷ୍ଣ। ଆମ ଶିଶୁମନ୍ତ ଆମର ପ୍ରଭୁପାଦ ମହାରାଜ କହନ୍ତି ବଙ୍ଗଳାର କଥା, ଗୋଟେ ବ୍ୟକ୍ତି ତା ପୁଅ, ତା ପୁଅ ଭକ୍ତ ହେଇଯାଇଛି, ମା ଭକ୍ତ ହଉ ନାହିଁ, ତେଣୁ ମା କହୁଛି, ମା ତୁମେ ହରକୃଷ୍ଣ ବୋଲ, ତୁମେ ହରକୃଷ୍ଣ କୁହ ନା, ଆମେ ଏ ଅତ କଥା ବୋଲତେ ପାରୁ ନା, ଏତେ କଥା ଆମକୁ ବୋଲିପାରିଲେ ନାହିଁ, ଏତେ କଥା କହିଲେ ସିଏ, କିନ୍ତୁ ହରେ କୃଷ୍ଣ ଚାରିଟି ଅକ୍ଷର କହିପାରିଲେ ନାହିଁ ସିଏ। ଏଭଳି ହତଭାଗା ଏତାଦୃଶୀ ତମ କୃପା ଭଗବାନ ମମାବି ଦୁର୍ଦୈବ ନିର୍ଦ୍ଦେଶୀ ଏହା ଜାଣିନା ଅନୁରାଗ। ତେଣୁ ଏହିଭଳି ଭାବରେ ସ୍ତୋଭଂ ସ୍ତୋଭଂ କହିଲେ ଡ୍ରାମାରେ ଯେଉଁମାନେ ରୋଲ୍ କରୁଛନ୍ତି, ନାରାୟଣ ନାରଦ ଯିଏ ରୋଲ୍ କରୁଛନ୍ତି, ନାରାୟଣ ନାରାୟଣ କହୁଛନ୍ତି, ବା ଛନ୍ଦ ପୁରାଣ ପାଇଁ ସୁଦର୍ଶନ କହୁଛନ୍ତି, ଛନ୍ଦ ପୁରାଣ ପାଇଁ ରହିଛି ଆମ ଶ୍ଳୋକ ହେଇପାରୁନାହିଁ, ତେଣୁ ହେ ରାମ ଏ ରାମ କଥା ପକାଇ ଦେଉଛେ, ଫିଲ୍ମ ଗୀତରେ ମଧ୍ୟ ରାମ ଆସିଯାଉଛି, ଦମ୍ମାର ଭୀତିଯାକ ଗମ୍, ହରେ କୃଷ୍ଣ ବୋଲ ହରେ କୃଷ୍ଣ ହରେ ରାମ, ପାଦ ପୁରାଣ ପାଇଁ ଭଗବାନ ନାମ ନେଇଗଲେ। ଅବଶ୍ୟ ସେ ଶ୍ଳୋକଟି ଅଲଗା, ସେ ଗୀତଟି ଅଲଗା, ଆମ ଇସ୍କନକୁ ସେଇଟାକୁ କ୍ରିଟିସାଇଜ୍ କରାଯାଇଛି, ସେ ଶ୍ଳୋକ ମା ସେ ଫିଲ୍ମରେ ଇସ୍କନକୁ କ୍ରିଟିସାଇଜ୍ କରାଯାଇଛି, ପ୍ରଭୁପଦ ମହାରାଜ ମୋତେ କହିଛନ୍ତି ତାଙ୍କ କନ୍ଭରସେସନ୍ ରହିଛି ସେ କଥା। ତେଣୁ ଏହିଭଳି ଭାବରେ କିଏ ହେଳାରେ ମଧ୍ୟ ଭଗବାନ ନାମ ନେଉଛି, ଏଇ ଶାସ୍ତ୍ର ଗୋଟେ ରହିଛି ପୁରାଣ ବରାହ ପୁରାଣରେ ବର୍ଣ୍ଣନା କରାଯାଇଛି, ଗୋଟେ ମେଛ ଯାଉଥିଲା ବେଳେ ତା ଗୋଟେ ବାରହ ଆଘାତ କଲା, ଆଟାକ୍ କଲା, ଏବଂ ସେ ହାରାମ କହିକି ମୃତ୍ୟୁବରଣ କଲା, ହାରାମ କହିଲେ ତାକୁ ଘୃଣା କରିକି ହାରାମ ବୋଲି କହିଲା, କିନ୍ତୁ ଭଗବାନଙ୍କର ନାମ ହେଇଗଲା, ରାମଙ୍କର ନାମ ଆସିଗଲା, ତେଣୁ ସେ ମଧ୍ୟ ଭଗବତ ଧାମ ଗଲା, ସେ ବର୍ଣ୍ଣନା କରାଯାଇଛି। ତେଣୁ ବୈକୁଣ୍ଠ ନାମ ଗ୍ରହଣ ଅଶିଷ ଅବହରଣ ବିଧୁ, ଅନେକ ଏ ସାଙ୍କେତ୍ୟ ବା ଏଠୁ ନାମଭାଷ ବୋଲି କୁହାଯାଏ, ନାମଭାଷେ ଅଜାମିଳ ବୈକୁଣ୍ଠ ଗେଲରେ, ନାମଭାଷରେ ସେ ବୈକୁଣ୍ଠ ଗଲା, ଆଉ ଶୁଦ୍ଧ ନାମ କଥା କ'ଣ କହିବା। ତେଣୁ ଏ ନାମଭାଷରେ ଏଇସବୁ ପାପକୁ ପ୍ରାୟଶ୍ଚିତ ହେଇଯିବ, ପାପର ମୁକ୍ତ ହେଇଯିବେ ନାମଭାଷରେ, ପାପର ମୁକ୍ତ କ'ଣ ଭଗବତ ଧାମରୁ ଯିବେ, ଖାଲି ପାପର ମୁକ୍ତ ହେବେନି ତା ନୁହଁ, ଭଗବତ ଧାମରୁ ଯିବେ ସେମାନେ। ତେଣୁ ଏଇଭଳି ଭାବରେ ସବୁ କହିଲା ପରେ ଆହୁରି ମଧ୍ୟ ବହୁତ କଥା ଯୁକ୍ତି ଦେଲେ, କିନ୍ତୁ ଯେତେ ଯାହା କହିଲେ ମଧ୍ୟ ସେ ପୁଣି ଚିନ୍ତା କରୁଛନ୍ତି, ଠିକ୍ ଅଛି ଆପଣ ଯାହା କହୁଛନ୍ତି ଠିକ୍ ଅଛି ମନେ ମନେ ଭାବୁଛନ୍ତି, କିନ୍ତୁ ଇଏ କ'ଣ ଜାଣିଥିଲା ଏଇ ନାମଭାଷା ମୁଁ ନେଉଛି, ମୁଁ ଏଭଳି ପାପରୁ ପ୍ରାସ୍ତି କ'ଣ ଜାଣିଥିଲା, ନା ନ ଜାଣିଲେ କ'ଣ ଅଛି। ଯଥା ଗଦଂ ବୀର୍ଯ୍ୟତମ ଉପଯୁକ୍ତ ଯଦୃଚ୍ଛା ଅଜାନତ ବି ଆତ୍ମଗୁଣ କୁର୍ଯ୍ୟାନ୍ ମନ୍ତ୍ର ବି ଉଦାହୃତ, ଆମେ ଯେଉଁ ଔଷଧ ଖାଉଛେ ଆମେ ଜାଣିନି ସେ ଔଷଧ କେମିତି କାର୍ଯ୍ୟ କରୁଛି, ଡାକ୍ତରମାନେ ସେମାନେ କହିପାରିବେ ଆର ଔଷଧ ଏଇ ସେ କେମିକାଲ ଫର୍ମୁଲା ରହିଛି ଏଇଭଳି କରିବେ ସେଭଳି କରି କହିଦେଇକିରି କରିଦେବେ, କିନ୍ତୁ ଆମେ ତ ଜାଣିନୁ ଏତେ ଜିନିଷ, ଆମେ ଖାଲି ଔଷଧ ଖାଇଦେଉଛୁ, ଜ୍ୱର ହେଇଛି ଜ୍ୱର ପାଇଁ ଖାଇଲେ କ'ଣ ସେ ଔଷଧ ପାରାସିଟାମଲ୍ ଖାଇଦେଲୁ ଆମେ, କିନ୍ତୁ କେମିତି ଭଲ ହେଲା ଆମେ ଜାଣିନାହୁଁ, ନହେଲେ କ'ଣ ହେଲା ଔଷଧ କ'ଣ କହିବେ ନା, ଆଜ୍ଞା ଜାଣିନାହିଁ ମୋର ଗୁଣ ମୁଁ କାହିଁ ତା'ର ରୋଗ ଭଲ କରିବି କରିବ ନାହିଁ, ନ ଜାଣିଲେ ମଧ୍ୟ କିଛି ଅସୁବିଧା ନାହିଁ। ଯଥା ଗଦନ ବୀର୍ଯ୍ୟ ତମମ ଗଦନ କହିଲେ ଅଗଦନ କହିଲେ ଔଷଧ, ସଂସ୍କୃତିରେ ଔଷଧକୁ ଅଗଦନ ବୋଲି କୁହାଯାଏ, ଯଥା ଅଗଦନ ବୀର୍ଯ୍ୟ ତମମ ତାହାର ଯେଉଁ ରହିଛି ଶକ୍ତି ରହିଛି ଉପଯୁକ୍ତ ଯଦୃଚ୍ଛା ଯଦି ଠିକ୍ ଭାବରେ ସେଇଟାକୁ ଗ୍ରହଣ କରାଯାଏ ତାହେଲେ ଅଜାନନ୍ତ ବି ଆତ୍ମ ଆମେ ଜାଣିନେ ତାହାର କିଭଳି ଗୁଣ ରହିଛି, କିନ୍ତୁ କୁର୍ଯ୍ୟାନ୍ ମନ୍ତ୍ର ବି ଉଦାହୃତମ ତା'ର ମନ୍ତ୍ର ତା'ର କାର୍ଯ୍ୟ କରିବ, ତା'ର ସେ ଯେଉଁ ଔଷଧ ଗୁଣ ସେ କାର୍ଯ୍ୟ ପ୍ରକାଶ କରିବ, ରୋଗ ଭଲ କରିଦେବ ଉଦାହରଣ, ଏଇଟା ଉଦାହରଣ ଦିଆଯାଏ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଦେଲେ ତେଣୁ ଆଉ ସେ ଆଉ ଅପେକ୍ଷା କଲେନି, ଚାଲିଗଲେ, କହିଲେ ଠିକ୍ ଅଛି ଆଉ ହଁ ଦେଖେଙ୍ଗେ, କହିକିରି ହଁ ଆମେ ଯମରାଜ ପାଖକୁ ଯାଇବେ, ତମେ କ'ଣ ସବୁ କହୁଛ ମୁଁ ବୁଝିପାରୁନି, ଇଂରାଜୀ କହୁଛ ଆମର ଓଡ଼ିଆ ଭାଷା ସମ୍ବଲପୁରୀ ଭାଷା ଆମେ ବୁଝିପାରୁନା, ତମେ କ'ଣ କହୁଛ, ଆମ ମାଲିକ ପାଖକୁ ଗଲେ ସେ ସବୁ ଠିକ୍ କରିଦେବେ ଆପଣଙ୍କୁ, ଭାବିକି ଯାଉଛନ୍ତି ମାଲିକ ପାଖକୁ ଗଲେ ସେ ଆସି ତାଙ୍କୁ ନେଇକି ଚାରିଜଣ ବାନ୍ଧିକି ବାଡ଼େଇବେ ଆମେ ଆକୁ ନେଇକି ଯିବା, ଇଏ କ'ଣ କହୁଛନ୍ତି ମାନେ ମିଳୁଛ ଭାଷା କହୁଛନ୍ତି ବୋଲି ଭାବିକିରି ସେମାନେ ପଳେଇଗଲେ, ପଳେଇଯିବେ ଯମରାଜ ପାଖରେ ଦେଖା କରିବେ, ଯମରାଜ ତୃତୀୟ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯିବ, ଇଏ କହୁନଥିଲେ ସୁଖଦେବ ସ୍ୱାମୀ କହୁନଥିଲେ, କିନ୍ତୁ ତୃତୀୟ ଅଧ୍ୟାୟରେ ପରୀକ୍ଷିତ ମହାରାଜ ପଚାରିବେ କ'ଣ ହେଲା ସେମାନେ ଗଲେ କ'ଣ କଲେ ଏଇଟା କୁହାଯିବ। ଏଇ ଦ୍ୱିତୀୟ ଅଧ୍ୟାୟରେ ବର୍ତ୍ତମାନ କଥା ଚାଲୁ, ଆମେ ସଂକ୍ଷେପରେ କହିବା, ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତ ଏବଂ ସୁବିନିର୍ଣ୍ଣୟଂ ଧର୍ମଂ ଭାଗବତଂ ନୃପ ତଂ ଜାମ୍ୟପାଶ ନିର୍ମୁଚ୍ୟ ବିପ୍ରଂ ମୃତ୍ୟୋର ଅମୁମୁଚନ, ଏଭଳି ଭାବରେ କହି ଆଉ ଅପେକ୍ଷା କଲେ ନାହିଁ, ତାଙ୍କର ଯେଉଁ ଖଡ଼ଗ ଥିଲା ସେ ଖଡ଼ଗରେ ସେ ବାନ୍ଧିଥିଲେ, ପ୍ରଥମେ ବାନ୍ଧିକି ରଖିଥିଲେ ସେ କାଟିଦେଲେ, ସେଇଟାକୁ ଜମପାଶ ମଧ୍ୟ ସେଠି ପଡ଼ିଛି ସେଇଠି କାଟିଦେଲେ, ଏ ଇତିହାସରେ ଯମରାଜଙ୍କର ଇତିହାସରେ ଏଇଟା ଫାର୍ଷ୍ଟ ଟାଇମ୍ ହେଲା ଏଭଳି ଘଟଣା, କେବେ ହେଇନି ଆଗରୁ ହେଇନଥିଲା କି ପରେ ହେବ ନାହିଁ, ତେଣୁ କାଟିଦେଲା ଯେତେବେଳେ ସେ ଆଉ କହିଲା ଆଉ ଆଶା ନାହିଁ, ଆଉ ଯଦି ଆମେ କିଛି କହିବା ଚାହିଁ ସେ ଆମକୁ ମଧ୍ୟ କାଟିଦେବେ, ଏଇଠି ବି କାଟିଲେ ଆମ ବେକୁ ମଧ୍ୟ କାଟିଦେବେ କହି ଧାଇଁଲେ ସେମାନେ ପଳେଇଲେ, ଯମରାଜ ପାଖକୁ ଯାଉଛନ୍ତି, ମନେ ମନେ ରାଗିକରି ଯାଉଛନ୍ତି। ନା ପଚାରିବା ଇଏ କି ଆମର ମାଲିକ, ଆହାର ଉପଯୁକ୍ତ ଶାସ୍ତି ଦଣ୍ଡ ପ୍ରଦାନ କର, ନହେଲେ ଆମେ ଚାକିରି ରିଜାଇନ୍ ଦେଇଦେବୁ ଭାବିକି ଯାଉଛନ୍ତି। ତାଙ୍କ କଥା ତୃତୀୟ ଅଧ୍ୟାୟରେ ଆସିବ। ଏବେ ଏଠି କ'ଣ ହେଉଛି, ଯେତେବେଳେ କାଟିଦେଲେ ଇଏ ଯେଉଁ ଅଜାମିଳ ତା ଛାତି ଧକଧକ ହେଉଥିଲା, କ'ଣ ହେବ, ଦୁଇ ପାର୍ଟି ଲଢ଼ୁଛନ୍ତି, କିଏ ଜିତିବ କିଏ ହାରିବ, ମୁଁ ତ ପ୍ରକୃତରେ ପାପି, ମୁଁ ତ ପ୍ରାୟଶ୍ୟତ କିଛି କରିନାହିଁ, ଇଏ କ'ଣ ଭୁଲ ଗୋଟେ ସମ୍ବାଦ ପାଇଲେ କି କ'ଣ, ମୁଁ କେଉଁ ଜନ୍ମରେ କ'ଣ ପୁଣ୍ୟ କରିଥିଲି ନା କ'ଣ, ମୁଁ ତ କିଛି ପୁଣ୍ୟ କରିନାହିଁ। ଅବଶ୍ୟ ଯେଉଁ ଶୁଣିଲେ ସେ ସବୁ ଶାସ୍ତ୍ରଜ୍ଞ, ଶାସ୍ତ୍ର ପଢ଼ିଥିଲେ, ଆମେ କହିଥିଲେ ତାଙ୍କର କଥା କ'ଣ ଶ୍ରୁତ ସମ୍ପନ୍ନା ସିଏ, ତେଣୁ ନାମର ମହାତ୍ମ୍ୟ ସେ ଜାଣିଥିଲେ, ତେଣୁ ସିଏ ଯେଉଁ କହିଲେ ଯେଉଁ କଥା କହିଲେ ସିଏ ବୁଝିଗଲେ, ଅଜାମିଳ ଦୂତ ବୁଝିଗଲେ, ତଥାପି ସେ ଭାବିଲେ ଅଜାମିଳ ବୁଝିଗଲେ, କିନ୍ତୁ ତଥାପି ଭାବିଲେ କାଳେ ଯମରାଜଙ୍କୁ ନେଇଯାଇପାରନ୍ତି ଯମରାଜ ଦୂତମାନେ, ଆମେ ଜାଣିନୁ ବହୁତ ଧର୍ମସ୍ଥ ତତ୍ତ୍ୱ ନିହିତ ଗୁହାୟାମ ବହୁତ ଗଭୀର ତତ୍ତ୍ୱ, କିନ୍ତୁ ଯେତେବେଳେ ଏଇ ପାଶ କାଟିଦେଲେ ଭାବିଲେ ଆମେ ମୁକ୍ତି ପାଇଗଲୁ ବଞ୍ଚିଗଲି, ନହେଲେ ଆଜି ନେଇଯାଇଥାନ୍ତି ମୋତେ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଇତି ନିର୍ମୁଚ ବିପ୍ରମ ମୃତ୍ୟୁ ରମୁଚନ, ତାଙ୍କର ସେ ମୃତ୍ୟୁ ଟଳିଗଲା। ତେଣୁ ଇତି ପ୍ରତ୍ୟୁ ଦୁଇଟା ଜାମ୍ୟା ଦୂତା ଜାତ୍ୱା ଜମାନ୍ତିକମ ଯମରାଜ୍ଞେ ଯଥା ସର୍ବମ ଆତିଚକ୍ଷୁରିଦମ ଅରିନ୍ଦମ। ଯମରାଜ ପାଖକୁ ଯାଇକି ସବୁ କଥା ପ୍ରକାଶ କଲେ, ଯାହା ସବୁ ହେଇଥିଲା ସବୁ କହିଦେଲେ, ଏଇଆ ହେଲା ଏହା ହେଲା ଏହା ହେଲା ଏହା ହେଲା, କିଏ ସେମାନେ ତାଙ୍କୁ ଆଣିକି ଦଣ୍ଡ ଦିଅନ୍ତୁ, ଏଇ ତାଙ୍କ ମନର ଭାବ ହେଉଛି ଏଇଟା, ଏ ତୃତୀୟ ଅଧ୍ୟାୟରେ ଆସିବ। ତେଣୁ ଏବେ ଏଠି କ'ଣ ହେଲା ନା, ଦ୍ୱିଜ ପାଶାତ୍ ବିନିର୍ମୁକ୍ତୋ ଗତଭି ପ୍ରକୃତିଙ୍ଗତ ବବନ୍ଧେ ଶିରସା ବିଷ୍ଣୁ କିଙ୍କରାଣ ଦର୍ଶନୋତ୍ସବ। ଆଜି ଅଜାମିଳ ମୃତ୍ୟୁରୁ ରକ୍ଷା ପାଇଗଲେ, ରକ୍ଷା ପାଇଗଲେ, ତେଣୁ ଦ୍ୱିଜ ପାଶାତ୍ ବିନିର୍ମୁକ୍ତ କାଟିଦେଲେ, ତାର ଜମ ପାଶ କାଟି ଦେଇଛନ୍ତି, ଦେଖିଲେ ମଧ୍ୟ ଆଖିରେ ଦେଖୁଛନ୍ତି କଟିଗଲା, ବନ୍ଧା ହେଇଛି ରହିଥିଲା, ଟିକେ କଷ୍ଟ ହେଉଥିଲା, ବାନ୍ଧି ଦେଇଥିଲେ, ଟିକେ ଜୋରରେ ବାନ୍ଧି ଦେଇଥିଲେ, କଷ୍ଟ ହେଉଥିଲା, ନେଇକରି ରହିଥିଲା କଷ୍ଟ ହେଉଥିଲା, ଆଜି କଟିଗଲା ପରେ ବହୁତ ଆଶ୍ୱାସ ପାଇଲେ ସିଏ, ଗତ ଭି ଆଉ କୌଣସି ଭୟ ରହିଲାନି ତାଙ୍କର, ପ୍ରକୃତିଙ୍ଗତ ତାଙ୍କ ପ୍ରକୃତିକୁ ଆସିଗଲେ। ଏବଂ ବବନ୍ଧେ ଶିରସାଂ ବିଷ୍ଣୁ, ବିଷ୍ଣୁ କିଙ୍କରାନ ବିଷ୍ଣୁ ଦୂତଙ୍କୁ ତଳୁ ଓହ୍ଲେଇଲେ, ଖଟ ଉପରେ ଶୋଇଥିଲେ, ତଳୁ ଓହ୍ଲେଇକରି ଭଗବାନ ପ୍ରଣାମ କଲେ, ଦଣ୍ଡ ପ୍ରଣାମ କଲେ। ବଂଛା କର୍ମଦ୍ରୁଭ୍ୟଶ କୃପା ସିନ୍ଧୁ ଭେଚ ଅଧିତାନାମ ପାବନେ ଭିଓ ବୈଷ୍ଣବ ନମ ନମ କହିଲା ବେଳକୁ କିଙ୍କରାନ ଦର୍ଶନୋତ୍ସବ, ତାଙ୍କର ରୂପ ଦେଖି ତାଙ୍କ ପାଇଁ ଉତ୍ସବ ଭଳି ଲାଗୁଥିଲା, କେତେ ଆନନ୍ଦ, ମୃତ୍ୟୁମୁଖରୁ ରକ୍ଷା ପାଇଗଲେ, କେତେ ତାଙ୍କ ରୂପ ମଧ୍ୟ ସେଭଳି ଭାବରେ ଥିଲା, ରୂପର ବର୍ଣ୍ଣନା କରିଛନ୍ତି ଯମରାଜ ଦୂତମାନେ ରୂପର ବର୍ଣ୍ଣନା କରିଥିଲେ, ଇଏ ମଧ୍ୟ ତାଙ୍କ ରୂପ ଦେଖି ବହୁତ ଆନନ୍ଦିତ ହେଉଥିଲେ। ଦର୍ଶନ ଉତ୍ସବ, ଆଜି ଆମର ଉତ୍ସବ ଚାଲିଛି, ଏ ଉତ୍ସବ ସେଇଭଳି ଭାବରେ ଉତ୍ସବ ତାଙ୍କୁ ଲାଗୁଥିଲା। ତେଣୁ ତଂ ବିବକ୍ଷୁମ ଅଭିପ୍ରେତ୍ୟ ମହାପୁରୁଷ କିଙ୍କର ସହସା ପଶ୍ୟତ ତସ୍ୟ ତତ୍ରାନ୍ତର୍ଦଧେ ତନ୍ତା ତତ୍ରା ଅନ୍ତର୍ଦଧିରେ ଅନଘ ଅନଘ ହେ ପରୀକ୍ଷିତ ମହାରାଜ, ତୁମର ମଧ୍ୟ କୌଣସି ପାପ ନାହିଁ, ସେ ଯେମିତି ପାପ ମୁକ୍ତ ହୋଇଯାଇଛି, ତୁମେ ମଧ୍ୟ ସେଭଳି ଭାବରେ ଅନଘ, ତୁମର କୌଣସି ପାପ ନାହିଁ, ଆଜି ସେ ମୁକ୍ତ, ସିଏ ମଧ୍ୟ ଅନଘ ହୋଇଗଲା। ତେଣୁ ଭଗବାନ ତାଙ୍କର ପାର୍ଶ୍ୱଙ୍କୁ ପ୍ରଣାମ କରି ତାଙ୍କୁ ପ୍ରଶଂସା କରିଥାନ୍ତେ, ସ୍ତୁତି କରିଥାନ୍ତେ, ଏସବୁ କରିଥାନ୍ତେ, କିନ୍ତୁ ସେ ଆମେ ବର୍ଣ୍ଣନା କରିଥିଲେ ସହସା ପତନ ବୋଲି କୁହାଯାଇଥିଲେ, ସାଙ୍ଗେ ସାଙ୍ଗେ ସେ ପହଞ୍ଚିଗଲେ ସେଇଠି, ଯେତେବେଳେ ସେ ନାରାୟଣ ଆୟ କହିଥିଲେ, ଇଏ ନେବା ପାଇଁ ବସିଛନ୍ତି, ଇଏ କହିଲେ ନାରାୟଣ ଆୟ, ସେ ଚାରିଜଣ ଆସି ପହଞ୍ଚିଗଲେ, ଡ୍ରାମାଟିକାଲି କାର୍ଯ୍ୟ ହୋଇଛି ସବୁ, ଭଗବାନଙ୍କର ଏଭଳି ନିୟମ ରହିଛି, ଭଗବାନଙ୍କ ଏଭଳି ଶକ୍ତି ରହିଛି, ଠିକ୍ ମୁହୂର୍ତ୍ତରେ ଆସି ପହଞ୍ଚିଯିବେ। ତେଣୁ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆମେ ସବୁବେଳେ ଆଶା ରଖିବା, ଭଗବାନ ରକ୍ଷା କରିବେ, ଅବଶ୍ୟ ରଖିବେ କୃଷ୍ଣ, ବିଶ୍ୱାସ ପାଳନ, ଏ ଧୈର୍ଯ୍ୟ ସ୍ଥାପନ ଧୈର୍ଯ୍ୟ ଧାରଣ କରିବା ଅଛି। ତେଣୁ ଯେଉଁଭଳି ଭାବରେ ଆସିଲେ ସେଇଭଳି ଭାବରେ ପଡ଼ିଗଲେ, ଅନ୍ତର୍ଧ୍ୟାନ ହୋଇଗଲେ, ଚାଲିକରି ଗଲେ ନାହିଁ ବା ଉଡ଼ିକିରି ଗଲେ, ଅନ୍ତର୍ଧ୍ୟାନ ହୋଇଗଲେ, ଦେଖା କଲେ ନାହିଁ ଆଉ, ଇଏ ଯେଉଁ ପ୍ରଣାମ କରୁଥିଲେ ଉଠିଲା ବେଳକୁ କେହି ନାହାନ୍ତି। ତେଣୁ ସେ ଭାବିଲେ ମୁଁ ସ୍ୱପ୍ନ ଦେଖିଲି ନା କ'ଣ, ଯେଉଁ ଭାବିଲି ଗୋଟେ ସ୍ୱପ୍ନ ନା ପ୍ରକୃତ ସତ ଘଟଣା କ'ଣ ଜିନିଷ, ତେଣୁ କିନ୍ତୁ ଦେଖିଲେ ସେ ଯେଉଁ ଦେଖୁଥିଲେ ଜମପାସ ରହିଛି ପଡ଼ି ସେଠି ପଡ଼ି ଜମପାସ ପଡ଼ିଥିଲା ସେଠି ଦେଖିଲେ, ସେଠି ତାହେଲେ ଏଇଟା ସତ୍ୟ ଘଟଣା, ତେଣୁ ନିଜକୁ ଜୀବନକୁ ଧିକ୍କାର କରିଛନ୍ତି, ଧିକ୍କାର କରି ମୁଁ କେତେ ଭଗବାନଙ୍କ ଭକ୍ତ ଥିଲି, ଭଗବାନଙ୍କର ଭଜନ କରୁଥିଲି, ସବୁ କରୁଥିଲି, ପିତାମାତା ମୁଁ ତ୍ୟାଗ କରିଦେଲି, ମୋର ପତ୍ନୀକୁ ଧର୍ମପତ୍ନୀଙ୍କୁ ତ୍ୟାଗ କରିଦେଲି, ଏ ବେଶ୍ୟାର ସଙ୍ଗ କରି ଏ ପ୍ରକୃତରେ ଆମେ ଗୋଟେ ଶୁଣିଥିଲୁ, ଏ ଅଜାମିଳ ପୂର୍ବଜନ୍ମରେ ମଧ୍ୟ ଗୋଟେ ତା'ର ରହିଛି, ଇତିହାସ ରହିଛି। ଅଜାମିଳ ପୂର୍ବଜନ୍ମରେ ମୁଁ ଜଣଙ୍କଠୁ ଶୁଣିଥିଲି, ସେ ଜଣେ ସାଧୁ ଥିଲେ, ସାଧୁ ଥିଲେ, ବର୍ତ୍ତମାନ ସେ ଭଗବାନ ସେ ଗ୍ୟାରେଣ୍ଟି ଦେଲେ, ମୁଁ ଚିନ୍ତା କରୁଥିଲି ତା କଥା, ବର୍ତ୍ତମାନ ହଠାତ୍ ମନେ ପଡ଼ିଲା, ଜଣେ ସାଧୁ ଥିଲେ ଏବଂ ସେ ଗୋଟେ ଥର ବହୁତ ଥଣ୍ଡା ପରିବେଶରେ ମହା ହିମାଳୟ ପାଖାପାଖି ଏମିତି ଦେଶରେ ବହୁତ ଥଣ୍ଡା ତାଙ୍କର ଦେହ ହୋଇଯାଇଛି, ସେ ମୃତ୍ୟୁବରଣ କରିଥାନ୍ତେ, ବହୁତ ଥଣ୍ଡା ନିମୋନିଆ ଭଳିଆ ହୋଇଯାଇଛି। କିନ୍ତୁ ଏଇ ଯେଉଁ ବେଶିଆ ଜଣଙ୍କ, ଏ ବେଶିଆ ଜଣଙ୍କ ଗୋଟେ ସ୍ତ୍ରୀ ଲୋକ ଥିଲେ ସେହି ସମୟରେ, ସେ ଗୋଟେ ସାଧୁଙ୍କର କନ୍ୟା ଥିଲେ, ଯେତେବେଳେ ସେ ସାଧୁମାନେ ସବୁ ଚେଷ୍ଟା କଲେ ଆଉ ପାରିଲେ ନାହିଁ ତାକୁ, ଆଉ ସେ ମୃତ୍ୟୁବରଣ କରିଥାନ୍ତେ, ଏତେ ଥଣ୍ଡା ରହିଛି। ତେଣୁ ଇଏ କନ୍ୟା ଜଣଙ୍କ କଲ୍ପନା ତାଙ୍କର ଶରୀର ଦ୍ୱାରା ତାଙ୍କର ଯେଉଁ ଶରୀର ତାପ ପ୍ରଦାନ କରି ତାକୁ ଉଦ୍ଧାର କଲେ, ତାଙ୍କୁ ଆଲିଙ୍ଗନ କରି ଏସବୁ କରିକି ତାକୁ ଉଦ୍ଧାର କଲେ। ତେଣୁ ସେ ସାଧୁ ବ୍ୟକ୍ତି ଜଣେ ଉଦ୍ଧାର ପାଇଗଲେ, ସେ ଦେଖିଲେ ଇଏ ଗୋଟେ ସ୍ତ୍ରୀ ଲୋକ ମୋତେ ସଙ୍ଗ କରିଛି, ତେଣୁ ଅଭିଶାପ ଦେଇଦେଲେ, ଜୀବନରୁ ରକ୍ଷା କରିଦେଲେ, ତାଙ୍କୁ ପୁରସ୍କାର ଦେବା କଥା କ'ଣ, ତାଙ୍କୁ ତାଙ୍କୁ ଆଶୀର୍ବାଦ ଦେବା କଥା, ତାଙ୍କୁ ବର ପ୍ରଦାନ କରିବା କଥା, କିନ୍ତୁ ଅଭିଶାପ ଦେଇଦେଲେ, ଏତେ ଗୋଟେ ବେଶ୍ୟା ହେଇଯା। ତେଣୁ ସେ ଯେତେବେଳେ ବେଶ୍ୟା ଆସି କହିଲେ, ମୁଁ ତାଙ୍କ ଜୀବନରୁ ଉଦ୍ଧାର କଲି, ତୁମେ ତ ଏଇଭଳିଆ ପୁରସ୍କାର ଦେଲ, ମୋତେ ବେଶ୍ୟା କରିଦେଲ, ତୁମେ ମୋର ପତି ହେବ, ମୋତେ ଯଦି ବେଶ୍ୟା କରିଦେଲ ତୁମେ ମୋର ପତି ହେବ, ଇଏ ହେଉଛି ସେୟା। ଆଜି ଦୁଇ ଜଣ ଯାକ ଉଦ୍ଧାର ପାଇବେ, ବହୁତ କଥା ରହିଛି, ବହୁତ ଗଭୀର ତତ୍ତ୍ୱ ରହିଛି, ଆମେ କହିବା ନାହିଁ ଏତେ କଥା, କମ୍ ସମୟ ରହିଛି। କିନ୍ତୁ ଏହିଭଳି ଭାବରେ ସିଏ ତାଙ୍କର ଅନୁତାପ ଆସିଲା, ତେଣୁ ସେ ଘର ଛାଡ଼ିଦେଲେ, ସେ ରାତାରାତି ଘର ଛାଡ଼ି ପଳେଇଗଲେ, ପଳେଇଗଲେ ହରିଦ୍ୱାରକୁ ପଳେଇଲେ, ସେଠି ମନ୍ଦିରରେ ରହିକି ଭଗବାନ ନାମ ଜପ କଲେ। 15 ବର୍ଷ କାଳ ସେ ପୁଣି ଜୀବନ ଧାରଣ କରି ଭଗବାନଙ୍କ ନାମ ଜପ କରିଛନ୍ତି। 15 ବର୍ଷ ପରେ ଏଇ ଭଗବାନ ବୈକୁଣ୍ଠ ଲୋକରୁ ବିମାନ ପଠେଇଲେ, ଯେଉଁ ବିଷ୍ଣୁଙ୍କ ଦୂତମାନେ 4 ଜଣ ଆସିଥିଲେ, ସେଇ 4 ଜଣ ଦୂତ ଆସି ସେଠି ପହଞ୍ଚିଗଲେ ଏବଂ ନେବା ପାଇଁ ଆସିଗଲେ। ତେଣୁ ଅଜାମିଳ ଅଜାମିଳ ସମସ୍ତଙ୍କୁ ଯେଉଁ ଶୈଳୀ, ସେ ସାଧୁ ସବୁ ବିମାନ ଆସିଗଲା, ବୈକୁଣ୍ଠରୁ ସ୍ୱର୍ଣ୍ଣର ବିମାନ ଆସିଗଲା। ତେଣୁ ଅଜାମିଳ ସମସ୍ତ ସାଧୁ ମୁନିମାନଙ୍କୁ ଯାଇ ତାଙ୍କୁ ପ୍ରଣାମ କରି ସ୍ନାନ ଶୌଚ କରି ଗଙ୍ଗାରେ, ତାପରେ ସେ ବିମାନ ଆରୋହଣ କରିକି ତାଙ୍କ ଧାମକୁ ଯିବେ। ତେଣୁ ଏଇ ଯେଉଁ ନାମ ମହାତ୍ମା ରହିଛି, ଏ ନାମ ମହାତ୍ମା ବିଷୟରେ ଆମେ ଏଇସବୁ 3ଟି ଅଧ୍ୟାୟରେ ନାମ ମହାତ୍ମା ବର୍ଣ୍ଣନା କରାଯାଇଛି। ଅନ୍ତପକ୍ଷେ ଆମେ ଗୋଟିଏ ଥର ଭଗବାନଙ୍କ ନାମ ନେବା, ହରେ କୃଷ୍ଣ ହରେ
କୃଷ୍ଣ କୃଷ୍ଣ
ଯାଉ। ଆପଣମାନେ ବହୁତ ଧନ୍ୟବାଦ, ଭଗବାନ ନାମ ନେଲେ, ଆମକୁ ସୁଯୋଗ ଦେଲେ, ଆମେ ଟିକେ ପାଣି ପାନ ଜଳ ପାନ କଲୁ। ତେଣୁ ଏଇ 47-48 2ଟି ଶ୍ଲୋକରେ ବହୁତ ଶ୍ଲୋକ ରହିଛି, ଆମେ କହିପାରିଲେ ନାହିଁ, ଗୋଟେ ସପ୍ତାହର କଥା 3 ଦିନ ଆମର କୁହା ଦିଆଗଲା। ଯାହା ଏଠି ଏଇ ଯେଉଁ ଆମେ କଥା ଶୁଣିଲେ ତା'ର ଫଳଟା ଆଉ ଶୁଣିଦେବା, ତାପରେ ଅନ୍ୟ କଥା ଶୁଣିବା, ସମୟ ଅଛି ଆମ ହାତରେ। ଯ ଏତଂ ପରମଂ ଗୁହ୍ୟଂ ଇତିହାସଂ ଅଘାପହଂ, ଏଇଟା ଗୋଟେ ଇତିହାସ, ଏଇଟା ମନଗଠା ଘଟଣା ନୁହଁ, ଆମେ କହିଥିଲୁ ସେଇଟା। ଏଇଟା ମଳୟ ପର୍ବତରେ ଅଗସ୍ତ୍ୟ ଋଷି ଭଗବାନଙ୍କର ଅର୍ଚ୍ଚନା କରୁଥିଲା ବେଳେ ଏଇ ଶ୍ଲୋକଟି ଏଇ ଇତିହାସଟି କହିଥିଲେ। ତେଣୁ ଯେଉଁମାନେ ଏଇ ପରମ ଗୃହତମ ଇତିହାସକୁ ଶ୍ରବଣ କରିବେ, ଶୁଣିଆ ସଦୟା ଯୁକ୍ତ ଯଶ୍ଚ ଭକ୍ତ୍ୟାନୁ କୀର୍ତ୍ତେତ, ଯେଉଁମାନେ ଶ୍ରବଣ କରିବେ, ଶୁଣିଆ ଯେଉଁମାନେ ଶ୍ରବଣ କରିବେ ବା ଯେଉଁମାନେ କୀର୍ତ୍ତନ କରିବେ ଶ୍ରଦ୍ଧାର ସହିତ ବିଶ୍ୱାସର ସହିତ, ତାଙ୍କର କ'ଣ ଫଳ ହେବ, ସୁଖଦେବ ଗୋସ୍ୱାମୀ କହୁଛନ୍ତି। ଆମେ 2 ଦିନ ଧରି ଶ୍ରବଣ କଲେ, ମୁଁ କୀର୍ତ୍ତନ କଲି, ଆପଣମାନେ ଶ୍ରବଣ କଲେ, ମୋର କିଛି ଫଳ ଅଛି ନା ନାହିଁ, ଆପଣଙ୍କର ବି ଫଳ ଅଛି ନା ନାହିଁ, କ'ଣ ସେ ଫଳ ନା, ନ ବୈଷ ନରକଂ ଜାତି, ନିଶ୍ଚିନ୍ତ ଭାବରେ ବୈ ସେମାନେ ନରକକୁ ଯିବେ ନାହିଁ, ନ ବୈଷ ନରକଂ ଜାତି, ନେକ୍ଷିତ ଯମକିଂ କରେଇ, ନରକକୁ ତ ଯିବେ ନାହିଁ, ଯମକିଂ କରି ମୋତେ ଦେଖିବେ ନାହିଁ, ଯଦ୍ୟପି ଅମଙ୍ଗଳ ମର୍ତ୍ୟୁ ବିଷ୍ଣୁ ଲୋକେ ମହିୟତେ, ଅମଙ୍ଗଳ ଲୋକ ଏ ଭୌତିକ ଜଗତରୁ ସେମାନେ ବିଷ୍ଣୁ ଲୋକ ମହିୟତେ, ବିଷ୍ଣୁ ଲୋକ ସେମାନେ ଯିବେ, ଯାହା ବିଷ୍ଣୁ ଲୋକ ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ମହାତ୍ମା ରହିଛି। ତେବେ ଅନ୍ତିମ ଶ୍ଲୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ମାନେ ଉପସଂହାର ଅଛି ବୋଲି କୁହାଯାଉଛି, ଏଇଟା ଉପସଂହାର କରାଯାଇଛି। ପ୍ରକରଣ ଉପସଂଘରୁ ଦି ପୁନଃ ଏଇସବୁ ଉପସଂହାର ଏଇ ପ୍ରକରଣର ଏଇ ଅଧ୍ୟାୟର ଏଇ ପ୍ରକରଣ ବା ଏଇ କଥାର ଉପସଂହାର ହେଉଛି ଏଇଟା ଏଇ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଆପଣ କହିବେ ଚଳନ୍ତୁ କୁହନ୍ତୁ ଆମ ସହିତ କୁହନ୍ତୁ ମ୍ରିୟମାଣ ହରେ ନାମ ମ୍ରିୟମାଣ ହରେ ନାମ ଋଣନ୍ ପୁତ୍ରୋପଚାରିତ ଋଣନ୍ ପୁତ୍ରୋପଚାରିତ ଅଜାମିଳୋପି ଅଗାଧାମ ଅଜାମିଳୋପି ଅଗାଧାମ କିମୁତ ଶ୍ରଦ୍ଧା ଗୁଣନ୍ କିମୁତ ଶ୍ରଦ୍ଧା ଗୁଣନ୍ ଏହି ଶ୍ଳୋକଟିକୁ ଯଦି ଆପଣମାନେ ବାରମ୍ବାର ଉଚ୍ଚାରଣ କରିବେ ତା'ର ଅର୍ଥ ମଧ୍ୟ ଆପଣ ପ୍ରାପ୍ତ ହୋଇଯିବେ ମ୍ରିୟମାଣ ମୃତ୍ୟୁ ମୁଖରେ ପଡ଼ିଥିଲା ସେ ମ୍ରିୟମାଣ ନେଇଯାଇଥିଲେ ଗୋଟିଏ ସେକେଣ୍ଡ ଡେରି ହୋଇଥିଲେ ପଳେଇ ଯାଇଥାନ୍ତା ମ୍ରିୟମାଣ ମୃତ୍ୟୁ ହୋଇଯାଇଥାନ୍ତା ମୃତ୍ୟୁ ମୁଖରେ ଶଯ୍ୟାରେ ପଡ଼ିଥିଲା ମ୍ରିୟମାଣ କିନ୍ତୁ ହରେର ନାମ ଭଗବାନଙ୍କର ହରିଙ୍କର ନାମ ରହିଥିଲା କିଭଳି ନେଇଥିଲା ନା ଗୃଣନ୍ ପୁତ୍ର ପଚାରିତମ୍ ପୁଅ ଯେଉଁ ପାଖରେ ଖେଳୁଥିଲା ପାଞ୍ଚ ବର୍ଷର ପୁଅ ନାରାୟଣ ତାକୁ ତାକୁ ଲକ୍ଷ୍ୟ କରି ସେ ନାମ ନେଇଥିଲା ନାରାୟଣ ଅଜାମିଳୋପି ଶବ୍ଦର କହିବାର ଉଦ୍ଦେଶ୍ୟ ହେଉଛି ସେ ବହୁତ ବଡ଼ ପାପୀ ଥିଲା ଯାହାର ଜମଦୂତମାନେ ସବୁ ହିସାବ ଦେଲେ ଲିଷ୍ଟ ଦେଲେ ସବୁ ଦେଇନଥିଲେ କିଛି ଦେଇଥିଲେ ଆହୁରି ବହୁତ ଥିଲା ପାପ ଲିଷ୍ଟ କିନ୍ତୁ ସେ ଅଗାଧ ଧାମ ଭଗବାନ ଧାମ ସେ ଗଲା ବୈକୁଣ୍ଠ ଲୋକ ଗଲା କି ମୁତ ଆଉ ତାଙ୍କ କଥା ଅନ୍ୟମାନଙ୍କ କଥା କ'ଣ କହିବା କି ମୁତ ସେମାନଙ୍କ କଥା କ'ଣ କହିବା ଯେଉଁମାନେ ଶ୍ରଦ୍ଧାର ଶ୍ରଦ୍ଧା ଭଗବାନ ନାମ ନେଉଛନ୍ତି ଶ୍ରଦ୍ଧା ଗୃଣନ୍ ଏ ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଚାରୋଟି କଥା ରହିଛି ଏଠି ବୁଝିବାର କଥା ଚାରୋଟି କ'ଣ ଅବଧାରଣ ଇତି ଚତୁଷ୍ଟୟମ୍ କ'ଣ କ'ଣ ଚାରୋଟି ବିଶେଷତ୍ୱ ଏଥିରେ ରହିଛି ଯେ ପୁନଃ ସର୍ବଦା ପ୍ରତୀତ୍ୟର୍ଥମ ଏକ ନେଇବ ବାକ୍ୟନ ନାମ ମହାତ୍ମା ସିଦ୍ଧାନ୍ତ ଗୋଟିଏ ବାକ୍ୟରେ ଏଇଟା ନାମ ମହାତ୍ମା କୁହାଯାଉଛି ନାମର ମହାତ୍ମା କେତେ ରହିଛି ଗୋଟିଏ ବାକ୍ୟରେ କୁହାଯାଇଛି ଏଇଟା କ'ଣ କ'ଣ ନା ମ୍ରିୟମାଣ ମ୍ରିୟମାଣତ୍ୱାତ୍ ଏବ ଅଶ୍ରଦ୍ଧାପି ଗୁଣନ୍ କିଂ ପୁନଃ ଶ୍ରଦ୍ଧେତି ମୃତ୍ୟୁ ସମୟରେ ସେ ଭଗବାନଙ୍କ ନାମ ନେଇଥିଲା ଶ୍ରଦ୍ଧାର ନାମ ନେଇନଥିଲା ଯେଉଁମାନେ ଶ୍ରଦ୍ଧାରେ ଭଗବାନଙ୍କ ନାମ ନେବେ ତାଙ୍କର କ'ଣ ଫଳ ନ ହେବ କିମୁତ କ'ଣ କହିବା ତାଙ୍କର କ'ଣ ଫଳ ପ୍ରାପ୍ତ ହେବେ କିମୁତ ପୁଣି ପୁନଃ ଶ୍ରଦ୍ଧେତି ମ୍ରିୟମାଣ ବି କିଂ ପୁନଃ ମ୍ରିୟମାଣ ବି ମୃତ୍ୟୁ ମୁଖରେ ଥାଇକରି ସେ ଭଗବାନଙ୍କ ନାମ ନେଇଥିଲା କିଂ ପୁନଃ ଜୀବିତନ୍ତି ଯେଉଁମାନେ ଜୀବନ ଧାରଣ କରୁଛନ୍ତି ତାଙ୍କ କଥା କ'ଣ କହିବା ଯଦି ଭଗବାନ ନାମ ନେବେ କ'ଣ ଫଳ ନ ହେବ କିଂ କିଂ ପୁନଃ ଜୀବନ ନୀତି ପୁତ୍ରୋପଚାରିତମ ଅପି ପୁଅକୁ ଲକ୍ଷ୍ୟ କରି ନେଇଥିଲା କିଂ ପୁନଃ ସାକ୍ଷାତ ଦେବ ଯଦି ସାକ୍ଷାତ ଭଗବାନଙ୍କର କଥା ଚିନ୍ତା କରି ଭଗବାନଙ୍କ ନାମ ନେବା କ'ଣ ତା'ର ଫଳ ନ ହେବ କିମୁତ ପୁଣି ଅଜାମିଳୋପି ମହାପାତକୀ ବହୁତ ବଡ଼ ପାତକୀ ଥିଲା ମହାପାତକ ଅତିପାତକ ପାତକ ଏସବୁ ବିଭିନ୍ନ ପ୍ରକାର ସ୍ତର ରହିଛି ଏ ମହାପାତକୀ ଥିଲା କିଂ ପୁନଃ ନିଷ୍ପାପ ଆମେ ଯଦି ପାପରୁ ମୁକ୍ତ ହୋଇକି ଯଦି ଭଗବାନ ନାମ ନେବା ଇତି ଅବଧାରଣ ଚତୁଷ୍ଟୟମ୍ ଏ ଚାରୋଟି କଥା ରହିଛି ଚାରୋଟି ଦୋଷ ଅସୁବିଧା ଥିଲା ଅଜାମିଳର ଆମେ ଯଦି ସେ ଅସୁବିଧାରୁ ମୁକ୍ତ ହୋଇ ଭଗବାନଙ୍କ ନାମ ନେବା ତାହେଲେ କ'ଣ ଫଳ ନ ହେବ ବିଷ୍ଣୁ ଚକ୍ରଟି କହିପାରୁନାହାନ୍ତି କ'ଣ ଫଳ ତା'ର ପ୍ରାପ୍ତ ହେବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ତେଣୁ ପରୀକ୍ଷିତ ମହାରାଜ ନାମର ସବୁ ତାଙ୍କର ଟିକେ ସନ୍ଦେହ ଥିଲା ସକୃନ୍ ମନ କୃଷ୍ଣ ପଦାରବିନ୍ଦୁ ଥରେ ଭଗବାନଙ୍କର ନାମ ନେଲେ ଜଣେ ଏଭଳି ମୁକ୍ତି ପାଇଯିବ ଏଭଳି ଅବସ୍ଥା ପ୍ରାପ୍ତ ହେବ ତାଙ୍କର ସନ୍ଦେହ ଥିଲା ଏ ଉଦାହରଣରେ ସେ ସନ୍ଦେହଟି ଦୂର ହୋଇଗଲା ତେଣୁ ଆଉ ଗୋଟିଏ କଥା ଆସିଲା ସନ୍ଦେହ ଆସିଲା ଯେଉଁ ଯମଦୂତମାନେ ଫେରିଗଲେ ତାଙ୍କ ଯମରାଜ ପାଖକୁ ସେଠି କ'ଣ କଲେ ଯାଇକରି ଏ ତୃତୀୟ ଅଧ୍ୟାୟରେ ସେଠି ବର୍ଣ୍ଣନା କରାଯାଇଛି ଏଥିରେ ବହୁତ ଶ୍ଳୋକ ଅଛନ୍ତି ଆମେ ଅନୁରୋଧ କରିବା ଟିକିଏ ଧୀରେ ଧୀରେ ଘଣ୍ଟି ବଜାଇବେ ତେଣୁ ଇଏ ଯେଉଁ ବର୍ତ୍ତମାନ ଯମରାଜଙ୍କ ବର୍ତ୍ତମାନ ସେଠି ମଧ୍ୟ ସମ୍ବାଦ ଚାଲିଛି ଯମରାଜ ଦୂତମାନେ ଯମରାଜଙ୍କୁ ପଚାରିଲେ ପ୍ରତିଶତ ଶାସ୍ତ୍ର ତାଙ୍କର ବହୁତ ରାଗ ହୋଇଛି ବହୁତ କ୍ରୋଧରେ ପଚାରୁଛନ୍ତି ଆଜି ନମ ପ୍ରଣାମ କରିନାହାନ୍ତି ଯମରାଜକୁ। ଯମରାଜ କହୁଛି କ'ଣ ହେଲା ଆମମାନଙ୍କର କ'ଣ ହେଲା, ଇଏ କ'ଣ ଆଜି ପ୍ରଣାମ କରିବାକୁ ଭୁଲିଗଲେ। ସେ ଡାଇରେକ୍ଟ ପ୍ରଶ୍ନ ପଚାରୁଛନ୍ତି କତି ସତୀ ଶାନ୍ତର, କେତେ ଜଣ ଶାସ୍ତ୍ର ଶାସ୍ତ୍ର ପ୍ରଦାନକାରୀ ବ୍ୟକ୍ତି ଅଛନ୍ତି କି, ଏଇଗୁଡ଼ା କ୍ରୋଧରେ ପ୍ରକାଶ କରୁଛି। କତି ସତୀ ଶାସ୍ତ୍ର ଏଇଟାକୁ ବହି ପଢ଼ିବାନି, ବହି ପଢ଼ିଲେ ସମାନ ସମାନ ହେଇ ଆମର। ତେଣୁ କତି ସତୀ ଶାସ୍ତ୍ର ଜୀବ ଲୋକସ୍ୟ ବୈପ୍ରଭୁ ତ୍ରୈବିଧ୍ୟଙ୍କ କୃବତ କର୍ମ ଫଳାବି ବ୍ୟକ୍ତି ହେଦେବ। ତିନି ଗୁଣରେ ସେ କାର୍ଯ୍ୟ କରୁଛନ୍ତି, ତାଙ୍କର ଶାସ୍ତ୍ରୀ ପ୍ରଦାନ କରିବା ପାଇଁ କେତେ ଲୋକ ଅଛନ୍ତି ଆଉ କହୁନାହାନ୍ତି କ'ଣ ଘଟଣା କି, ରାଗି କ୍ରୋଧ ହେଇଯାଇଛି ତାଙ୍କର। ତେଣୁ ସେ କହୁଛି ତାଙ୍କର କହିବାର ଉଦ୍ଦେଶ୍ୟ ଥିଲା ତୁମେ ତାକୁ ସେ ଚାରି ଜଣଙ୍କୁ ଆଣିକି ବନ୍ଦୀ କରି ତାଙ୍କୁ ଜେଲ୍ ଦଣ୍ଡ ନର୍କକୁ ପଠେଇ ଦିଅ, ଆମେ ତ ପିଟିବୁ ତାଙ୍କୁ ବର୍ତ୍ତମାନ। ତେଣୁ ଯମରାଜ କହୁଛନ୍ତି କ'ଣ ଏମାନଙ୍କର ହେଲା ଆଜି ଅବସ୍ଥା, କ'ଣ ହେଇଛି ଘଟଣା ନା କ'ଣ ହେଇଛି। ଆଉ ଯଦି ଟିକେ ଆମେ ଯଦି ମାନେ କ'ଣ ଟିକେ କଣ୍ଟ୍ରୋଲ ନହେଇକି ନ ଆସିଥାନ୍ତୁ ତାହେଲେ ଆଜି ଆପଣ ନ୍ୟୁଜ୍ ପେପର ପଢ଼ିଥାନ୍ତେ ଆମର ଚାରି ଜଣ ମୃତ୍ୟୁ ହେଇଛି ବୋଲି, ଆମ ପିଲାମାନେ କିଏ ସମ୍ଭାଳିଥାନ୍ତେ, ଆପଣ ନ୍ୟୁଜ୍ ପେପର ଦେଖିଥାନ୍ତେ ଆମ ଚାରି ଜଣ ମୃତ୍ୟୁ ହେଇଛି ବୋଲି କାଟିଦେଇଥାନ୍ତେ ଆମକୁ ସିଏ ନା କିଏ ନା ଏଇ ଆପଣ ପଠେଇଲେ ଅଜାମଳକୁ ଆଣିବା ପାଇଁ, ଅଜାମଳକୁ ଯାଇକି ଜମା ପାସ୍ ପକେଇ ଆଣିବା ପାଇଁ ବସିଥିଲୁ, ସେ ସମୟରେ ସେ ଡାକିଦେଲା ତା ପୁଅକୁ ନାରାୟଣ, ସାଙ୍ଗେ ସାଙ୍ଗେ ଚାରି ଜଣ ବହୁତ ସୁନ୍ଦର ସୁନ୍ଦର ପୁରୁଷ ଆସି ପହଞ୍ଚିଗଲେ, ଶଙ୍କର ଚକ୍ର ଗଦା ପଦ୍ମ ଅସ୍ତ୍ର ଧରି ଧାରଣ କରିକି ଆମକୁ ଜବତ କରିଦେଲେ। ଏଭଳି କଥା କହିଲେ ଆମେ କିଛି ଶୁଣିନଥିଲୁ, ଏ କଥା ଆପଣ ତ କହିନାହାନ୍ତି ଏସବୁ କଥା। ନାରାୟଣ ଆରେ ମୂର୍ଖ, ତୁମର ବଡ଼ ବଡ଼ ଭାଗ୍ୟ, ଆମ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଏ ଯେଉଁ ଯମଦୂତମାନେ ସେମାନେ କିଏ, ସେମାନେ ସବୁ ପାପି ସବୁ ଥିଲେ, ସେ ନରକରେ ଦଣ୍ଡ ଭୋଗ କରିସାରିଲା ପରେ ବର୍ତ୍ତମାନ ତାଙ୍କୁ ଯମଦୂତ ଚାକିରି ଦିଆଯାଇଛି। ତେଣୁ ତାଙ୍କୁ ଏ ଯେଉଁ ଉନ୍ନତ କଥା କୁହାଯାଇନଥିଲା, କିନ୍ତୁ ସେମାନେ ଏଇ ଯମଦୂତମାନଙ୍କ ଭିତରେ ଶ୍ରେଷ୍ଠ ଥିଲେ ବୋଧେ, ଯାହାକି ବିଷ୍ଣୁଦୂତଙ୍କର ଦର୍ଶନ ମିଳିଲା, ଭଗବାନଙ୍କ ଦର୍ଶନ ମିଳିବା ଏତେ ସହଜ ନୁହଁ, ଭଗବାନ ଭକ୍ତଙ୍କର ଦର୍ଶନ ମିଳିବା ଏତେ ସହଜ ନୁହଁ, ବହୁତ ଭାଗ୍ୟରେ ଏଇଟା ମିଳେ ଦର୍ଶନ ମିଳେ। ତେଣୁ ଯମରାଜ ବୁଝିଗଲେ, କହିଲେ ଆରେ ମୂର୍ଖ, ତୁମେ ଯାହାକୁ କହୁଛ ଶାସ୍ତି ଦେବା ପାଇଁ ତାଙ୍କୁ ପ୍ରଣାମ କରିବା, ତୁମ ଭାଗ୍ୟ ଭଲ ତାଙ୍କୁ ଦର୍ଶନ କଲ। ଭୂତାନି ବିଷ୍ଣୁ ସୁରପୂଜିତାନି ଦୁର୍ଦ୍ଧର୍ଷ ଲିଙ୍ଗାନି ମହାଭୂତାନି ରକ୍ଷନ୍ତି ତଦ୍ଭକ୍ତି ମତଃ ପରେଭ୍ୟୋ ମତଶ୍ଚ ମର୍ତ୍ତ୍ୟା ନତଃ ସର୍ବତଶ୍ଚ। ଗୋଟେ ଖତ ରହିଗଲେ ଯାହା ହଁ ଠିକ ଅଛି। ତେଣୁ ତୁମେ ଯାହାକୁ ଦେଖିଲ ଯେ ସାଧାରଣ ବ୍ୟକ୍ତି ନୁହନ୍ତି ମୂର୍ଖ, ସେ ଭୌତିକ ଜଗତର ନୁହନ୍ତି, ସେ ଚିତ୍ ଜଗତର, ମୁଁ ତାଙ୍କୁ ସେ କହିନି ତୁମକୁ କିଛି, ସେ ଗାନ ଦେଇନଥିଲି ତୁମକୁ, ତୁମର ବହୁତ ଭାଗ୍ୟ ତୁମେ ତାଙ୍କୁ ଦର୍ଶନ କଲ। ଭୂତାନି ବିଷ୍ଣୁ, ସେ ଭଗବାନଙ୍କ ବିଷ୍ଣୁଙ୍କର ସେମାନେ ଦୂତ, ସୁରପୂଜି ତାହାନି ଦେବତାମାନେ ତାଙ୍କୁ ପୂଜା କରନ୍ତି, ଏବଂ ଦୁର୍ଦ୍ଦଶ ଲିଙ୍ଗାନି ମହାଭୂତାନି ତାଙ୍କର ଯେଉଁ ଶରୀର ରହିଛି ଅଦ୍ଭୁତ ଶରୀର ତାଙ୍କର, ଏ ତୁମ ଭଳି ଶରୀର ନୁହଁ, ତ୍ରିଗୁଣରେ ଶରୀର ତିଆରି ନୁହଁ, ସେଇଟା ସଚ୍ଚିଦାନନ୍ଦ ଶରୀର, ଭଗବାନ ଭଳି ଶରୀର ତାଙ୍କର। ତେଣୁ ରକ୍ଷନ୍ତି ତଦ୍ଭକ୍ତି ମତ ପରେଭ୍ୟୋ, ମୁଁ ଯେମିତି ତୁମେ ମୋର ଯାଇକି ରକ୍ଷା କରୁଛ, ଯେଉଁ ପାପୀମାନଙ୍କୁ ଦଣ୍ଡ ଦେଉଛ, ସେମିତି ଭଗବାନ ଭକ୍ତଙ୍କୁ ସେ ରକ୍ଷା କରନ୍ତି ମୋଠାରୁ ଏବଂ ଅନ୍ୟମାନଙ୍କଠୁ ସେ ରକ୍ଷା କରନ୍ତି। ମତସ୍ଥ ମର୍ତ୍ତ୍ୟା ନଥ ସର୍ବତ, ସମସ୍ତଙ୍କୁ ସେ ରକ୍ଷା କରନ୍ତି, ଭଗବାନ ଭକ୍ତ ସେମାନେ ଭଗବାନ ନା। ଯେଉଁ ଆପଣ କହିଲେ ଯେଉଁ ଧର୍ମ କଥା କହିଥିଲି ନା, ତୁମେ ମୂର୍ଖ, ତୁମକୁ ମୁଁ କ'ଣ ସେ ଉନ୍ନତ ଧର୍ମ କଥା କହିଥିଲି, ଲୋୟର ଧର୍ମ କଥା କହିଥିଲି, ପରାଧର୍ମ କଥା କହିନଥିଲି। ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ ନ ବି ବିଦୁର ସୈବ ନା ବି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତନୁ ବିଦ୍ୟାଧର ଚାରଣ ଦେୟ। ଆରେ ମୂର୍ଖ, ଏ ଧର୍ମ ଏତେ ସହଜ କଥା ନୁହଁ, ଧର୍ମ କ'ଣ ଆମେ ଗୋଟେ ମିନିଟ୍ରେ କହିଦେବା ତା ନୁହଁ। ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ଛଡ଼ା ଆଉ କେହି ଧର୍ମ ପ୍ରଣାମ କରିପାରିବେ ନାହିଁ। ଆମେ ପିଲାଦିନେ ପଢ଼ୁଥିଲୁ ଆକବର ଗୋଟେ ଧର୍ମ କରିଥିଲେ, କ'ଣ ଦିନି ଭାଇ ଆମେ ପଢ଼ୁଥିଲୁ, କାହିଁକି ସେ ଧର୍ମ ତିଷ୍ଠି ପାରିଲା ନାହିଁ, ନା ଏଇ ଯୋଗୁଁ ସ୍ଥିତି ପାରିଲା, ଏଇ ଯୋଗୁଁ ସ୍ଥିତି ଏସବୁ ମୁଖସ୍ଥ କରୁଥିଲୁ, କିନ୍ତୁ ସେ ଯୋଗୁଁରୁ ନୁହଁ, ଧର୍ମ କେହି ପ୍ରଣୟନ କରିପାରିବେ ନାହିଁ। ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ହିଁ କେବଳ ଧର୍ମ ପ୍ରଣୟନ କରିବେ। ଉଦାହରଣ ହେଉଛି ପ୍ରଭୁପାଦ ମହାରାଜ କହନ୍ତି ରାସ୍ତାରେ ମାମପାଟି ଚାଲିବା ହେଉଛି ସରକାରଙ୍କ ନିୟମ, ଆମେ କହିବା ଆମେ ଗୋଟେ ନୂଆ ନିୟମ କରିବା, ରାସ୍ତାରେ ଡାହାଣ ପଟେ ଯିବୁ, ପାଶ୍ଚାତ୍ୟ ଜଗତ ଯାଉଛନ୍ତି ଆମେ ଯିବୁ, ତେଣୁ ଆମେ ଦଣ୍ଡଭୋଗ କରିବା। ତେଣୁ ଧର୍ମ କେବଳ ଭଗବାନ ଛଡ଼ା ଆଉ କିଏ ପ୍ରଣାମ କରିପାରିବେ ନାହିଁ। ଋଷିମାନେ ମଧ୍ୟ ନୁହଁ, ଦେବତାମାନେ ମଧ୍ୟ ନୁହଁ, ସିଦ୍ଧ ମୁଖ୍ୟ ଅସୁର ମନୁଷ୍ୟ ଆଉ ବିଦ୍ୟାଧର ଚାରଣ କଥା କ'ଣ କହିବା, କୁତୁନୁ ସେମାନେ ବହୁତ ନିମ୍ନ ସ୍ତରର କେହି। ତାହେଲେ ଧର୍ମ ତାହେଲେ ନନୁ କିଏ ବି ଚେତ୍ ନ ଜାଣନ୍ତି ତସେ ସତ୍ୟ କି ପ୍ରମାଣ। ଯଦି କେହି ଜାଣିପାରନ୍ତିନି ଧର୍ମ କ'ଣ, ତାହେଲେ କେମିତି ସତ୍ୟର ଧର୍ମ କଥା କିଏ ଜାଣିବ? ତାହେଲେ ନା ଜାଣନ୍ତି, ଏଇ ବାର ଜଣ ଜାଣନ୍ତି, ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳୀର ବୟାସକୀ ବୟମ ଦ୍ୱାଦଶ ଇତି ବିଜାନିମୋ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟଂ ବିଶୁଦ୍ଧମ ଦୁର୍ବୋଧ୍ୟମ ଯଜ୍ଞାନ୍ତ ଅମୃତମ ସ୍ମୃତେ। ଏ ବାର ଜଣ ହେଉଛନ୍ତି ମହାଜନ, ସ୍ୱୟମ୍ଭୁ ସ୍ୱୟମ୍ଭୁ ହେଉଛନ୍ତି ବ୍ରହ୍ମା, ସ୍ୱୟମ୍ଭୁ ସେ କେଉଁ ମାଆଙ୍କର ଗର୍ଭରୁ ଆସିନାହାନ୍ତି, ଭଗବାନ ଗର୍ଭଦେବ ସହ ବିଷ୍ଣୁଙ୍କର ନାଭି ପଦ୍ମରୁ ପଦ୍ମଦାସ ହେଇଥିଲେ, ସେ ପଦ୍ମରେ ଆସି ପହଞ୍ଚିଗଲେ ପଦ୍ମଯୋନି। ସ୍ୱୟମ୍ଭୁ ସିଏ ନାରଦ ତାଙ୍କର ପୁତ୍ର, ନାରଦ ଶମ୍ଭୁ ଶିବଜୀ ସିଏ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, କୁମାର ଇଏ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, ଚାରି କୁମାର କପିଳ ଇଏ ହେଉଛନ୍ତି ଦେବତୀଙ୍କର ପୁତ୍ର, କପିଳ ଭଗବାନ କପିଳ, କପିଳ କୁମାର କପିଳ ମନୁ, ମନୁ ବ୍ରହ୍ମାଙ୍କର ଗୋଟିଏ ଦିନରେ ଚଉଦ ଜଣ ମନୁ ଆସନ୍ତି, ଇଏ ସ୍ୱୟମ୍ଭୁ ମନୁ ହେଉଛନ୍ତି ମଧ୍ୟ ବ୍ରହ୍ମାଙ୍କର ପୁତ୍ର। ତେଣୁ ପ୍ରହ୍ଲାଦ ପ୍ରହ୍ଲାଦ ଜନକ ଭଗବାନ ରାମଚନ୍ଦ୍ରଙ୍କ ଶ୍ୱଶୁର, ଭୀଷ୍ମଦେବ ବଳି ବୟାସକୀ ବୟମ ବଳି ବଳି ମହାରାଜ ବୟାସକୀ ସୁଖଦେବ ଗୋସ୍ୱାମୀ ଏବଂ ବୟମ ବୟମ କହିଲେ ଯମରାଜ ନିଜକୁ କହୁଛନ୍ତି। ଏଇ ବାର ଜଣ ଆମେ ହେଉଛୁ ଧର୍ମାନ ଭାଗବତାନ, ଏ ଧର୍ମକୁ ଜାଣନ୍ତି ଆମେ ଜାଣିଛୁ, ଆଉ ଅନ୍ୟମାନେ କେହି ଜାଣିପାରନ୍ତି ନାହିଁ। ଯଜ୍ଞାନ୍ତ ଅମୃତମ ଅସ୍ମୃତେ, ଯେଉଁଟା ଜାଣିଲେ ଧର୍ମକୁ ଜାଣିଗଲେ ଜଣେ ଅମୃତ ପାନ କରିବେ, ଅମୃତ ଆସ୍ୱାଦନ କରିବେ, ଏ ଭୌତିକ ଜଗତରୁ ଉଦ୍ଧାର ପାଇଯିବେ, ମୃତ ଜଗତରୁ ଉଦ୍ଧାର ପାଇଯିବେ, ଆଉ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିବ ନାହିଁ, ଅମୃତତ୍ଵ ସେମାନେ ପ୍ରାପ୍ତ ହୋଇଯିବେ ଏ ଧର୍ମକୁ ଜଣେ ଜାଣିଗଲା ମାନେ। ଜନ୍ମ କର୍ମ ତେମେ ଦିବ୍ୟମ ଏବଂ ଯେଉଁ ବ୍ୟତୀତ ତତ୍ତ୍ୱତଃ ତୋକ୍ତା ଦେହଂ ପୁନର୍ଜନ୍ମ ନୈତି ମହାମିତି ସୋ ଅର୍ଜୁନ, ଭଗବାନଙ୍କର ଜନ୍ମ କର୍ମ ଆଜି ତିନି ଦିନ ଧରି ଆମେ କଥା ଚାଲିବ, ଭଗବାନ କାହିଁକି ଆବିର୍ଭାବ ହୋଇଥିଲେ, ତାଙ୍କର ଜନ୍ମ କ'ଣ କ'ଣ ପାଇଁ ହୋଇଥିଲା, ତାଙ୍କର କର୍ମ ଆସନ୍ତାକାଲି ବର୍ଣ୍ଣନା କରାଯିବ, ତା ପରଦିନ ମଧ୍ୟ ଭଗବାନ ଭକ୍ତଙ୍କ କଥା କୁହାଯିବ, ଭଗବାନଙ୍କର ଆନନ୍ଦ ଉତ୍ସବ ପାଳନ କରାଯିବ। ତିନି ଦିନ ଧରି ଆଉ ପୂର୍ବରୁ ଦୁଇ ଦିନ ପାଞ୍ଚ ଦିନ ଧରି ଆମେ ବଳରାମ ଜୟନ୍ତୀରେ କଥା ଚାଲିଛି, ଭଗବାନ କଥା ବଡ଼ ଭାଇଙ୍କ କଥା ନ ସରୁଣୁ ସାନ ଭାଇ କଥା ଆସିଗଲା, ଆଠ ଦିନରେ ଭଗବାନଙ୍କ କଥା କ'ଣ କହିବେ, ବଡ଼ ଭାଇ ବଡ଼ ଭାଇଙ୍କ କଥା କ'ଣ କହିବା, କିନ୍ତୁ ସାନ ଭାଇ ଆସିଗଲେ ପହଞ୍ଚିଗଲେ, ବଡ଼ ଭାଇଙ୍କ କଥା ବନ୍ଦ କରି ସାନ ଭାଇଙ୍କ କଥା ବର୍ତ୍ତମାନ ଚାଲିଲା। ତେଣୁ ଏଇଭଳି ଭାବରେ ଭଗବାନଙ୍କ କଥା ଯେ ଯେଉଁମାନେ ଜାଣିବେ ଯଜ୍ଞାନ୍ତୁଆ ସେମାନେ ମୃତ୍ୟୁ ପାର ହୋଇଯିବେ। ଉତ୍ତରାଞ୍ଚଳ ସରକାର ବର୍ତ୍ତମାନ ଲଗାଉଛନ୍ତି, ଗବେଷଣା କରୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୃତ୍ୟୁ କେମିତି ପାର ହେବେ, ଏଇ ଭଗବାନ କଥା ଶୁଣି ସେମାନେ ମୃତ୍ୟୁ ପାର ହୋଇଯିବେ ସେମାନେ ଜାଣିନାହାନ୍ତି। ତେଣୁ ଶୁଣ, ମୁଁ ତୁମକୁ ଯେଉଁ ଜ୍ଞାନ ଦେଇଥିଲି ଆଉ ଗୋଟିଏ ଶ୍ରେଷ୍ଠ ଜ୍ଞାନ ମୁଁ ତୁମକୁ ଦେଇନଥିଲି, ଆଜି ତୁମେ କହୁଛି ଶୁଣ, ଆଜି ତୁମ ଏଇ ଅନୁସାରେ କାର୍ଯ୍ୟ କରିବ। ମୋର ମୋତେ ଭୁଲ ହୋଇଯାଇଥିଲା, ମୁଁ ଭଲ ଭାବରେ ଦେଖିନଥିଲି, ମୋର ଭୁଲ ହୋଇଗଲା। ସେଇଟା ଦେଖ, ସିଏ ଯେଉଁ ପୁଅକୁ ଲକ୍ଷ୍ୟ କରି ନାମ ନେଇଛି ସେଟା ଶ୍ରେଷ୍ଠ ଧର୍ମ, ଏତାବାନ୍ ଏବ ଲୋକେସ୍ମିନ୍, ବିଷ୍ଣୁଦତ୍ତ ଯେତେ କହିଲେ ମୋତେ ସେ ବୁଝୁନଥିଲେ, ଆଜି ଯମରାଜ ଯେତେବେଳେ କହିଲେ ସେ ବୁଝିଗଲେ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ଶୁଣ, ଏତାବାନ୍ ଏବ ଲୋକେସ୍ମିନ୍ ବୁଂସା ଧର୍ମ ପରାସ୍ମିତ, ଇଏ ହେଉଛି ଶ୍ରେଷ୍ଠ ଧର୍ମ, ପରଧର୍ମ, ଶ୍ରେଷ୍ଠ ଧର୍ମ। କ'ଣ ନା ଭକ୍ତି ଯୋଗ ଭଗବତୀ, ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା, ଏ ଭକ୍ତିର ନଅଟି ଅଙ୍ଗ ରହିଛି, ତାଦେହରୁ ଶ୍ରେଷ୍ଠ ହେଉଛି ତନ୍ନାମ ଗ୍ରହଣ ଆଦିଭି ଆଦିଭି, ତାଙ୍କର ନାମ ଜଣେ ନେଇଗଲା ମାନେ ସେଇଟା ଶ୍ରେଷ୍ଠ ଧର୍ମ। ଏଇଟା ତ ମୁଁ କହିନଥିଲି, ଆଜି ଶୁଣ, ଆଜିଠାରୁ ଭୁଲରେ ଏଭଳି କାର୍ଯ୍ୟ କରିବ ନାହିଁ, ତନ୍ ନାମ ଗ୍ରହଣ, ଭଗବାନ ନାମ ନେଉଛନ୍ତି ମାନେ ଦୂରରୁ ତାଙ୍କୁ ଜୁହାର କରି ପଳେଇଯିବ, ତାଙ୍କୁ ଯିବ ନାହିଁ କେବେ ହେଲେ ଭୁଲରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ହରେ ହରେ। ତେଣୁ ସେ କହିଲେ, ପ୍ରଭୁ ଏଇ ଯେଉଁ ଆପଣ ଯେଉଁ ଧର୍ମଶାସ୍ତ୍ର ଆମକୁ ପଢ଼େଇଲେ, କୋଡ଼ିଏଟି ଧର୍ମଶାସ୍ତ୍ର ରହିଛି, କେତେ କଥା ସେ ପଢ଼ାଉଥିଲେ, ଶିକ୍ଷା ଦେଉଥିଲେ, ଆଉ ସେଗୁଡ଼ାକ ସବୁ ବେଦ ପ୍ରଣୀତ ଧର୍ମ ଏସବୁ ଯେଉଁ କହିଥିଲେ ଆପଣ, ସେସବୁ କ'ଣ ତାହେଲେ ନା? ସେଇଟା ହେଉଛି ଯେଉଁ କ'ଣ ଅନ୍ୟ ମୁନି ଋଷିମାନେ ଯେଉଁ ରଚନା କରିଛନ୍ତି, ତ୍ରୟା ଜଡ଼ୀକୃତ ମତି ମଧୁପୁଷ୍ପିତାୟା, ଏ ତ୍ରିଗୁଣର ଧର୍ମ ସେଇଟା କୁହାହେଇଥିଲା। ସାଧାରଣତଃ ଲୋକମାନେ ଏ କର୍ମକାଣ୍ଡ ଧାରା ପ୍ରତି ଆକର୍ଷିତ ହେଇ ମଧୁପୁଷ୍ପିତାୟା, ଯେଉଁ ଭଗବାନ କହିଲେ ଜାମିମା ପୁଷ୍ପିତାନ ବାଚନ, ବେଦରେ କର୍ମକାଣ୍ଡ ଯେଉଁମାନେ ପାଠ କରନ୍ତି ସେମାନେ ଭାବନ୍ତି ସ୍ୱର୍ଗରକୁ ଯିବା ହେଉଛି ସବୁଠୁ ଶ୍ରେଷ୍ଠ ମନୁଷ୍ୟ ଜୀବନ କର୍ତ୍ତବ୍ୟ, ସବୁଠାରୁ ଶ୍ରେଷ୍ଠ ଲକ୍ଷ୍ୟ ହେଉଛି ଏଇଟା। ତା ଉପରୁ କିଛି ଅଛି ବୋଲି ସେମାନେ ଜାଣନ୍ତି ନାହିଁ, ନାନ୍ୟତ୍ର ଅସ୍ତିତି ବା ଅଧୀନ, ଆଉ କିଛି ଅନ୍ୟ କିଛି ନାହିଁ ବୋଲି ସେମାନେ କହନ୍ତି। ସେମାନେ ପ୍ରକୃତ ଜ୍ଞାନ ଦେଇନାହାନ୍ତି ସେମାନେ। ତେଣୁ ତାହେଲେ ଯମରାଜ ଦୂତମାନେ ଭାବୁଛନ୍ତି ତାହେଲେ ଆଉ ସମସ୍ତେ ତ କିଛି ନା କିଛି ଭଗବାନ ନାମ ନେଉଥିବେ, କ'ଣ କରୁଥିବେ? ଏ ଯେଉଁ କୁହାଗଲା ଶକ୍ରୁନମୀ, ଗୋଟିଏ ଥର ସେ କହିଥିଲେ ମଧ୍ୟ ଶକ୍ରୁଦପି, ଗୋଟିଏ ଚତୁରାକ୍ଷରମ୍, ଗୋଟିଏ ଥର ନାମ ନେଇଗଲେ ସେ ଏଦାବାନ ଏବଂ ସବୁକିଛି କ'ଣ ପାପରୁ ମୁକ୍ତ କରିଦେବ ଜଣକୁ ଭଗବାନ ନାମ ନେଇଗଲେ। ଏହାର ତ ବହୁତ ଲୋକ ନେଉଛନ୍ତି, ଆଉ ଆମର ଚାକିରି ଆଉ କ'ଣ ରହିବ ନା ଗଲା ନା? ନାଇଁ ଶୁଣ, ବହୁତ ଅଛନ୍ତି ଏଭଳି ନା, ତାହେଲେ ସାର୍ ଗୁରୁଦେବ ଆଉ ଠିକ୍ ଠିକ୍ ଭାବରେ କହିଦିଅନ୍ତୁ, କାହାକୁ ଆଣିବୁ, କାହାକୁ ଆଣିବୁ ନାହିଁ, କାହାକୁ ଆଣିବୁ, କାହାକୁ ଆଣିବୁ ନାହିଁ, ଆମେ ଟିକେ ଭଲ ଭାବରେ କହିଦିଅନ୍ତୁ, ଆମେ ବୁଝିପାରୁନୁ, ଆମେ ମୁଣ୍ଡ ଖରାପ ହୋଇଯାଉଛି। ପୁଣି ଯଦି କାହା ଆଣିବୁ, ଯଦି ସେଇଭଳି ଲୋକମାନେ ଆସିବେ ଆମ ଜୀବନ କାଟିଦେବେ, ଆମେ ମନା କରିଥିଲେ ଆମେ ଶୁଣିଲୁ ନାହିଁ, ଭୁଲ ହେଇଗଲା ଯଦି ନା ଶୁଣ। ତାନ୍ ଅନୟୋଧମ୍ ଅସତୋ ବିମୁଖାନ୍ ମୁକୁନ୍ଦୋ ପାଦାରବିନ୍ଦ ମକରନ୍ଦ ରସାଦ ରଜସ୍ରମ୍ ନିଷ୍କିଞ୍ଚନୈ ପରମଂସ କୁଳୈର ସଙ୍ଗୈ ଜ୍ୟୁଷ୍ଟାତ୍ ଗୃହେ ନିରବତ୍ ମନିବଦ୍ଧତୁଷ୍ଣା। ସେମାନେ ତାନ୍ ଅନୟୋଧମ୍, ସେମାନଙ୍କୁ ମୋ ପାଖକୁ ଆଣିବ, ସବୁ ଖାତା କଲମ ଧରି ଲେଖିବାକୁ ଆରମ୍ଭ କଲେ। କ'ଣ କାଳେ ଭୁଲ ହେଇଯିବ, ଭୁଲିଯିବା, ସବୁ ଖାତା କଲମ ଧରି ଲେଖିବାକୁ ଆରମ୍ଭ କଲେ। କାହାକୁ ଆଣିବା ନା? ତାନ୍ ଅନୟୋଧମ୍ ଅସତ, ଅସତ୍ ବ୍ୟକ୍ତିମାନଙ୍କୁ ମୋ ପାଖକୁ ଆଣିବ। ଅସତ୍ ବ୍ୟକ୍ତି ନା ପ୍ରଭୁ କେମିତି ଜାଣିବା ଅସତ୍ ବ୍ୟକ୍ତି କିଏ? ଏକରେ ଲେଖିଲେ ଏକ ନମ୍ବର ହେଲା ଅସତ୍, ଆଣିବ ନାହିଁ। ତାପରେ ନା ଅସତ ବିମୁଖାନ୍ ମୁକୁନ୍ଦୋ, ମୁକୁନ୍ଦଙ୍କ ପ୍ରତି ଯେ ବିମୁଖ ହେଇଯାଇଛନ୍ତି, ଭଗବାନଙ୍କର ଭକ୍ତ ଭକ୍ତି କରୁନାହାନ୍ତି, ମୁକୁନ୍ଦ ବିମୁଖାନ୍ ମୁକୁନ୍ଦୋ ଦୂରେ ଲେଖିଲେ ବିମୁଖାନ୍ ମୁକୁନ୍ଦ କେମିତି ଜାଣିବା ନା? ମୁକୁନ୍ଦ ପାଦାରବିନ୍ଦ ମକରନ୍ଦ ଅସା ରସାଦ ଅଜସ୍ରମ୍, ଭଗବାନ ପାଦପଦ୍ମରୁ ଅଜସ୍ର ମକରନ୍ଦ ଆସୁଛି, ଅଜସ୍ର ରସ ଆସୁଛି, ପାନ କରିବା କଥା ଖାଲି, କିନ୍ତୁ ସେମାନେ ପାନ ବିମୁଖ ହେଇଯାଉଛନ୍ତି, ଭଗବାନ ପାଦପଦ୍ମର ଆଶ୍ରୟ ନେଇନାହାନ୍ତି। ନିଷ୍କିଞ୍ଚନ ଏଇ ପରମହଂସ କୁଳେଇରେ ଅସଙ୍ଗେଇ, ଯେଉଁମାନେ ପରମହଂସ ଯେଉଁମାନେ ନିଷ୍କିଞ୍ଚନ, ତାଙ୍କର ଇଏ ହେଉଛି ଭଗବାନ ହେଉଛି ପ୍ରିୟ ବସ୍ତୁ, ସେ ସେଇ ଭକ୍ତମାନଙ୍କର ଶରଣରେ ସେମାନେ ଯାଆନ୍ତି ନାହିଁ। ଜ୍ୟୁଷ୍ଠାତ୍ ଗୃହେ, ଏ ଗୃହ ଭିତରେ ରହିକି ନିରବତ୍ମନି, ଏ ନର୍କକୁ ନର୍କ ରାସ୍ତାରେ ସେମାନେ ଯାଉଛନ୍ତି, ଚାଲୁଛନ୍ତି ନର୍କ ନିରବତ୍ମନି, ବଧତୃଷ୍ଣା ବଧତୃଷ୍ଣା ଉପଭୋଗ କରିବା ପାଇଁ ରହିଛି ମନ, ଏଇଟା କରିବି ସେଇଟା କରିବି, ମୃତ୍ୟୁ ସମୟରେ ମଧ୍ୟ ସେ ସେଇପାରିଲା ନାହିଁ, ପୁଣି ଚିନ୍ତା କରେ ଏମିତି କଲେ ମୁଁ ଭୁଲ ଆନନ୍ଦ ହେବି, ଏଭଳି ଭାବରେ ବଧତୃଷ୍ଣା ତୃଷ୍ଣା, ଏ ଭୌତିକ ଜଗତ ତୃଷ୍ଣାମୟ ଜଗତ, ଏମିତି କ'ଣ ମରିଚି ରହିଛି, ମରିଚିକା ମରୁଭୂମିରେ ମୃଗ ମୃଗ ତୃଷ୍ଣା ଏଇଟା କୁହାଯାଏ, ମରୁଭୂମିରେ ଗ୍ରୀଷ୍ମ ଦିନେ ଖରାର ରିଫ୍ଲେକ୍ସନରେ ସବୁ ଜଳ ଭଳିଆ ଲାଗିବ, ବାଲିଟାକୁ ଜଳ ଭଳିଆ ଲାଗିବ, ଦୂରରୁ ମୁଗ ଦେଖେ ଏଇଠି ଜଳ ଅଛି କହି ଧାଇଁ ନାହିଁ ଯିବ, ସେଠି ଦେଖିଲାବେଳକୁ ସେଠି ଜଳ ନାହିଁ, ଆହୁରି ଆଗରେ ଅଛି ସେଠି ବି ଧାଇଁ ନାହିଁ ଗଲାବେଳେ ସେଠି ବି ନାହିଁ, ତେଣୁ ଏଇଭଳି ଭାବେ ଧାଇଁ ଧାଇଁ ସେ ମୃତ୍ୟୁବରଣ କରେ ଏଇ ମୃଗ ତୃଷ୍ଣା। ଏ ଭୌତିକ ଜଗତର ଆନନ୍ଦ ହେଉଛି ଏଇଭଳି ଭାବେ ମୃଗ ତୃଷ୍ଣା, ଆମେ ଭାବୁଛେ ଏଇଠି ଗଲେ ଏଇଟା ଉପଭୋଗ କଲେ ଆମେ ଆନନ୍ଦ ହୋଇଯିବା, ନା ଏଥିରେ ଆନନ୍ଦ ନାହିଁ। ଯେହି ସଂସ୍ପର୍ଶା ଭୋବା ଦୁଃଖ ଯୋନ ଏବେ ଆଦ୍ୟନ୍ତବନ୍ତ କହନ୍ତି ଏ ନତେ ଶୁଭ ମତେ ବୁଦ୍ଧ, ବୁଦ୍ଧିମାନ ବ୍ୟକ୍ତି ଏଇ ଭୌତିକ ଜଗତର ଆନନ୍ଦରେ ଆନନ୍ଦିତ ହୁଅନ୍ତି ନାହିଁ, ସେମାନେ ଭଗବାନ ପାଦପଦ୍ମରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ପାଦକୁ ଗଳୁଛି ମକରନ୍ଦ। ତାହେଲେ ପ୍ରଭୁ ଏଇଟା କହିଲେ ଯେ ଠିକ୍ ହେଲାନି, କ'ଣ ଆମେ କ'ଣ ଜାଣି ଲେଖିଲୁ ଜାଣିପାରୁନୁ, କାହାକୁ କାହାକୁ ଆଣିବୁ, କାହାକୁ ଆଣିବୁ ନାହିଁ, କେମିତି ଜାଣିବୁ ନା? ଶୁଣ ଆଉ ଗୋଟେ କଥା କହୁଛି ମନେ ରଖ, ଏଇଟା ମେଡ଼୍ ଇଜି, ଆଉ ଯଦି ସବୁ ନୋଟ୍ ପଢ଼ନ୍ତି କି ବୁକ୍ ପଢ଼ନ୍ତି ତେଣୁ ତୁମକୁ ମେଡ଼୍ ଇଜି କରିଦେଉଛି, ଶୁଣ କାହାକୁ ଆଣିବ, ଶୁଣ ମୁଁ କହୁଛି, ଶୁଣ ଲେଖ ଭଲକି ଲେଖ। ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତଃ ସ୍ମରତି ତତ୍ ଚରଣାରବିନ୍ଦମ୍ କୃଷ୍ଣ कृष्णाय नो नमति चिरये कदापि तान् अनर्थम् असतो अकृत विष्णुकृत्यान्। ଏଇଟା ଠିକ୍ ହେଲା, ଆପଣ ଯାହା କହିଲେ ଠିକ୍ କଥା। ପ୍ରଥମେ ହେଲା କାହାକୁ ନା ଜିହ୍ୱାନ ଭକ୍ତି, ଯାହାର ଜିହ୍ୱା ଅଛି ସେ ଭଗବାନଙ୍କର ଗୁଣ ନେଉନାହିଁ, ଗୁଣ ନାମ ଧ୍ୟେୟ, ଭଗବାନଙ୍କ ଗୁଣ ନାମ ଇତ୍ୟାଦି ବର୍ଣ୍ଣନା କରୁନାହିଁ, ଜିହ୍ୱା ପାଇକରି ଭଗବାନ ଗୁଣ ନାମ ଇତ୍ୟାଦି ବର୍ଣ୍ଣନା କଲା ନାହିଁ, ଫିଲ୍ମ ସଙ୍ଗୀତ ଆରମ୍ଭ କଲା, ଫିଲ୍ମ ଗୀତ ଆରମ୍ଭ କଲା ଇତ୍ୟାଦି ଚାଲିଛି, ଭଗବାନ ଜିହ୍ୱା ଦେଇଛନ୍ତି, ଭଗବାନଙ୍କର ଗୁଣଗାନ କରିନାହିଁ, ନାମଗାନ କରିନାହିଁ। ପ୍ରଭୁ ଏଠି ଗୋଟେ ଡାଉଟ୍ ରହୁଛି ନା କ'ଣ, ଯାହାର ଜିହ୍ୱା ନାହିଁ କ'ଣ କରିବା, ନା କିଛି ବାଧ ନାହିଁ, ଯେଉଁମାନେ ଜିହ୍ୱା ନାହିଁ ଚେତସ୍ତନ ସ୍ମରତି ଚରଣ ଅରବିନ୍ଦମ, ଦେଖିବ ତାର ମନରେ ଭଗବାନଙ୍କ ଚରଣ ଚିନ୍ତା କଲା ନା ନାହିଁ, ଜିହ୍ୱା ନଥିଲେ କ'ଣ ହେବ, ଚିନ୍ତା ତ କରିପାରିବ ନା, ଚେତନ ସ୍ମରତି ତାଙ୍କର ଶକ୍ତି ରହିଛି, ବୁଝିପାରିବେ ସବୁ କଥା, ଚେତସ୍ତନ ସ୍ମରତି ତ ଚରଣ ଅରବିନ୍ଦମ, ନା ପ୍ରଭୁ ଠିକ୍ ଅଛି ଏମାନଙ୍କୁ ଆଣିବାନି, ଆଣିବା ଆଉ ଆଉ କାହାକୁ କହିଲେ ପ୍ରଭୁ, ସେଇଟା କିଏ ନା କୃଷ୍ଣାୟ ନ ନମତି ଯଚ୍ଛିର ଏକଦା ବି, ଯେ ଭଗବାନ ପାଦପଦରେ ଗୋଟେ ଥର ମୁଣ୍ଡ ନୁଆଇଲା ନାହିଁ, କ୍ଷୀର ପ୍ରାପ୍ତ ହୋଇଛି, ଇଏ ଗୋଟେ ଭାର ହୋଇଗଲା ତାର, ଏ ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସ୍ୱର୍ଣ୍ଣକାଦୀ ଋଷିମାନେ କହିଛନ୍ତି ଭାର, କ୍ଷୀର ଭାର ହୋଇଯିବ ତାଙ୍କର, ଯଦି ଭଗବାନଙ୍କର ପାଦପଦରେ ମୁଣ୍ଡ ଝୁକେଇଲେ ନାହିଁ, ମୁଣ୍ଡ ନୁଆଇଲେ ନାହିଁ, ପ୍ରଣାମ କଲେ ନାହିଁ, ସେଥିପାଇଁ ଭଗବତ ଗୀତାରେ ସାର କଥା କହିଲେ, ମନମନା ଭବ ମଦ ଭକ୍ତୁ ମଦ ଜାଜି ମାମ ନମସ୍କୁରୁ, ଆମର କିଏ ଅର୍ଜୁନ କହୁଛନ୍ତି 16 କାରଣ ରହିଛି ଆମେ କାହିଁକି ଭଗବାନ ନମସ୍କାର କରିବା, କିନ୍ତୁ ତଥାପି ଲୋକମାନେ ଭଗବାନ ନମସ୍କାର କରୁନାହାନ୍ତି, ଭଗବତ ଗୀତା ଏକାଦଶ ଅଧ୍ୟାୟରେ ସେ ଶ୍ଳୋକଟି ରହିଛି, 2 ଶ୍ଳୋକରେ କହିଛନ୍ତି ସେ କଥା। ତେଣୁ ଯତ୍ କୃଷ୍ଣାୟ ନ ନମତି ଯତ୍ ଚିର ଏକଦାପି, ଏକଦାପି କହିଲେ ପ୍ରଭୁ ଗୋଟିଏ ଦିନରେ ଥରେ ନା ନା ହୋଲ୍ ହୋଲ୍ ଲାଇଫ୍ ପିରିୟଡ୍ ଭିତରେ, ଲାଇଫ୍ ସ୍ପାନ୍ ଭିତରେ ଗୋଟିଏ ଥର ଯଦି ଭଗବାନ ପ୍ରଣାମ କରିନାହାନ୍ତି, କୃଷ୍ଣାୟ ନ ନମନ୍ତି ଯଚ୍ଛିର କଦାପି ତାନ୍ ଆନୟୋଧମ୍, ସେମାନଙ୍କୁ ଆଣିବ ଆସତୁ ଅକୃତ ବିଷ୍ଣୁକୃତାନ୍, ସେ ବିଷ୍ଣୁକୃତ କିଛି କରିନାହାନ୍ତି, ସେମାନଙ୍କୁ ଆଣିବ, ସେମାନେ ବହୁତ ଅଛନ୍ତି, ସେମାନେ ସେଭଳି ଲୋକ ଅଛନ୍ତି। ତେଣୁ ଗୋଟିଏ ଥର ମଧ୍ୟ ଯଦି କରିନାହାନ୍ତି ତାଙ୍କୁ ଏଥିରେ ଭୁଲରେ ସେମାନଙ୍କ ପାଖକୁ ଯିବନି, ବିଷ୍ଣୁ ବୈଷ୍ଣବ ପାଖକୁ ଭୁଲରେ ଯିବନି, ଯଦି ଯିବ ପୁଣି ଯଦି ତାକୁ ତ ହତ୍ୟା କରେ, ମୁଁ ସେଥିପାଇଁ ଦାୟୀ ନୁହଁ, ମୁଁ କହିଦେଉଛି ତାକୁ। ତେଣୁ ଆମର ଶ୍ରୀଚନ୍ଦ୍ର ହରଦର ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ଗୋଟେ ଥର ବିଷ୍ଣୁଦୂତମାନଙ୍କ ଏଭଳି ଭୟ ହୋଇଯାଇଛି, ଗୋଟେ ଥର ଗୋଟେ ପାପୀ ବ୍ୟକ୍ତି ଆସିଛି, ସେ ଖବର ଲିଷ୍ଟ ନେଇଛନ୍ତି ପାପୀ ବ୍ୟକ୍ତି, କିନ୍ତୁ ଗୋଟିଏ ଥର ଫେଲିଅର୍ ହୋଇଯାଇଥିଲା, ତ ଏଇଟା ମଧ୍ୟ ଡାଉଟ୍ ହେଲା ତାଙ୍କର, କାହିଁକି ନା ସେ ପାପୀ ବ୍ୟକ୍ତି ଯେତେବେଳେ ଯାଉଥିଲା ଗୋଟେ ମରୁଭୂମିରେ ଯାଉଥିଲା, ମରୁଭୂମିରେ ଏତେ ତପ୍ତ ବାଲି ରହିଛି, ଉତ୍ତପ୍ତ ହୋଇକରି ବହୁତ ସ୍ପୃଶା ହୋଇଛି, ପାଣି ପାଇଲା ନାହିଁ, ଗଛ ମୂଳରେ ଗୋଟେ ଆଶ୍ରୟ ନେଇଛି, ମୃତ୍ୟୁବରଣ କରିଗଲା ପାପୀ ବ୍ୟକ୍ତି ସିଏ, କିନ୍ତୁ ସେଇ ଯେଉଁଠି ମୃତ୍ୟୁବରଣ କଲା, ଯେଉଁଠି ବସିଛି ମୃତ୍ୟୁବରଣ କରିଯାଇଛି, ତା ଉପରେ ଗୋଟେ କାକଟେ ଥିଲା, ଗୋଟେ କାହୁଟେ ସେ ମଳତ୍ୟାଗ କରିଦେଇଛି, ସେ ମଳଟା ତାର ମଥା ଉପରେ ପଡ଼ି ଗୋଟେ ତିଳକ ହୋଇଯାଇଛି। ଆଜି ବିଷ୍ଣୁ ଦୂତମାନେ କହୁଛନ୍ତି, ଏ ସରି ଯମରାଜ ଦୂତମାନେ କହୁଛନ୍ତି, ପୁଣି କ'ଣ ଭୁଲ କରିଦେଲେ ଯମରାଜ, ଆଜି ପୁଣି ଭୁଲ କରିଦେଲେ, ସେଥିରେ ଭୁଲ ହୋଇଥିଲା, ଅଧାମଣି ପାଖକୁ ଆମେ ଯାଇଥିଲୁ, ଆମ ଭାଇ ଯାଇଥିଲେ, ସେ ହିସାବ ଆମ ପାଖରେ ଅଛି, ଆଜି ପୁଣି ସେଇ ଅବସ୍ଥା ହୋଇଥାନ୍ତା, ଫେରିଯିବା, ଆମ ନେଲେ ନାହିଁ ତାକୁ। ଏଭଳି ଭାବରେ ନାମର ମହାତ୍ମ୍ୟ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, ତସ୍ମାତ୍ ସଂକୀର୍ତ୍ତନଂ ବିଷ୍ଣୁ ଜଗନ୍ମଙ୍ଗଳ ମହଂସାମ ମହତାମପି କୌରବ୍ୟମ ବିଧି ଐକାନ୍ତିକ ନିଷ୍କୃତମ, ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ। ତସ୍ମାତ୍ ସଂକୀର୍ତ୍ତନଂ ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର ନାମ କୀର୍ତ୍ତନ, ସଂକୀର୍ତ୍ତନ କହିଲେ ସମ୍ୟକ କୀର୍ତ୍ତନ ବା ସମ୍ମିଳିତ ଭାବରେ କୀର୍ତ୍ତନ କରିବା, ସେଇଟା ସଂକୀର୍ତ୍ତନ, ନାମ ସଂକୀର୍ତ୍ତନ ବିଷ୍ଣୁ। ଜଗନ୍ମଙ୍ଗଳ ମହଂସା, ଜଗନ୍ର ମଙ୍ଗଳ କରିବ, ସବୁ ପାପକୁ ଧ୍ୱସ୍ତ କରିଦେବ, ଧ୍ୱଂସ କରିଦେବ। ମହତାମପି କୌରବ୍ୟମ ଅହଂସାମପି ମହତାମ, ବିରାଟ ବଡ଼ ପାପ ଥିଲେ ମଧ୍ୟ ସେ ସବୁକୁ ଧ୍ୱଂସ କରିଦେବ। ହେ କୌରବ୍ୟ, ହେ ପରୀକ୍ଷିତ ମହାରାଜ, ବିଧି ଐକାନ୍ତିକ ନିଷ୍କୃତି, ଇଏ ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ। ତୁମେ ଯଦି ଚିନ୍ତା କରୁଛ ନରକରୁ ଉଦ୍ଧାର ହୋଇପାରିପାରିବ ନାହିଁ, ତାର ଉପାୟ ଅଛି, ଭଗବାନ ନାମ କୀର୍ତ୍ତନ ବହୁତ ସହଜରେ ଉଦ୍ଧାର ପାଇପାରିବ। ତେଣୁ ଏଇଟାକୁ ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତଥାପି ପରୀକ୍ଷିତ ମହାରାଜ କହୁଛନ୍ତି ଏଇଟା ପ୍ରକୃତରେ ସତ ଘଟଣା ନା କ'ଣ ଆପଣ କହୁଛନ୍ତି, ନା ଏଇଟା ଇତିହାସ ମିମମ୍ ଗୁହ୍ୟମ, ଇଏ ବହୁତ ଗଭୀର ବହୁତ ଗୋପନୀୟ ଇତିହାସ, ଏଇଟାକୁ ସମସ୍ତେ ଜାଣିନାହାନ୍ତି, ଇତିହାସମ ଇମମ ଗୁହ୍ୟମ ଭଗବାନ କୁମ୍ଭ ସବମମ୍। ଅଗସ୍ତ୍ୟ ଋଷି ଯେ କୁମ୍ଭରୁ ଆସିଥିଲେ, ଅଗସ୍ତ୍ୟ ଋଷି ସିଏ ଭଗବାନ, ସେ କୁମ୍ଭ ଭଗବାନ ଭଳି ଶକ୍ତି ତାଙ୍କର ରହିଛି। ଅଗସ୍ତ୍ୟଙ୍କର ପାନ କରିଦେଇଥିଲେ, ଚଳୁ ପାନ କରିଦେଇଥିଲେ, ସ୍ୱାଦ ସମୁଦ୍ରକୁ ପାନ କରିଦେଇଥିଲେ ଚଳୁରେ। ଅଗସ୍ତ୍ୟ ଋଷି ଏତେ ଶକ୍ତି ତାଙ୍କର ରହିଛି। ତେଣୁ କଥା ମାସ ମଳୟ, ମଳୟ ପର୍ବତରେ ଯେଉଁ ପ୍ରଳୟ ପର୍ବତ ମଳୟ ପବନ ବହିଲେ କାଠକୁ ଚନ୍ଦନ କରିଦେଇ ସେ ମଳୟ ପର୍ବତରେ ବସିକରି ଭଗବାନ ପୂଜା କରୁଛନ୍ତି। କଥା ମାସ ଭଗବାନ କଥା କହିଛନ୍ତି, ଆସିନୁ ହରିମର୍ଚ୍ଚୟନ ଭଗବାନଙ୍କୁ ଅର୍ଚ୍ଚନା କରୁଥିଲା ବେଳେ କହୁଛନ୍ତି, ଏ କଥାଟି କହିଛନ୍ତି, ଗୋଟେ ମନଗଢ଼ା କଥା ନୁହଁ। ଏଇଭଳି ଭାବରେ ସପ୍ତମ ଏ ଷଷ୍ଠ ସ୍କନ୍ଧର ତୃତୀୟ ଅଧ୍ୟାୟ ଏଇ 35 ଶ୍ଳୋକଟି କହି ଆମର କଥାକୁ ଏଠି ବିଶ୍ରାମ ପୂର୍ବରୁ ପଚାରିବା। ତିନିଦିନ ଆମେ କଥା କହିଲେ କିଏ ବୁଝିଲେ କିଏ ବୁଝିଲେ ନାହିଁ, କାହା ପ୍ରତି ସନ୍ଦେହ ରହିଲା, କାହା ପ୍ରତି ପ୍ରଶ୍ନ ରହିଲା, ସମସ୍ତ ପାଇଁ ପ୍ରସାଦର ବ୍ୟବସ୍ଥା ହୋଇଛି। ଆପଣ ସମସ୍ତେ ପ୍ରସାଦ ପାଇବେ। ଆମ 8:30 ପର୍ଯ୍ୟନ୍ତ କଥା ଅଛି, 15 ଆଉ ରହିଛି, ନାମ କୀର୍ତ୍ତନ ହେବ। ନାମ କୀର୍ତ୍ତନ ଏତେ ମହାତ୍ମା ରହିଛି, ଭାଗବତ ପ୍ରତି ସ୍କନ୍ଧରେ ନାମ ମହାତ୍ମା ରହିଛି। ଏ ବିଶେଷ ଭାବରେ ଏଇ ଷଷ୍ଠ ସ୍କନ୍ଧରେ ଏ ନାମ ମହାତ୍ମା ବିଷୟରେ ବିଶେଷ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଆମର ବର୍ଣ୍ଣନା କରାଯାଇଛି, ଆମର ଯେଉଁ ରହିଛନ୍ତି ଶଙ୍କରାଚାର୍ଯ୍ୟ ତାଙ୍କର ମୁହମୁଦ୍ଗରରେ ଗୋଟେ ସଙ୍ଗୀତ ରଚନା କରିଛନ୍ତି। ସେ କହୁଛନ୍ତି ଭାଗବତ ମଧ୍ୟ ଗୋଟେ ଶ୍ଳୋକ ଅଛନ୍ତି ଯେ କ'ଣ ନା ଭାଗବତ ଶ୍ଳୋକ ଆଗ ଆସିଯାଉଛନ୍ତି। ମାର୍ଗନ୍ତି ଯେତେ ମୁଖ ପଦ୍ମ ନିଡ଼େଇ ଛନ୍ଦ ସୁପ ନେଇ ରୋଷେଇ ଅଭିବ୍ୟକ୍ତେ ଯଶ୍ୟାଗମର୍ଷୋ ଚରିତ୍ବରାୟ ପଦମ ପଦମ ତୀର୍ଥ ପଦମ ପ୍ରପନ୍ନା। ଭାଗବତ ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଦେବତାମାନେ ସ୍ତୁତି କରିଛନ୍ତି ଭଗବାନଙ୍କର ସୃଷ୍ଟି କରିବା ପାଇଁ। ସେତେବେଳେ ସେ କହିଛନ୍ତି ମାର୍ଗନ୍ତି ଯେତେ ମୁଖପଦ୍ମ ନିଡ଼େଇ, ଭଗବାନଙ୍କର ମୁଖପଦ୍ମ ହେଉଛି ଋଷିମାନଙ୍କର ଯେଉଁ ମନରୂପକ ପକ୍ଷୀର ଆଶ୍ରୟସ୍ଥଳ ହେଉଛି ସେଇଟା ଭଗବାନ ମୁଖପଦ୍ମ। ମାର୍ଗନ୍ତି ଯେତେ ମୁଖପଦ୍ମ ନିଡ଼େଇ ଛନ୍ଦ ସୁପ ନେଇ ଋଷେ ବିଭିକ୍ତି, ଏସବୁ ବିଭିନ୍ନ ପ୍ରକାର ଛନ୍ଦ ରହିଛି, ଯେଉଁ ଶାସ୍ତ୍ର ସବୁ ରହିଛି, ଏସବୁ ସେମାନେ ଉଚ୍ଚାରଣ କରୁଛନ୍ତି ପକ୍ଷୀମାନେ। ଛନ୍ଦ ସୁପନି ଋଷେ ବିଭିକ୍ତେ ସେମାନେ ଅଘମର୍ଷର ସରିତ ବରାୟାମ ଶ୍ରେଷ୍ଠ ନଦୀ ଯେଉଁ ଗଙ୍ଗା ନଦୀ, ସେ ଗଙ୍ଗା ନଦୀରେ ବିଭିନ୍ନ ତୀରରେ ସବୁ ରହିକରି ଭଗବାନଙ୍କ ନାମ ନେଉଛନ୍ତି, ଭଗବାନଙ୍କ ପୂଜା କରୁଛନ୍ତି। ସରିତ ବରାୟାମ ପଦମ ପଦମ ତୀର୍ଥ ପଦମ ପ୍ରପନ୍ନା, ପ୍ରତି ପଦରେ ସେ ଭଗବାନଙ୍କ ଆଶ୍ରୟ ନେଇଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥ ଦେଖିବେ, ଆପଣମାନେ ଦେଖିବେ ପ୍ରଭୁପାଦ ମହାରାଜ କ'ଣ କହିଛନ୍ତି। ସେ ଏଇ କଥାଟି ଶଙ୍କରାଚାର୍ଯ୍ୟଙ୍କ ଏଇ ଶ୍ଳୋକଟି କହିଛନ୍ତି, ସେ ତାଙ୍କର ଇଂଲିଶରେ କହିଛନ୍ତି। ଶଙ୍କରାଚାର୍ଯ୍ୟ ମହମୁଦ୍ଗର ଲେଖିଲେ ଯେ ଭଗବତ ଗୀତା କିଞ୍ଚିତ ଧୀତା ଗଙ୍ଗା ଜଳ ଲବ କଣିକା ପିତା ସକୃତ ପିଜେନ ମୁରାର ସମର୍ଚ୍ଚା ପ୍ରିୟତ ଶସ୍ୟ ମେନନ ଚର୍ଚ୍ଚା ଗଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ କୃପା ଅପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ଭଗବତ ଗୀତା କିଞ୍ଚିତ ଅଧିକା, ଗୋଟିଏ ଥର ଯଦି ଆମେ ଭଗବାନଙ୍କର ଭଗବତ ଗୀତାକୁ ପାଠ କରିବା କିଞ୍ଚିତ ଅଧିକା। ଗଙ୍ଗା ଜଳ ଲବ କିଞ୍ଚିତ ପିତ୍ୱା, ସାମାନ୍ୟଟି ଗଙ୍ଗା ଜଳ ଯଦି ପାନ କରିବା। ସକୃତ ଅପିଜନ ମୁରାର ସମର୍ଚ୍ଚା, ଭଗବାନ ମୁରାରୀ ଯେ ମୁରାର ଅରି ମୁରକୁ ହତ୍ୟା କରିଥିଲେ, ମୁର ଦୈତ୍ୟକୁ ହତ୍ୟା କରିଥିଲେ, ତାଙ୍କୁ ଯଦି ଥରେ ଅର୍ଚ୍ଚନା କରିଥିବା ପୂଜା କରିଥିବା। କ୍ରିୟତେ ତସ୍ୟ ଜମେନ ନ ଚର୍ଚ୍ଚା, ଯମରାଜ ତାଙ୍କର ଚର୍ଚ୍ଚା ଆଉ କରିବେ ନାହିଁ, କାଟିଦେବେ ତାଙ୍କ ଲିଷ୍ଟରୁ କାଟିଦେବେ, କଟିଗଲା ଏଇ ଲିଷ୍ଟରୁ କଟିଗଲା। ସେଇଭଳି ଭାବରେ ପୁନରପି ଜନନ, ପୁଣି ଆମେ ଯଦି ଭଗବାନଙ୍କ ଶରଣ ନଯିବା, ପୁଣି ସେଇ ମାତୃପୁଷ୍ଟିକୁ ଆସିବା, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନ ଇଏ ସଂସାର ବହୁ ଦୁସ୍ତାରେ, ଏ ମୃତ୍ୟୁକୁ ପାର ହୋଇପାରିବ ନାହିଁ। କୃପା ପାରେ ପାହି ମୁରାରେ, ସେଇ ମୁରାରୀଙ୍କର ଯଦି ଆମେ କୃପା ପ୍ରାପ୍ତ ହେବା, ତାଙ୍କ ଶରଣରେ ଯିବା, ତାହେଲେ ଆମେ ଏଥିରୁ ଉଦ୍ଧାର ପାଇପାରିବା। ଏ ନାମ ମହାତ୍ମା ଏଇ ମୂଳରୁ ଆରମ୍ଭ କରି ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରୁ ଆରମ୍ଭ କରି ଅନ୍ତିମ ପର୍ଯ୍ୟନ୍ତ ଦ୍ୱାଦଶ ସ୍କନ୍ଦ ତେର ଅଧ୍ୟାୟ ଅନ୍ତିମ ଶ୍ଳୋକ ପର୍ଯ୍ୟନ୍ତ 23 ଶ୍ଳୋକ ପର୍ଯ୍ୟନ୍ତ ରହିଛି। ମହାତ୍ମା ନାମ ମହାତ୍ମା ଏତେ ରହିଛି। ଅନ୍ତିମରେ ଭଗବାନ ନାମ ମହାତ୍ମା କହିକରି ସୁତ ଗୋସ୍ୱାମୀ ଭାଗବତ ବିଶ୍ରାମ ଦେଇଛନ୍ତି। ଆପଣମାନେ ସମସ୍ତେ ଏହି ଶ୍ଳୋକରୁ ଉଚ୍ଚାରଣ କରିବେ। ନାମ ସଂକୀର୍ତ୍ତନଞ୍ଜସ୍ୟ ନାମ ସଂକୀର୍ତ୍ତନଞ୍ଜସ୍ୟ ସର୍ବ ପାପ ପ୍ରଣାଶନମ୍ ସର୍ବ ପାପ ପ୍ରଣାଶନମ୍ ପ୍ରଣାମ ଦୁଃଖ ସମନାସ ପ୍ରଣାମ ଦୁଃଖ ସମନାସ ତାଂ ନମାମି ହରିଂ ପରମ୍ ତାଂ ନମାମି ହରିଂ ପରମ୍। ଯେଉଁ ଭାଗବତର ଅନ୍ତିମ ଶ୍ଳୋକ 18,000 ଶ୍ଳୋକ ଏଇଟା 18,000 ଭର୍ସ। ନାମ ସଂକୀର୍ତ୍ତନମ୍ ଯସ୍ୟ ଯାହାଙ୍କର ନାମ ସଂକୀର୍ତ୍ତନ ମାଧ୍ୟମରେ ସର୍ବ ପାପ ପ୍ରଣାଶନମ୍ ସବୁ ପାପ ଧୋଇଯିବ ଦୌତ ହୋଇଯିବ ସବୁ ପାପ। ପ୍ରଣାମ ଦୁଃଖ ସମନତ କେବଳ ତାଙ୍କୁ ପ୍ରଣାମ କରିଦେଲା ମଧ୍ୟ ଆମେ ସବୁ ଦୁଃଖ ନଷ୍ଟ ହୋଇଯିବ। ତାଂ ନମାମି ହରିଂ ପରମ୍ ସେଇ ହରି ଭଗବାନଙ୍କୁ ଅନ୍ତିମରେ କେବଳ ପ୍ରଣାମ କରୁଛି ନମାମି ହରି ପରମ୍ ଏହି ଶ୍ଳୋକଟି କହି ଭାଗବତଙ୍କୁ ବିଶ୍ରାମ ଦେଇଛନ୍ତି। ଏ ଭାଗବତମ୍ ବିଷୟରେ ଆମେ କଥା ଚାଲିଛନ୍ତି। ଆମକୁ ଏଇ ମନ୍ଦିର ତରଫରୁ ଆମକୁ ସୁଯୋଗ ଦିଆଗଲା 3 ଦିନ ଧରି କଥା କହିବା ପାଇଁ, ଯଦି ଆମର କୌଣସି ଯୋଗ୍ୟତା ନଥିଲା ତଥାପି ଆମକୁ ଦିଆଗଲା, ଅଯୋଗ୍ୟ ବ୍ୟକ୍ତିକୁ ମଧ୍ୟ ଦିଆଗଲା। ଭଗବାନ କଥା କହିବାରେ ଯୋଗ୍ୟତା ମଧ୍ୟ ସେଇଭଳି ଭାବରେ ରହିଛି। ଯାହା ଆପଣମାନଙ୍କୁ ଆମେ 3 ଦିନ ଧରି କଥା କହିଲେ, ଭଗବାନଙ୍କର କଥା ଅଜାମିଳ ପ୍ରସଙ୍ଗରେ ଭଗବାନ କଥା ଆସିଲା, ଭକ୍ତଙ୍କ କଥା କହିଲେ ଭଗବାନ କଥା, ଭଗବାନ କଥା କହିଲେ ଭକ୍ତଙ୍କ କଥା, ଭଗବାନ ଭକ୍ତ ଅଭିନ୍ନ। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଯେ ପରୀକ୍ଷିତୋ ତ ରାଜସେ ଜନ୍ମ କର୍ମ ବିଳାପନ ସଂସ୍ଥାନ୍ତ ପାଣ୍ଡୁପୁତ୍ରାଣାମ ବକ୍ଷେ କୃଷ୍ଣ କଥା ଦୟମ କଥୋଦୟମ। ଭଗବାନଙ୍କ କଥା ଭଗବାନ ଭକ୍ତଙ୍କ କଥା ଏଭଳି, ତାଙ୍କ ଜନ୍ମଠାରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଯଦି ଆମେ ଆରମ୍ଭ କରିବା ତାଙ୍କ କଥା ଭଗବାନ କଥା ଆସିବ। ଏବଂ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ଭଗବାନ କଥା କହିଲା ମାନେ ଭକ୍ତଙ୍କ କଥା ଆସିବ, ଭକ୍ତ ଏବଂ ଭଗବାନ ଅଭିନ୍ନ। ତେଣୁ ଆମେ 3 ଦିନ ଧରି ଏଇ ଭକ୍ତଙ୍କ କଥା ମାଧ୍ୟମରେ ଅଜାମିଳ ଅପିଚେତ ଶୁଦ୍ରାଚାର ଦୁରାଚାରୀ ବ୍ୟକ୍ତି ହୋଇଥିଲା, କିନ୍ତୁ ଭଗବାନଙ୍କର ଭଜନ କରିଥିବାରୁ ସେ ସାଧୁର ଏବଂ ସମନ୍ତବ୍ୟ ସେ ସାଧୁ ହୋଇଯାଇଥିଲା, ସମ୍ୟକ ପ୍ରଣୀ ସମ୍ୟକ ବ୍ୟବସ୍ଥିତ ହୋଇ ସେ। ଏଇଟା ମୁଁ ଜାଣିପାରିଲି ନାହିଁ ଧର୍ମରାଜଙ୍କ ଦୂତମାନେ, ସେ ଭାବିଲେ ଏଇ ପାପୀ ବ୍ୟକ୍ତି ରହିଛି, କିନ୍ତୁ ସେ କ'ଣ ମହାତ୍ମା ହୋଇଯାଇ ସେ ବୁଝିପାରିନଥିଲେ। ଏଇ ଭାଗବତ ତତ୍ତ୍ୱ ସବୁ ରହିଛି ବହୁତ କଥା। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ଆମେ ଅନୁରୋଧ କରିବୁ ଆମ ପ୍ରେମାନନ୍ଦ ପ୍ରଭୁଙ୍କୁ, ସେ ଟିକିଏ ଭଗବାନଙ୍କର ନାମ କୀର୍ତ୍ତନ କରିବେ। ଯେହେତୁ ନାମ ସଂକୀର୍ତ୍ତନରେ ଭାଗବତ ବିଶ୍ରାମ ଦିଆଯାଇଛି, ଆମ କଥାକୁ ମଧ୍ୟ ବିଶ୍ରାମ ଦେବା ନାମ କୀର୍ତ୍ତନ ମାଧ୍ୟମରେ, ତେଣୁ ଆପଣମାନଙ୍କ ପାଇଁ ସବୁ ପ୍ରସାଦ ରହିଛି। ପ୍ରସାଦ ପାଇକରି ଆପଣ ଯିବେ ଆଜିର ଜନ୍ମାଷ୍ଟମୀ ତିଥିରେ ଭଗବାନ ପାଦପଦ୍ମରେ, ଏ ନାମ ମାଧ୍ୟମରେ ଭଗବାନ ପାଦପଦ୍ମକୁ ଆରାଧନା କରିବା। ହରେ କୃଷ୍ଣ ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସଙ୍ଗେ ଗୌରବୃନ୍ଦ କି ଜୟ ଗୋଟ
ହରେ କୃଷ୍ଣ ହରେ
ଆରେ
Thank you.